ଆଉ ଆମେମାନେ ପ୍ରାର୍ଥନା କରିବା ପୂର୍ବରୁ ମୁଁ ଏହା କହିବାକୁ ଚାହେଁ ଯେ ଗତ ସନ୍ଧ୍ୟାରେ ମୁଁ ବିଶ୍ୱାସ କରେ ଯେ ଏହା ଜଣେ ମହିଳାଙ୍କୁ ମୁଁ କହିଥିଲି, ଯଦି ଆପଣ କେବଳ ସେହିପରି ଭାବରେ କରିବେ ଯେପରିକି ଆମମାନଙ୍କୁ ତାହା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ତାହେଲେ ଏହା ସେ ଶିଶୁ ଯାହାର କି ମୁଣ୍ଡରେ ପାଣି ଭରିଯାଇଛି ତାହା ସଙ୍କୁଚିତ ହୋଇ କମିଯିବ। ଏବଂ ଗତକାଲି ରାତ୍ରିରେ ସେ ଶିଶୁର ମୁଣ୍ଡ ସଙ୍କୁଚିତ ହୋଇଥିଲା ଏକ ଦୌଡ଼ିର ମାପରେ ଅଧା ଇଞ୍ଚ। ତେଣୁ ସେହି ମହିଳା ତାହାକୁ ବର୍ତ୍ତମାନ ଏଠାକୁ ନେଇକି ଆସିଛନ୍ତି। ତେବେ ଭଉଣୀ, ସେହି କାରଣ ଯେଉଁଥିପାଇଁ କି ମୁଁ ତାହା କଲି ତାହାର ଏକ ଉଦ୍ଦେଶ୍ୟ ଅଛି, ବୁଝିଲେ? ଯଦି ଆପଣ ଏପରି କିଛି ସ୍ପର୍ଶନୀୟ ବିଷୟ ହେଉଥିବାର ଦେଖିପାରନ୍ତି, ତାହେଲେ ତାହା ଆପଣଙ୍କର ବିଶ୍ୱାସକୁ ଏହାକୁ ପ୍ରତ୍ୟୟ କରି ରଖିବାରେ ବଢ଼ାଇ ଦେବ। ବେଳେବେଳେ ମୁଁ ତାହା କେବଳ ଏଇଥିପାଇଁ କରେ, ହୋଇପାରେ ଯେପରିକି ଜଣେ ବ୍ୟକ୍ତିଙ୍କୁ ଛିଡ଼ା ହେବା ପାଇଁ କୁହେ, ପାଦେ କିମ୍ବା ଦୁଇ ପାଦ ଚାଲିବା ପାଇଁ କୁହେ, ନିଜର ହାତକୁ ହଲାଇବା ପାଇଁ କୁହେ, ଆଙ୍ଗୁଳିଗୁଡ଼ିକୁ ଚଲାଇବା ପାଇଁ କୁହେ, ଠିକ୍ ଏହିପରି କିଛି ଯାହାକି ସେମାନେ ଭିନ୍ନ କରିପାରିବେ, କେବଳ ସେମାନଙ୍କୁ ଏହା ଦେଖାଇବା ପାଇଁ ଯେ ତାହା ସମସ୍ତ ସବୁକିଛି ଠିକ୍ ଅଛି। ସେମାନେ କେବଳ ଅଧୀର ହୋଇଯାଆନ୍ତି ଓ ଏହା ଭାବି ନିଅନ୍ତି ଯେ ତାହା ଘଟିବାକୁ ଯାଉନାହିଁ, ମାତ୍ର ତାହା ତ ସବୁ ସମୟରେ ଘଟୁଥାଏ, ବୁଝିଲେ? ତାହାକୁ ତ ହେବାକୁ ଥାଏ। ତେବେ ବର୍ତ୍ତମାନ କେତେ ଜଣ ପ୍ରାର୍ଥନାରେ ସ୍ମରଣ କରାଯିବାକୁ ଚାହାନ୍ତି? କ'ଣ ଆପଣ କେବଳ ନିଜର ହାତକୁ ଉଠାଇବେ ଓ କହିବେ କି ପ୍ରଭୁ ଏହା ପ୍ରଦାନ କର? ଆସନ୍ତୁ ଆମେମାନେ ନିଜର ମସ୍ତକଗୁଡ଼ିକୁ ନତ କରିବା। ପ୍ରଭୁ, ଯେତେବେଳେ ଆମେମାନେ ମଣ୍ଡଳୀର ଏହି ମହାନ ପୁରୁଣା ଗୀତକୁ ଶୁଣୁ, ଯାହାକି ମୋର ମୂଲ୍ୟବାନ ବନ୍ଧୁ ପଲ୍ ରେଡରଙ୍କ ଦ୍ୱାରା ଲେଖାଯାଇଥିଲା, କେବଳ ବିଶ୍ୱାସ କର, ତେବେ ଆମେମାନେ ଏକ ବାଳକ ବିଷୟରେ ଭାବୁ ଯିଏକି ତାର ବାପାଙ୍କ ଦ୍ୱାରା ଶିଷ୍ୟମାନଙ୍କ ନିକଟକୁ ଅଣାଯାଇଥିଲା, ଯେତେବେଳେ କି ଯୀଶୁ ସେମାନଙ୍କୁ ଦୁଷ୍ଟାତ୍ମାଗୁଡ଼ିକ ବାହାର କରିବା ନିମନ୍ତେ ଏବଂ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ଶକ୍ତି ପ୍ରଦାନ କରିବାର 10 ଦିନରୁ ମଧ୍ୟ ଅଧିକ ହୋଇନଥିଲା, ଆଉ ଏଠାରେ ସେମାନେ ଗୋଟିଏ ମିର୍ଗି ରୋଗରେ ପୀଡ଼ିତ ଥିବା ମାମଲାରେ ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇଥିଲେ, ଆଉ ସେମାନେ ଆମ ପ୍ରଭୁଙ୍କୁ ଆସୁଥିବାର ଦେଖିଲେ, ଆଉ ସେହି ପିତା ଦୌଡ଼ି ଯାଇ କହିଲେ, ହେ ପ୍ରଭୁ, ଆମ ପ୍ରତି ଦୟା କର, ମୋ ପୁଅ ନାନା ପ୍ରକାରେ ଶୈତାନ ଦ୍ୱାରା ବ୍ୟଥିତ ଅଟେ, ମୁଁ ତାହାକୁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ଆଣିଲି ଆଉ ସେମାନେ ତାହାକୁ ଆରୋଗ୍ୟ କରିପାରିଲେ ନାହିଁ। ଯୀଶୁ କହିଲେ, ଯଦି ତୁମେ ବିଶ୍ୱାସ କର ମୁଁ କରିପାରିବି, କେବଳ ବିଶ୍ୱାସ କର। ହେ ପରମେଶ୍ୱର, ତୁମେ ସେହି ଦିନଠାରୁ ଟିକେ ବି ବଦଳି ନାହଁ, ତୁମେ ତ ସେହି ସମାନ ପ୍ରେମୀ ମଧୁର ଏବଂ ଦୟାଳୁ ପରମେଶ୍ୱର ଅଟ, ଯେପରିକି ତୁମେ ସେହିଦିନ ଥିଲ, ଆଜି ମଧ୍ୟ ତୁମେ ସେହିପରି ହିଁ ଅଟ। ପ୍ରଭୁ, ସେ ପିତା ପରି ଆମେ ସମସ୍ତେ ଚିତ୍କାର କରୁଅଛୁ, ହେ ପ୍ରଭୁ, ତୁମେ ଆମର ଅବିଶ୍ୱାସର ପ୍ରତିକାର କର। ଏହା ଅତି ସରଳ ଅଟେ, ହେ ପିତା, ଆମେ କେବଳ ତାହା ତୁମ ଉପରେ ଝୁଣ୍ଟି ପଡ଼ିଥାଉ। ଆମେ ତୁମକୁ ଗତ ରାତ୍ରି ସେହି ଛୋଟ ଶିଶୁକୁ ସ୍ପର୍ଶ କରିଥିବା ପାଇଁ ଧନ୍ୟବାଦ ଏବଂ ପ୍ରଶଂସା ଅର୍ପଣ କରିବାକୁ ଚାହୁଁ, ଏହା ଦେଖିବା ପାଇଁ ଯେ ସେହି ଖପୁରୁଟି ଯାହାକି ଫୁଲି ଯାଇଥିଲା, ଅର୍ଥାତ୍ ସେହି ହାଡ଼ ଯାହାକି ବାହାରକୁ ବାହାରି ଯାଇଥିଲା, ଗତକାଲି ରାତ୍ରିରେ ତାହା ଅଧା ଇଞ୍ଚ ଦବି କମିଗଲା। ପିତା, ଆମେ ଏଇଥିପାଇଁ କୃତଜ୍ଞ ଅଟୁ। ଯେତେବେଳେ ଆମେ ଜାଣୁ ଯେ ଆମ ଡାକ୍ତରମାନଙ୍କ ପାଖରେ ତାହା ପାଇଁ କିଛି ଗବେଷଣାରେ ନାହିଁ, ଏପରି କିଛି ନାହିଁ ଯାହା ସେମାନେ ତାହା ପାଇଁ କରିପାରନ୍ତେ, ମାତ୍ର ତୁମେ ତଥାପି ପରମେଶ୍ୱର ଅଟ, ସମସ୍ତ ପରିସ୍ଥିତିର ସ୍ୱାମୀ ଅଟ। ପିତା, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆମେ ତୁମକୁ ଏହି ମାର ବିଶ୍ୱସ୍ତତା ପାଇଁ ଏବଂ ମଧୁରତା ପାଇଁ ଓ ଆଜ୍ଞାକାରିତା ପାଇଁ ଧନ୍ୟବାଦ ଦେଉଅଛୁ ଯେ ସେ ସେହି ଦୌଡ଼ିକୁ ପୁଣି ଥରେ ନେଇକି ଆସିଲେ ଓ ତାହାକୁ ଏହି କାଗଜ ଖଣ୍ଡ ଉପରେ ଏଠାରେ ରଖିଲେ, ଯେପରିକି ପରମେଶ୍ୱରଙ୍କ ଗୌରବ ନିମନ୍ତେ ଜନସାଧାରଣଙ୍କ ନିକଟରେ ନିଜର ସାକ୍ଷ୍ୟକୁ ଦେଖାଇବେ। ଏହା ହେଉ ଯେ ତୁମର ମହିମା ପାଇଁ ତାହାର ସାନ ପିଲା ବଞ୍ଚି ରହୁ ଏବଂ ଏକ ସାଧାରଣ ସନ୍ତାନ ହେଉ। ପିତା, ଉପରକୁ ଉଠିଥିବା ସେ ସମସ୍ତ ହାତଗୁଡ଼ିକୁ ଦେଖ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଏକ ଆବଶ୍ୟକତା ରହିଛି। ପିତା, ମୋର ମଧ୍ୟ ଆବଶ୍ୟକତା ଅଛି ଏବଂ ଏଠାରେ ଅନେକ ଅଛନ୍ତି, ଚିଠି ଆକାରରେ କିମ୍ବା ଏହି ବାକ୍ସରେ ସେ ଆବଶ୍ୟକ କରୁଥିବା ଲୋକମାନେ ଯେଉଁମାନେ କି ପ୍ରକୃତରେ ପ୍ରୟୋଜନ କରନ୍ତି। ପ୍ରଭୁ, ଏହା ହେଉ ଯେ ଆଜି ରାତି ପ୍ରତ୍ୟେକ ସେମାନଙ୍କର ଅନୁରୋଧଗୁଡ଼ିକ ପ୍ରାପ୍ତ କରନ୍ତୁ, ଏପରି ହେଉ ଯେ ସେମାନେ ଏହି ମାତାର ସାକ୍ଷ୍ୟକୁ ଗ୍ରହଣ କରନ୍ତୁ ଏବଂ କେବଳ ଏକ ଉଦାହରଣ ସ୍ୱରୂପ ଏହା ଦେଖାନ୍ତୁ ଯେ ଯେତେବେଳେ ତୁମେ କିଛି କହିଥାଅ ତାହା ପରିସମାପ୍ତି ଅଟେ। ଏହା ତ ତୁମେ ଆମକୁ ଯାହା ସବୁ କରିବାକୁ ଅଛି ତାହା ହେଲା କେବଳ ତାହାକୁ ଗ୍ରହଣ କରିବା ଏବଂ ତାହା ଉପରେ କାର୍ଯ୍ୟ କରିବା, ତାହା ଏକ ସମାପ୍ତି କାର୍ଯ୍ୟ ଅଟେ। ପ୍ରଭୁ, ଏହା ପ୍ରଦାନ କର ଯେ ଏହି ପ୍ରତ୍ୟେକ ଚିଠିଗୁଡ଼ିକ ଓ ଏହି ରୁମାଲଗୁଡ଼ିକ ସେହି ଲୋକମାନେ ଯେଉଁମାନଙ୍କ ଉପରେ ତାହା ରଖାଯିବ ସେମାନେ ସୁସ୍ଥ ହୁଅନ୍ତୁ। ପ୍ରତ୍ୟେକ ଯେଉଁମାନେ କି ସେମାନଙ୍କର ହାତକୁ ଉଠାଇଛନ୍ତି, ହେ ପିତା, ସେମାନେ ସେମାନଙ୍କର ହୃଦୟର ଇଚ୍ଛାକୁ ପ୍ରାପ୍ତ କରନ୍ତୁ। ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆପଣମାନେ ବସିଯାଇପାରନ୍ତି। ମୁଁ କେବଳ ଆପଣମାନଙ୍କୁ ଏଠାରେ ସେହି ଦୌଡ଼ିଟିକୁ ଦେଖାଇବାକୁ ଚାହୁଁଥିଲି ଯାହାକି ସେହି ମହିଳା ଏଠାରେ ଆପଣମାନେ ଦେଖନ୍ତୁ ଯେ ସେହି ସାନ ପିଲାର ମସ୍ତକ ନିଶ୍ଚିତ ଭାବରେ ସଙ୍କୁଚିତ ହୋଇଥିଲା, ଯେପରିକି ଗତକାଲି ରାତ୍ରି ପବିତ୍ର ଆତ୍ମାଙ୍କ ମାଧ୍ୟମରେ ପ୍ରଭୁ ଆମମାନଙ୍କୁ ପ୍ରତିଜ୍ଞା କରିଥିଲେ। କ'ଣ ସେ ଅଦ୍ଭୁତ ନୁହନ୍ତି କି? ତେଣୁ ତାହା ଆମମାନଙ୍କୁ ବିଶ୍ୱାସ ରଖିବା ପାଇଁ ଏବଂ ପ୍ରତ୍ୟେକ କରିବା ପାଇଁ ଯଥେଷ୍ଟ ସାହସ ଦେଇଥାଏ। ତେବେ ମାର୍କ 11:23 ଯୀଶୁ ଯେତେବେଳେ ସେହି ଗଛକୁ କହିଥିଲେ, ବର୍ତ୍ତମାନ ଠାରୁ କୌଣସି ଲୋକ ତୁମର ଫଳ ଖାଇବ ନାହିଁ, ସେ ହୁଏତ ଚିତ୍କାର କରିନଥିବେ, କାହିଁକି ଖୋଲାଖୋଲି ଭାବରେ ସେହି ବିଷୟରେ ଏତେ ସହଜ ଥିଲେ, ଏପରିକି ତାହାଙ୍କର ଶିଷ୍ୟମାନେ ଠିକ୍ ମୁଁ ଭାବୁଛି ସେମାନଙ୍କ ମଧ୍ୟରୁ ଜଣେ ତାହାଙ୍କର କଥା ଶୁଣିଥିଲେ, ଏବଂ ତାହା ଯେତେବେଳେ ସେ ମିର୍ଗି ରୋଗରେ ପୀଡିତ ଥିବା ବାଳକଟି ଯେତେବେଳେ ତା ପ୍ରଭୁ ଯୀଶୁଙ୍କ ସମ୍ମୁଖକୁ ଆସିଲା, ସେତେବେଳେ ସେ ବାଳକଟି ତାର ସବୁଠାରୁ କଷ୍ଟଦାୟକ ଯନ୍ତ୍ରଣାରେ ଥିଲା। ବୋଧହୁଏ ସେ ମରିଯାଉଥିବା ପରି ଭୂମିରେ ପଡିଗଲା, ମାତ୍ର ସେ ଅନୁଭବ କଲେ ଯେ ସେ ଏପରି ଜଣେ କାହାକୁ ସାକ୍ଷାତ କରିଛନ୍ତି ଯାହାଙ୍କର ବିଶ୍ୱାସ ସେ ପୀଡିତମାନଙ୍କ ଠାରୁ ମଧ୍ୟ କହିଁ ଅଧିକ ଥିଲା। ତେବେ ମୁଁ ଏପରି କାହାରିକୁ ଚାହେଁ ଯେ ସେ ଏହା ଦେଖନ୍ତୁ ଯିଏକି ଦିବ୍ୟ ଆରୋଗ୍ୟତାରେ ବିଶ୍ୱାସ କରନ୍ତି ନାହିଁ। ଯୀଶୁ ସେମାନଙ୍କୁ ଦୁଷ୍ଟାତ୍ମା ଗୁଡ଼ିକୁ ବାହାର କରିବା ପାଇଁ ଶକ୍ତି ଦେଇଥିଲେ, ଆଉ ସେମାନେ ବିଫଳ ହୋଇଥିଲେ। ଏପରି ନୁହେଁ ଯେ ସେ ଶକ୍ତି ବିଫଳ ହୋଇଥିଲା, ମାତ୍ର ସେମାନେ ବିଫଳ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, ଆମେମାନେ କାହିଁକି ତାହାକୁ ବାହାର କରିପାରିଲୁ ନାହିଁ? ସେ କହିଲେ, ତୁମର ଅବିଶ୍ୱାସ ହେତୁ। ମଣ୍ଡଳୀ ପାଖରେ ଏବେ ସୁଦ୍ଧା ଏକ ଶକ୍ତି ଅଛି। ପରମେଶ୍ୱର କେବେ ବି ତାହାଙ୍କର ଶକ୍ତିକୁ ମଣ୍ଡଳୀ ଠାରୁ ନେଇନାହାନ୍ତି, ମାତ୍ର ମଣ୍ଡଳୀ ପାଖରେ ତାହା ଉପରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ବିଶ୍ୱାସ ନାହିଁ। ତାହା ସବୁକିଛି, ଏହା କେବଳ ସେତିକି ସରଳ ଅଟେ। ଆମେମାନେ ତାହାକୁ ବେଳେବେଳେ ଅତ୍ୟଧିକ ଜଟିଳ କରିବାକୁ ଚେଷ୍ଟା କରିଥାଉ, ମାତ୍ର ଆପଣ ସୁସମାଚାରକୁ ଯେତେ ଅଧିକ ସରଳ କରିବେ, ଆପଣଙ୍କ ପାଖରେ ସେତେ ଅଧିକ ବାସ୍ତବିକତା ରହିବ। ଯେତେବେଳେ ଆପଣ ତାହା ସହିତ ପ୍ରକୃତରେ ସରଳ ହୋଇଯିବେ, ପରମେଶ୍ୱର ତାହା କହିଛନ୍ତି, ଏହା ତାହାକୁ ସମାଧାନ କରିବେ, ଆଉ ତାହା ହିଁ ସବୁକିଛି। ଏବଂ କେବଳ ଏହାକୁ ବିଶ୍ୱାସ କରନ୍ତୁ, ଆଗକୁ ବଢ଼ନ୍ତୁ। ଯେତେବେଳେ ଯୀଶୁ କହିଲେ, କୌଣସି ଲୋକ ତୁମର ଫଳ ଖାଇବ ନାହିଁ, କାହିଁକି? ପତ୍ର ଗୁଡ଼ିକ ପୂର୍ବପରି ସେତିକି ସୁନ୍ଦର ଏବଂ ସତେଜ ଥିଲା, ତାର ଛାଲି ସେହି ସମାନ ଭାବରେ ଦେଖାଯାଉଥିଲା, ମାତ୍ର ଭୂମି ତଳେ ଗଭୀରରେ ସେହି ମୂଳରେ ଜୀବନ କ୍ଷୀଣ ହେବାକୁ ଆରମ୍ଭ କରିଦେଲା। କର୍କଟ ରୋଗ ସହିତ ଠିକ୍ ସେହିପରି ଅଟେ, ବା ଯେକୌଣସି ପ୍ରକାର ରୋଗ ସହିତ ତାହା ଅଟେ ଯାହା ବିଷୟରେ ଆପଣ ଭାବିବାକୁ ଚାହିଁପାରନ୍ତି। ଯେତେବେଳେ ଆପଣ ପରମେଶ୍ୱର ବାକ୍ୟକୁ ଗ୍ରହଣ କରିପାରିବେ, ଭୂମିର ତଳେ ଅତି ଗଭୀରରେ ସେହି ମୂଳରେ ହୋଇପାରେ ଯେ କର୍କଟ ସେଠାରେ ଥିବ, ଆପଣଙ୍କର ହାତ ଅତ୍ୟଧିକ କଠିନ ହୋଇଯାଇଥାଇପାରେ, ତାହାର ଦିବ୍ୟ ଆରୋଗ୍ୟତା ସହିତ କୌଣସି ସମ୍ପର୍କ ନାହିଁ, ଏହା ତ ତାହା ଅଟେ ଯଦି ତୁମେ ବିଶ୍ୱାସ କରିପାର। ବୁଝିଲେ, କୌଣସି ସ୍ଥାନରେ ଗଭୀରରେ ତାହା କାର୍ଯ୍ୟରେ ଲାଗିଯାଇଛି। ଯୀଶୁ କହିଲେ, ଯଦି ତୁମେ ଏହି ପର୍ବତକୁ କୁହ ଘୁଞ୍ଚି ଯା ଏବଂ ନିଜ ହୃଦୟରେ ସନ୍ଦେହ ବିଶ୍ୱାସ କର ଯେ ତୁମେ ଯାହା କହିଛ ତାହା ଘଟିବ, ତେବେ ତୁମେ ଯାହା କହିଛ ତାହା ପାଇପାରିବ। କଣ ତାହା ସୁନ୍ଦର ନୁହେଁ କି? ତାହା କେଉଁଠାରୁ ଆସିଥିଲା? ପରମେଶ୍ୱରଙ୍କ ପୁତ୍ର ଯାହାଙ୍କର ବାକ୍ୟ ଗୁଡିକ ସ୍ୱର୍ଗ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ତେବେ ମାତ୍ର ତାହାଙ୍କର ବାକ୍ୟ ଲୋପ ପାଇବ ନାହିଁ। ତେବେ ସେ ଏକମାତ୍ର ଉପାୟ ଯାହାଦ୍ୱାରା କି ଆପଣ ତାହା କରିପାରନ୍ତି, ତାହା ହେଲା ଆପଣଙ୍କୁ ସଠିକ ଅଭିପ୍ରାୟ ଏବଂ ସଠିକ ଉଦ୍ଦେଶ୍ୟ ରଖିବାକୁ ହେବ। ବର୍ତ୍ତମାନ ଯଦି ମୁଁ ଏଠାକୁ ଯାଏ ଓ ଏହା କହେ, ମୁଁ ଆପଣଙ୍କୁ ଦେଖାଇବି ଯେ ମୁଁ ଏହି ପର୍ବତକୁ ଘୁଞ୍ଚାଇ ପାରେ, ଘୁଞ୍ଚି ଯା ହେ ପର୍ବତ, ତାହା କଦାପି ଘୁଞ୍ଚିବ ନାହିଁ, ନିଶ୍ଚିତରେ ନୁହେଁ। ଯାଏ ସେ ନାହିଁ ଯେ ମୋ ପାଖରେ କଣ ଥାଏ, ଏହା ତ ହେବା ଆବଶ୍ୟକ। ପ୍ରଥମେ ତ ଆପଣଙ୍କୁ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିବାକୁ ଅଛି। ତାହା ହିଁ ସେହି କାରଣ ଯେ ସାଧାରଣତଃ ପ୍ରାର୍ଥନା ଧାଡ଼ିରେ ମୁଁ ବହୁତ ଅଧିକ ଥକିଯାଏ। ଏହାର କାରଣ ହେଲା ଯେ ଏହା ଏପରି କିଛି ଅଟେ ଯାହାକି ପଙ୍କ୍ତି ଗୁଡ଼ିକ ଦେଇ ଏବଂ ଅନ୍ୟାନ୍ୟ ସବୁକିଛି ଦେଇ ଯାଇଥାଏ, ଆଉ ସେଇଠାରେ ଅଟେ ଯେଉଁଠାରେ କି ଆପଣ ତାହାକୁ ଫେରି ପାଇଥାନ୍ତି। ମାତ୍ର ଦେଖନ୍ତୁ, ଯଦି ଆପଣଙ୍କର ଅସ୍ୱୀକୃତ ପାପ ଅଛି, କଣ ଆପଣ କେବେ ଏପରି ଏକ ମାମଲା ଉପରେ ଧ୍ୟାନ ଦେଇଛନ୍ତି କି? ଏହା ପୂର୍ବେ ଯେତେବେଳେ ମୁଁ ମନ୍ଦ ଆତ୍ମାକୁ ଛାଡ଼ି ଚାଲିଯିବା ପାଇଁ କହିଥାଏ, ମୁଁ ସେହି ମାମଲାକୁ ସୁନିଶ୍ଚିତ କରିବା ପାଇଁ ତାହାକୁ ବାସ୍ତବରେ ସୂକ୍ଷ୍ମ ଭାବେ ନିରୀକ୍ଷଣ କରିଥାଏ ଯେ ଯଦି ସେ ଜୀବନରେ ଏପରି କିଛି ନଥାଏ ଯାହାକି କୌଣସି ବିଷୟକୁ ବାଧା ଦେଉଥାଏ। ଦେଖନ୍ତୁ, କାରଣ ମନେ ରଖନ୍ତୁ, ଏହି ବରଦାନଗୁଡ଼ିକ ଉପରେ ଆପଣ ସେଗୁଡ଼ିକ ସହିତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପରମେଶ୍ୱର ଆପଣମାନଙ୍କୁ ଥରେ ମନେଥିବ, ଜଣେ ଭବିଷ୍ୟତବକ୍ତାଙ୍କୁ ଦେଇଥିଲେ, ଜଣେ ମନୁଷ୍ୟଠାରୁ ଗୋଟିଏ ଭବିଷ୍ୟତବକ୍ତାଙ୍କୁ ପ୍ରସ୍ତୁତ କଲେ ମୂଷା ନାମରେ, ଏବଂ ତାଙ୍କୁ କହିଲେ ସେଠାକୁ ଯାଇ ସେ ପଥରକୁ କୁହ, ଆଉ ସେ ଭବିଷ୍ୟତବକ୍ତା ସର୍ବପ୍ରକାର ଉତ୍ସାହିତ ହୋଇ ପଡ଼ିଲେ ଓ ସେଠାକୁ ଗଲେ, ଆଉ ସେ ପଥରକୁ ଆଘାତ କଲେ, ଯାହାକି ଖ୍ରୀଷ୍ଟଙ୍କ ଦୁର୍ବଳତା ବିଷୟରେ କୁହେ ଯେ ତାହାଙ୍କୁ ଦ୍ୱିତୀୟ ଥର ମରିବାକୁ ପଡିବ କିମ୍ବା ଦ୍ୱିତୀୟ ଥର ଆଘାତ ହେବାକୁ ପଡିବ। ତାହାଙ୍କଠାରେ ଏହାକୁ ଆଣିବାର ସାମର୍ଥ୍ୟ ଥିଲା, ମାତ୍ର ତାହା ପରମେଶ୍ୱରଙ୍କ ଇଚ୍ଛା ନଥିଲା। ମୁଁ ଏହା କଦାପି ବିଶ୍ୱାସ କରିପାରୁନଥିଲି ଯେ ଏହା ପରମେଶ୍ୱରଙ୍କ ଇଚ୍ଛା ଥିଲା ଯେ ଇଲିସା ସେଠାରେ ବୁଲୁଥାନ୍ତେ, କାରଣ ସେ ପିଲାମାନେ ତାଙ୍କୁ ଟାଙ୍ଗରାମୁଣ୍ଡା ବୋଲି କହି ଥଟ୍ଟା କରୁଥିଲେ। ମୁଁ ଭାବୁନାହିଁ ଯେ ସେ ତାହାଙ୍କୁ ସେହିପରି କରିବା ଉଚିତ ଥିଲା, ମାତ୍ର ସେ ଜଣେ ଭବିଷ୍ୟତ ଥିଲେ ଏବଂ କ୍ରୋଧାନ୍ୱିତ କରାଯାଇଥିଲେ, ଆଉ ସେ ପିଲାମାନଙ୍କୁ ଅଭିଶାପ ଦେଲେ, ପୁଣି ଦୁଇଟି ମାଇ ଭାଲୁ ଆସି 42 ଜଣ ଛୋଟ ଛୋଟ ନିରୀହ ପିଲାମାନଙ୍କୁ ହତ୍ୟା କଲେ। ବୁଝିଲେ, ମାତ୍ର ମୁଁ ବିଶ୍ୱାସ କରେ ନାହିଁ ଯେ ତାହାଙ୍କୁ ସେହିପରି କରିବା ଉଚିତ ଥିଲା, ଆଉ ତା କେବଳ ଆମେ ମୁଁ ବିଶ୍ୱାସ କରେ ଯେ ଆଜି ପରମେଶ୍ୱର ସେ ନିଜର ମଣ୍ଡଳୀକୁ ଶକ୍ତିଯୁକ୍ତ କରିବା ପୂର୍ବରୁ ସେ ଏହା ଦେଖିବା ପାଇଁ ତାହାଙ୍କର ମଣ୍ଡଳୀକୁ ପରୀକ୍ଷା କରନ୍ତି ଯେ ସେ କଣ କରିବ। ଆମେ ପରବର୍ତ୍ତୀ ସମୟରେ ବୋଧହୁଏ, ଯଦି ପ୍ରଭୁଙ୍କର ଇଚ୍ଛା ହୁଏ, ଯେତେବେଳେ ମୁଁ ଫେରି ଆସେ, ତେବେ ଆମକୁ ସେହିପରି କିଛି ବିଷୟ ଉପରେ ଧ୍ୟାନ କରିବାକୁ ସମୟ ମିଳିବ, ଏପରି କିଛି ବିଷୟ ଉପରେ ଯାହାକି ଘଟିବାକୁ ଯାଉଅଛି, ଆଉ ତାପରେ ଆମେମାନେ ସେହି ବିଷୟ ସମ୍ବନ୍ଧରେ ଆହୁରି ଅଧିକ ଜାଣିବା। ମାତ୍ର ଯଦି ଆପଣ କେବଳ ସେହି ଶବ୍ଦକୁ କହିବେ ଯଥା ପ୍ରଭୁ ମୁଁ ଏହା ବିଶ୍ୱାସ କରେ ଓ ସନ୍ଦେହ ନ କରିବେ, ବରଂ ନିଜ ହୃଦୟରେ ତାହାକୁ ବାସ୍ତବରେ ବିଶ୍ୱାସ କରିବେ, ତେବେ ଉଦାହରଣ ସ୍ୱରୂପ ନିଅନ୍ତୁ, ମୁଁ ଏକ ଉପତ୍ୟକାରେ ଥିଲି, ଆଉ ମୁଁ ଜାଣେ ନାହିଁ, ମୁଁ ଲକ୍ଷ ଲୋକଙ୍କୁ ପ୍ରଚାର କରୁଅଛି, ମାତ୍ର ସେଠାରେ ପର୍ବତର ଆରପାର୍ଶ୍ୱରେ 100 ଲୋକଙ୍କର ଏକ ସମୂହ ଅଛି, ଆଉ ସେମାନେ ଖ୍ରୀଷ୍ଟଙ୍କୁ ବିଷୟ ନ ଜାଣି ମରୁଅଛନ୍ତି। ତେବେ ଏଠାରେ ମୋ ପାଖରେ ଲକ୍ଷ ଲକ୍ଷ ଲୋକମାନେ ଅଛନ୍ତି ଯାହାଙ୍କୁ ମୁଁ ପ୍ରଚାର କରେ, ମାତ୍ର ତଥାପି କିଛି ଗୋଟାଏ ବିଷୟ ମୋ ହୃଦୟରେ ମୋତେ କହୁଥାଏ, ସେହି ଲୋକମାନଙ୍କ ପାଖକୁ ଯାଅ, ସେମାନଙ୍କ ନିକଟକୁ ଯାଅ, ସେମାନେ ବିନଷ୍ଟ ହେଉଅଛନ୍ତି। ମୁଁ ନିଜେ ଯିବାକୁ ଚାହୁଁନାହିଁ, ମାତ୍ର ତଥାପି ମୋ ଭିତରେ ଏପରି କିଛି ଗୋଟାଏ ଅଛି। ଦେଖନ୍ତୁ, ତେବେ ତାହେଲେ ତ ଏହା ପରମେଶ୍ୱର ଅଟନ୍ତି ଯିଏକି ବିଚରଣ କରୁଅଛନ୍ତି। ଦେଖନ୍ତୁ ଯେ ଲକ୍ଷ୍ୟ କ'ଣ ଅଟେ, ଦେଖନ୍ତୁ ଯେ ଯିବାର ଉଦ୍ଦେଶ୍ୟ କ'ଣ ଅଟେ, ନିଜ ପାଇଁ ନୁହେଁ। ତେବେ ଯଦି ମୁଁ କୁହେ ଠିକ୍ ଅଛି, ଯଦି ମୋର ଉଦ୍ଦେଶ୍ୟ ସେଠାରେ ପହଞ୍ଚିବା ହେତୁ ଠିକ୍ ଅଟେ, ମାତ୍ର ତାପରେ ମୁଁ ଏଠାକୁ ଆସିଯାଏ ଆଉ ଏଠାରେ ଏକ ବଡ଼ ପର୍ବତଟିଏ ଅଛି, ମୁଁ କୁହେ ଆପଣ ଜାଣନ୍ତି, ଯଦି ମୁଁ ସେହି ପର୍ବତକୁ ପାରି ହୋଇ ସେ ସମସ୍ତ 100 ଲୋକଙ୍କୁ ଉଦ୍ଧାର କରେ, ତେବେ କୌଣସି ଏକ ଦିନ ସେମାନେ ସେଠାରେ ଏକ ପ୍ରତିମୂର୍ତ୍ତିକୁ ରଖିବେ, ଭାଇ ବ୍ରାନହାମ ସେହି ମହାନ ମିଶନାରୀ। ତେବେ ମୋର ଉଦ୍ଦେଶ୍ୟଟି ଠିକ୍ ନୁହେଁ, ପର୍ବତ ଘୁଞ୍ଚିବ ନାହିଁ ନା ମହାଶୟ, ମାତ୍ର ଯେତେବେଳେ ମୋର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଠିକ୍ ଅଟେ ଆଉ ପରମେଶ୍ୱର ମୋ ହୃଦୟରେ ଥାଇ ମୋତେ କଢ଼ାଇ ନେଉଥାନ୍ତି, ଆଉ ପର୍ବତ ଉପରୁ ପାରି ହୋଇ ପର୍ବତ ଚାରିପାଖରେ ପର୍ବତ ତଳେ ଯାଇ ନପାରେ, ମୁଁ କହିବି ପର୍ବତ ଘୁଞ୍ଚିଯା। ବୋଧ ହୁଏ ତାହା ଯେତେବେଳେ ମୁଁ ତାହା କୁହେ ଏବଂ ପବିତ୍ର ଆତ୍ମାଙ୍କ ନେତୃତ୍ୱରେ ପରମେଶ୍ୱରଙ୍କ ଇଚ୍ଛାରେ ସେହି ପ୍ରକାରର ଏକ ସଠିକ ଆତ୍ମା ସହିତ ମୁଁ ତାହା ଠିକ୍ କହିଥାଏ। ହୋଇପାରେ ଯେ ସେଠାରେ ସେହି ପର୍ବତର ଝଡ଼ିପଡ଼ିବା ବିଷୟଟି ଏକ ଛୋଟ ଚାମଚ ଭରା ସୁଦ୍ଧା ନ ଥାଇପାରେ, ମାତ୍ର ଏହା ତାହାର ମାର୍ଗରେ ଥାଏ। ପରବର୍ତ୍ତୀ ଦିନ ହୋଇପାରେ ଯେ 2 ପାଉଣ୍ଡ ଝଡ଼ି ଯାଇଥାଇପାରେ, ତାର ପରବର୍ତ୍ତୀ ଦିନ ଗୋଟିଏ ଟନ୍ର ଏକ ଚତୁର୍ଥାଂଶ ଥାଇପାରେ, ଏବଂ ହୋଇପାରେ ଯେ ଗୋଟିଏ ମାସ ମଧ୍ୟରେ 5 ଟନ୍ ଝଡ଼ି ଯାଇଥାଏ। ତା ବିଷୟରେ କ'ଣ ଅଟେ, ଏପର୍ଯ୍ୟନ୍ତ ତାହା ଦେଖା ନ ଯାଉଥାଇପାରେ, ମାତ୍ର ସେ ନିଜର ସେ ଘୁଞ୍ଚିବା ମାର୍ଗରେ ଚାଲିଥାଏ। ମୁଁ ଠିକ୍ ସେହିଠାରେ ରହିବି ଏବଂ ସେହି କାର୍ଯ୍ୟଟି ସମ୍ପାଦିତ ହେଉଥିବାର ଦେଖିବି, କାରଣ ପରମେଶ୍ୱର ତାହା କହିଛନ୍ତି ଆଉ ଏହା ହିଁ ତାହାକୁ ସମାଧାନ କରେ। କ'ଣ ଆପଣ ଆଜି ରାତ୍ରି ସେଠାରେ ନିଜର ମା ପାଇଁ ତାହା ଭାବିପାରନ୍ତି କି? ଠିକ୍ ଅଛି, ଯଦି ଆପଣ ତାହା ଭାବିବେ ସେ ଭଲ ହୋଇଯିବ। ଠିକ୍ ଅଛି, ତାହା ହେଲା ଯେ ଯଦି ଆପଣ କେବଳ ତାହା ବିଶ୍ୱାସ କରିବେ, କେବଳ ଶବ୍ଦକୁ କହିବେ, ତା ସହିତ ଲାଗି ରହିବେ, ବୁଝିଲେ, କେବଳ ତାହାକୁ ବିଶ୍ୱାସ କରିବେ, ତା ଉପରେ ଲାଗିଥିବେ, ତାହା ଅନନ୍ତ ଜୀବନ ଅଟେ। ତେବେ ଆସନ୍ତାକାଲି ଅପରାହ୍ନରେ ମୁଁ ବିଲିକୁ କହିଲି, ଆଜି ରାତ୍ରି ପ୍ରାର୍ଥନା କାର୍ଡ ଗୁଡିକ ବାଦ ଦିଅ, ଆଉ ମୁଁ କେବଳ କହିବାକୁ ଚାହେଁ, ମୁଁ ସତ୍ୟତାରେ ଅଙ୍ଗୀକାର କରୁଅଛି ଯେ ମୁଁ ଜାନୁଆରୀ ଠାରୁ ଯାତ୍ରା କରୁଛି, ବିଦେଶ ଗସ୍ତକୁ ଯାଇଥିଲି, ପୁଣି ଫେରି ଆସି ଫିନିସ୍ରେ ତାପରେ ଠିକ୍ ଘରେ ପୁଣି ଫେରୁଛି, ଏବଂ ସମସ୍ତ ସମ୍ପୂର୍ଣ୍ଣ ଭାବେ ସେ ହୃଦୟର ସୂକ୍ଷ୍ମ ବିଚାରକୁ ଜାଣିବା, ଏପରିକି ମୁଁ ଏତେ ଦୁର୍ବଳ ହୋଇଯାଇଅଛି ଯେ ମୁଁ କଦାଚିତ ଜାଣିପାରେ ଯେ ବେଳେବେଳେ ମୁଁ କେଉଁଠାରେ ଛିଡ଼ା ହୋଇଛି, ଏହା ମୋତେ ପ୍ରାୟ ପ୍ରାୟ ଶକ୍ତିହୀନ କରିଦେଇଛି। ତାପରେ ମୋତେ ଯିବାକୁ ଅଛି, ଏବଂ ସେମାନେ ଆପଣ ଭାଇମାନେ ମୋତେ ଆଉ କିଛି ଦିନ ରହିବା ପାଇଁ ନିମନ୍ତ୍ରଣ କରିଥିଲେ, ମୁଁ ତା କେତେ ପ୍ରଶଂସା କରେ। ମୁଁ ନିଶ୍ଚିତ ରୂପେ ଭାବେ ଯେ ଏହା ଏଠାରେ ସେବକମାନଙ୍କର ଏକ ଅଦ୍ଭୁତ ସମୂହ ଅଟେ। ମୋର ଇଚ୍ଛା ଯେ ଆମେ ସହଭାଗିତା ପାଇଁ ଆଉ ଟିକେ ଅଧିକ ସମୟ ପାଇପାରିଥାନ୍ତୁ, ଯଦି ପ୍ରଭୁଙ୍କର ଇଚ୍ଛା ହୁଏ ମୁଁ କୌଣସି ସମୟରେ ଫେରି ଆସିବି, ଅନ୍ୟ କିଛି ନୁହେଁ, କେବଳ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯିବି ଏବଂ ସମଗ୍ର ସହର ବୁଲିବି ଓ ଆପଣ ସମସ୍ତଙ୍କୁ ଦେଖା କରିବି। ମୁଁ ତା କରିବା ପାଇଁ ଆନନ୍ଦିତ ଅନୁଭବ କରିବି। ପରମେଶ୍ୱରଙ୍କ ରାଜ୍ୟକୁ ସାହାଯ୍ୟ କରିବା ନିମନ୍ତେ ମୁଁ ଯାହା କିଛି କରିପାରେ, ଅର୍ଥାତ୍ ତାହା ମୁଁ କରେ ବୋଲି ଯଦି ଆପଣମାନେ ଚାହିଁବେ, ଏବଂ କୌଣସି ସମୟରେ ଫେରିଆସି ଆମମାନଙ୍କ ସହିତ ମିଶିବା ଏବଂ କୌଣସି ସ୍ଥାନରେ ଏକ ଭଲ ଉତ୍ତମ ସଭା କରିବା। ଆଉ ମନେ ରଖନ୍ତୁ ଭାଇମାନେ, ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବି, ତା ଗୋଟିଏ କଥା ନିଶ୍ଚିତ ଅଟେ, ଏବଂ ମୁଁ ଚାହେଁ ଯେ ଆପଣ ସମସ୍ତେ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଆଉ ତେବେ ମୁଁ ଆସନ୍ତାକାଲି ସକାଳେ ସହରର ଆଖପାଖରେ ଥିବା ଏହି ଭିନ୍ନ ଭିନ୍ନ ଉତ୍ତମ ମଣ୍ଡଳୀ ଗୁଡ଼ିକରେ ମାଣ୍ଡଳିକ ସେବା ହେବ। ତେବେ ଜେଫରସନ୍ ବିଲ୍ରୁ କେତେକ ଗୋଷ୍ଠୀ ଏଠାରେ ଅଛନ୍ତି, ମୋର କିଛି ବନ୍ଧୁମାନେ, ମୋର ମଣ୍ଡଳୀର ତତ୍ତ୍ୱାବଧାରକ ଟ୍ରଷ୍ଟିମାନଙ୍କ ମଧ୍ୟରୁ ଜଣେ ଭାଇ ଫ୍ରେଡ୍ ସଫ୍ମେନ୍ ଏଠାରେ ଅଛନ୍ତି, ମୁଁ କେବେ ବି ତାଙ୍କୁ ସଭାରେ ଦେଖିବାରେ ସକ୍ଷମ ହୋଇନାହିଁ, ଏବଂ ଭାଇ ଓ ମୋର ଅନେକ ଅନ୍ୟାନ୍ୟ ବନ୍ଧୁମାନେ ସେଠାରୁ ଜେଫରସନ୍ ବିଲ୍ରୁ ମୋର ସଚିବ ସେଠାରେ ଏବଂ ସମସ୍ତେ ଏଠାରେ ସଭାର କୌଣସି ସ୍ଥାନରେ ଅଛନ୍ତି, ମୁଁ ଏପର୍ଯ୍ୟନ୍ତ ସେମାନଙ୍କୁ ଦେଖିନାହିଁ। ଆଉ ଭାଇମାନେ ଏଠାରେ ଏହି ସହରରେ କେତେକ ଉତ୍ତମ ମଣ୍ଡଳୀମାନେ ଅଛନ୍ତି, ଆଉ ଅବଶିଷ୍ଟ ଆପଣ ସମସ୍ତେ ପରିଦର୍ଶକ କ'ଣ, ସେଗୁଡ଼ିକ ମଧ୍ୟରୁ ଗୋଟିଏକୁ ଖୋଜି ନିଅନ୍ତୁ ଓ ଆସନ୍ତାକାଲି ଏହି ମଣ୍ଡଳୀକୁ ଯାଆନ୍ତୁ, ସେଗୁଡ଼ିକ ଆପଣଙ୍କର ଲାଭ ହିଁ କରିବ, ମୁଁ ନିଶ୍ଚିତ ଅଟେ। ସେମାନେ ଭାଇମାନେ ଅଟନ୍ତି ଯେଉଁମାନେ କି ଏହି ପ୍ରକାରର ଏକ ସେବା କାର୍ଯ୍ୟରେ ବିଶ୍ୱାସ କରନ୍ତି, ତାହା ହିଁ କାରଣ ଯେ ସେମାନେ ଏଠାରେ ଏହି ମଞ୍ଚ ଉପରେ ଓ ତଳେ ଏଠାରେ ଏହି ସ୍ଥାନମାନଙ୍କରେ ବସିଛନ୍ତି, କାରଣ ସେମାନେ ଏଥିରେ ବିଶ୍ୱାସ କରନ୍ତି। ଆଉ ମୁଁ ସେହି ବ୍ୟକ୍ତିମାନଙ୍କୁ ପ୍ରଶଂସା କରେ। ପ୍ରଭୁ ଏଠାରେ ଏହି ଫୁଲ୍ ଗସ୍ପେଲ୍ ବ୍ୟବସାୟୀମାନଙ୍କର ଅଧ୍ୟାୟକୁ ଆଶୀର୍ବାଦ କର, ଯିଏକି ଏହି ସଭାକୁ ପ୍ରାୟୋଜିତ କରିଥିଲେ। ସେଠାରେ ମୁଁ ବିଶ୍ୱାସ କରେ ଯେ ତାହା ଠିକ୍ ଥିଲା, ଯିଏକି ସଭାକୁ ପ୍ରାୟୋଜିତ କରିଥିଲେ। ମୁଁ ସେମାନଙ୍କର ଅନେକ ପ୍ରାୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକୁ ଯାଏ, କାରଣ ସେଠାରେ ଆମେମାନେ ଏହିପରି ହେବା ଉଚିତ ନୁହେଁ। ମାତ୍ର ଅନେକ ଥର ଭାଇମାନେ ଛୋଟ ଛୋଟ ମତପାର୍ଥକ୍ୟ ଗୁଡ଼ିକୁ ଆସିବାକୁ ଦିଅନ୍ତି, ଯେପରିକି ଜଣେ ବ୍ୟକ୍ତି କିଛି ଏକ ଛୋଟ ବିଷୟ ବିଶ୍ୱାସ କରେ, ଅନ୍ୟ ଜଣେ ଏକ ଛୋଟ କିଛି, ଏହାକ ପ୍ରକାର ଟିକେ ଘର୍ଷଣ ସୃଷ୍ଟି କରେ ଏବଂ ବିଗତ ସମୟର ପୁରୁଣା ଘା ଗୁଡ଼ିକୁ ବାହାର କରେ। ଏହି ସମୟ ସୁଦ୍ଧା ତା ଉପଶମ ହୋଇଯିବା ଉଚିତ। ମାତ୍ର ଏହା ଆଉ ଯଦି ଆପଣ କିମ୍ବା ଯଦି ମୁଁ ଫୁଲ୍ ଗସ୍ପେଲ୍ ବ୍ୟବସାୟୀମାନଙ୍କୁ ପାଇଯାଏ, ତେବେ ତାହା ଏକ ପ୍ରକାର ଏହାକୁ ବାନ୍ଧିବାରେ ସାହାଯ୍ୟ କରେ, ଆଉ ଆମେ ଏକାଠି ହୋଇଯାଉ ଏବଂ ଆମର ପ୍ରକୃତରେ ଏକତ୍ର ସହଭାଗିତା ହୋଇଥାଏ, ବାସ୍ତବରେ ଭଲ ସମୟ କେବଳ ଚାଲିଥାଏ, ଆଉ ଆମେ ତାହା ପ୍ରଶଂସା କରୁ। ପରମେଶ୍ୱର ସେହି ଅଧ୍ୟାୟକୁ ଆଶୀର୍ବାଦ କରନ୍ତୁ, ମୁଁ ବିଶ୍ୱାସ କରେ ଯେ ପ୍ରଭୁ ତାହାକୁ ଏକ ଉଦ୍ଦେଶ୍ୟରେ ଉଠାଇଅଛନ୍ତି। ତେବେ ଆଉ ଏହାପରେ ମୋତେ ଅନ୍ୟ ଦିନ ଭାଇ ଓରାଲ ରବର୍ଟସଙ୍କ ସ୍ଥାନ ଦେଖିବାର ସୌଭାଗ୍ୟ ପ୍ରାପ୍ତ ହେଲା, ଏବଂ ମୋର ପ୍ରଭୁ ଏପରି ଏକ ବୃହତ ସ୍ଥାନ, ଏତେ ଏକ ସୁନ୍ଦର ବିଷୟ, ଏହା ପେଣ୍ଟିକସ୍ ପାଇଁ ଏକ ସ୍ମାରକ ଅଟେ। ତାପରେ ମୁଁ ଭାଇ ଟମି ଅସବର୍ଣ୍ଣଙ୍କ ସ୍ଥାନକୁ ଗଲି, ଆଉ ଏକ ଅଦ୍ଭୁତ ସ୍ଥାନ। ପରମେଶ୍ୱର ଜଣେ ଅଦ୍ଭୁତ ଲୋକ, ଯିଏକି ଭାଇ ଟମି ଏବଂ ମୁଁ ଅତି ଘନିଷ୍ଠ ଅଟୁ। ପୁଣି ଭାଇ ଓରାଲ ମଧ୍ୟ ପ୍ରକୃତରେ ଅତ୍ୟନ୍ତ ଘନିଷ୍ଠ ଭାଇମାନେ ଅଟୁ, ଆଉ ଆମେ ପରସ୍ପର ଜଣେ ଅନ୍ୟକୁ ପ୍ରେମ କରୁ। ଏବଂ ପରମେଶ୍ୱରଙ୍କ ରାଜ୍ୟରେ ଲୋକମାନଙ୍କ ମଙ୍ଗଳ ପାଇଁ ସର୍ବୋତ୍ତମ ଭାବେ ଆମେ ଯାହା କିଛି କରିପାରୁ ସେଥିପାଇଁ ଚେଷ୍ଟା କରିଥାଉ। ତେଣୁ ମୁଁ ନିଶ୍ଚିତ ଭାବରେ ସେହି ପୁରୁଷମାନଙ୍କୁ ପ୍ରଶଂସା କରେ, ଯେଉଁମାନେ କି ଆପଣମାନଙ୍କ ପାଖରେ ରହିଥିବା ଏହି ଅବଶିଷ୍ଟ ଉତ୍ତମ ଲୋକମାନଙ୍କ ମଧ୍ୟରେ ଏହି ସହରରେ ଅଛନ୍ତି। ଆପଣ ମେଷମାନଙ୍କ ପାଖରେ ଅତି ଅଦ୍ଭୁତ ମେଷପାଳକମାନେ ଅଛନ୍ତି। ମୁଁ କେବଳ ମୁଁ ତାହାକୁ ସେହିପରି କହିବି। ମୋର ପ୍ରାର୍ଥନା ଅଟେ ଯେ ପ୍ରଭୁ ଆପଣ ସମସ୍ତଙ୍କ ସହିତ ରହିଥାନ୍ତୁ। ଆଉ ତେବେ ଆସନ୍ତାକାଲି ଅପରାହ୍ନରେ ମୁଁ ଭାଇମାନେ ସେବା କେଉଁ ସମୟରେ ଆରମ୍ଭ ହୋଇଥାଏ? 2:30 ଧରିନିଅନ୍ତୁ, ଗୋଟିଏ କିମ୍ବା 1:30 ଆପଣମାନେ ଏଠାରେ ଆସିଯିବା ଉଚିତ, ଯେପରିକି ତାହା ବାକି ସେବାଗୁଡ଼ିକରେ ବାଧା ସୃଷ୍ଟି କରିବ ନାହିଁ। ତେବେ ଯଦି ପିଲାମାନେ ଆପଣଙ୍କୁ ପୂର୍ବରୁ କିଛି କହିନାହାନ୍ତି, ଆଜି ରାତିରେ ସେମାନଙ୍କ ପାଖରେ କିଛି ପୁସ୍ତକମାନ, ଚିତ୍ରମାନ ଇତ୍ୟାଦି ଅଛି, ଏବଂ ଟେପ୍ ଗୁଡ଼ିକ ଏବଂ ରେକର୍ଡ ମାନ ଏବଂ ଏ ସଭାଗୁଡ଼ିକର ଅଛି, ଆଉ ସେମାନେ ତାହା ବିକ୍ରୟ କରନ୍ତି। ମାତ୍ର ଆସନ୍ତାକାଲି ବିଶ୍ରାମ ବାରରେ ଆମେ ସେମାନଙ୍କୁ ସେସବୁକୁ ବିକ୍ରୟ କରିବାକୁ ଦେବା ନାହିଁ। ଆସନ୍ତାକାଲି କୌଣସି ପୁସ୍ତକ କିମ୍ବା କିଛି ବିକ୍ରୟ ହେବ ନାହିଁ, ତେଣୁ ଆମେ କରିବୁ ନାହିଁ। ଆମେ ତାହା କେବେ ଅନୁମତି ଦେଇନାହୁଁ। ଯଦି ଅନେକ କହିଲେ ଆପଣ ଅତିଶୟ ଭୁଲ ଅଟନ୍ତି, ଏବଂ ବୃଦ୍ଧ ଆପା ବୋସୱର୍ଥ ମୋତେ କହୁଥିଲେ, ଓ ଭାଇ ବ୍ରହ୍ମ ଆପଣ ସେଠାରେ ଭୁଲ ଅଟନ୍ତି। ମାତ୍ର ମୁଁ ସେହି ପ୍ରକାର ହିଁ ଅନୁଭବ କରେ, ବୁଝିଲେ, ଆଉ ମୁଁ ଅନୁଭବ କରେ। ଯଦି ଆପଣ ଗୋଟିଏ ଚାହୁଁଛନ୍ତି, ସେମାନେ ଆପଣଙ୍କୁ ଗୋଟିଏ ଦେବେ। ମାତ୍ର ଯଦି ଆପଣ ମାତ୍ର ଆମେ ତାହା ବିଶ୍ରାମ ବାରରେ ବିକ୍ରୟ କରିପାରିବା ନାହିଁ, ନା ତାହା ହିଁ ସବୁକିଛି ଅଟେ। ଯଦି ମୁଁ ତାହା ବିଶ୍ୱାସ କରେ, ତେବେ ମୋତେ ତାହାଦ୍ୱାରା ବଞ୍ଚିବାକୁ ଅଛି, କେବଳ ମୋତେ ତାହାଦ୍ୱାରା ନିଜେ ବଞ୍ଚି ରହିବାକୁ ଅଛି। ଆପଣ ଦେଖନ୍ତି, ଏବଂ ମୋତେ ମୋର ଦୃଢ ବିଶ୍ୱାସ ସହିତ ବଞ୍ଚି ରହିବାକୁ ଅଛି। ଆଉ ତେଣୁକରି କେବଳ ଆପଣ ଘରକୁ ପଠାଇ ପାରନ୍ତି, ଏବଂ ଘର ପର୍ଯ୍ୟନ୍ତ ସେ ସ୍ଥାନକୁ ଆସି ଏହାକୁ ନେଇପାରନ୍ତି। ତେବେ ଆଜି ରାତ୍ରି ଓହ ଆସନ୍ତୁ, ଆମେ ସମସ୍ତେ କେବଳ ତାହା ଭୁଲିଯିବା, ଓ ଯେକୌଣସି କାର୍ଯ୍ୟ କରାଯିବାକୁ ଅଛି କିମ୍ବା ଅନ୍ୟ କିଛି ଅଛି କିମ୍ବା ଦିନର ପରିଶ୍ରମ ଅଛି, ଆସନ୍ତୁ ଆମେମାନେ ସମସ୍ତ କିଛି ବିଷୟକୁ ଅଲଗା କରିଦେବା ଓ ଅଳ୍ପ କିଛି ମିନିଟ୍ ବାକ୍ୟକୁ ଦେଖିବା, ଏବଂ ଦେଖିବା ଯେ ପରମେଶ୍ୱର ତାହାଙ୍କର ବାକ୍ୟ ମାଧ୍ୟମରେ ଆମକୁ କ'ଣ କହିବେ। ମୁଁ ପ୍ରାର୍ଥନା କରିପାରେ ଯେ ପରମେଶ୍ୱର ଆଜି ରାତ୍ରିରେ ଆମକୁ ଏକ ଅତ୍ୟଧିକ ମହାନ ଆଶୀର୍ବାଦ ପ୍ରଦାନ କରିବେ। ଜିନ୍, କ'ଣ ତୁମେ ତାହାକୁ ମୋ ପାଇଁ ଅପହରଣ କରିପାରିବ? କ'ଣ ତୁମେ ସେ ସାନ ଝିଅକୁ ମୋ ପାଇଁ ଅପହରଣ କରିପାରିବ? କ'ଣ ସେ ଏକ ସୁନ୍ଦର ଛୋଟ ବିଷୟ ନୁହେଁ କି? କ'ଣ ତୁମେ ମୋ ସହିତ ଘରକୁ ଯାଇ ମୋର ଛୋଟ ସାରା ସହିତ ଖେଳିବାକୁ ଚାହିଁବ କି, ଯିଏକି ପ୍ରାୟ ଏତିକି ଉଚ୍ଚ ହେବ? ଓ କ'ଣ ତୁମେ ଚାହିଁବ? ମୁଁ ଚାହେଁ ଯେ ତୁମେ ତାହା କର। ସେ ଠିକ ତୁମର ଆକାର ବିଶିଷ୍ଟ, ଆଉ ସେ ବାପାର ଗିହ୍ଲା ସାନ ଝିଅ ଅଟେ। ଏବଂ ମୁଁ ସୁନିଶ୍ଚିତ ଅଟେ ଯେ ତୁମେ ମଧ୍ୟ ତୁମର ବାପାଙ୍କୁ ଭଲ ପାଅ, କ'ଣ ତା ନୁହେଁ କି? ମା, ଓ ନିଶ୍ଚିତରେ ତୁମେ କର। ସବୁଠାରୁ ସୁନ୍ଦର ସାନ ଝିଅଟିକୁ ମୁଁ ଏଠାରେ ବସିଥାଇ ଦେଖୁଅଛି। ଛୋଟ ଛୋଟ ଆଖିମାନ ଏପରି ଦେଖାଯାଏ ଯେପରି କମ୍ବଳରେ ଦୁଇଟି ଜଳିଯାଇଥିବା ଚିତ୍ର ଅଟେ, ଏବଂ ଛୋଟ ବାଦାମୀ କେଶ। ମୁଁ ଛୋଟ ପିଲାମାନଙ୍କୁ ବହୁତ ଭଲ ପାଏ। ମୋ ଘରେ ଦୁଇଟି ଛୋଟ ଝିଅ ପିଲା ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛି ରିବିକା ଏବଂ ଅନ୍ୟଟି ହେଉଛି ସାରା। ଏଠାରେ କିଛି ସମୟ ପୂର୍ବେ ମୁଁ ଘରଠାରୁ ଦୂରରେ ଥିଲି। ସେମାନେ ଉଭୟ ବାପାଙ୍କ ଗେହ୍ଲା ସାନ ଝିଅମାନେ, ଆପଣ ଜାଣନ୍ତି, ଏବଂ ମୁଁ ସେମାନଙ୍କୁ ଭଲ ପାଏ। ଆଉ ଠିକ ଯେତେବେଳେ ମୁଁ ପହଞ୍ଚେ, ମୋତେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଏକ ଉପହାର ଦେବାକୁ ଅଛି, ଏବଂ କେବଳ ବେକି ତାହା ପାଇଁ ବହୁତ ବଡ଼ ଅଟେ। ସେ ମୋ ଯେତିକି ବଡ଼ ଅଟେ, ସେ ବର୍ତ୍ତମାନ ମୋର ପିଠି ଭାଙ୍ଗିଦେବ। ସେ ମୋତେ ତଥାପି ଯାହା ବି ହେଉ, ସେ ବାପାଙ୍କର ସାନ ଝିଅ ଅଟେ। ଆଉ ତେବେ ପ୍ରାୟ ଆଉ ଗୋଟିଏ ବର୍ଷ ଆମେ ତାହାକୁ କୌଣସିଠାରେ ବାଇବେଲ ବିଦ୍ୟାଳୟରେ ଦେବାକୁ ଚାହୁଁଅଛୁ, ଓ ସରକାରୀ ବିଦ୍ୟାଳୟଠାରୁ କାଢି ନେବାକୁ ଚାହୁଁ। ଏବଂ ତାପରେ ସେମାନେ ଅପେକ୍ଷା କରୁଥିଲେ, ଆପଣମାନେ ଜାଣନ୍ତି, ଯେ ବାପା ଘରକୁ ଆସିବେ। ମୁଁ ବାହାରକୁ ସଭା ନିମନ୍ତେ ଯାଇଥିଲି, ଏବଂ ଆସନ୍ତାକାଲି ରାତ୍ରି ସେମାନେ ମଧ୍ୟରାତ୍ରି ଯାଏ ମୋ ଘରକୁ ଆସିବାକୁ ଚେଷ୍ଟା କରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତେଣୁକରି ମୁଁ ସକାଳରେ ପ୍ରାୟ ଭୋର 3 କିମ୍ବା 4 ବେଳେ ବାସ୍ତବରେ ପହଞ୍ଚିଲି, ଆଉ ମା ଦ୍ୱାର ପାଖକୁ ଆସି ଫିଟାଇ ମୋତେ ଭିତରକୁ ଆସିବାକୁ ଦେଲେ। ଆଉ ମୁଁ ବହୁତ କ୍ଲାନ୍ତ ଥକି ଯାଇଥିଲି। ମୁଁ ଏଠାରେ ମଞ୍ଚ ଉପରେ ମୁଁ ଯେତେବେଳେ ସେହି ଅଭିଷେକ ଥାଏ ତାହା ଭଲ ଅନୁଭବ କରେ, ମାତ୍ର ଯେତେବେଳେ ତା ଥରେ ଆପଣଙ୍କୁ ଛାଡ଼ିଦିଏ ସେଇଠାରେ ଆପଣ ଅସୁବିଧାରେ ପଡ଼େ। କେତେ ଜଣ ତାହା କେବେ ଜାଣିଥିଲେ? କାହିଁକି ତାହା ନିଶ୍ଚିତ ଅଟେ। ଦେଖନ୍ତୁ, ଏଲିଓ ପର୍ବତ ଉପରକୁ ଯାଇ ସ୍ୱର୍ଗରୁ ଅଗ୍ନିକୁ ଡାକି ଆଣିଲେ, ସ୍ୱର୍ଗରୁ ବର୍ଷା ଡାକି ଆଣିଲେ, ଆଉ ତାପରେ ଯେତେବେଳେ ସେ ଆତ୍ମା ତାଙ୍କୁ ଛାଡ଼ିଦେଲେ, ସେ 40 ଦିନ ପ୍ରାନ୍ତରରେ ଘୁରି ବୁଲିଲେ, ଏବଂ ପରମେଶ୍ୱର ତାଙ୍କୁ ଖୋଜି ପାଇଲେ କୌଣସି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ଲୁଚେଇ ରଖିଲେ। ଜୁନସ ସେ ରସାତଳ ଗଭୀରକୁ ଗଲେ, ଏକ 3 ମାଛର ପେଟରେ 3 ଦିନ ରାତ୍ରି କାଳ ରହିଲେ, ତାପରେ ସମୁଦ୍ର କୂଳରେ ଉଦ୍ଗାର କରାଗଲେ, ଓ ସେ ବୁଲି ବୁଲି ପ୍ରଚାର କରିବାକୁ ଲାଗେ, ସମଗ୍ର ନଗର ଅନୁତାପ କଲେ, ପରମେଶ୍ୱରଙ୍କ ନିକଟକୁ ଆସିଲେ। ଆଉ ଯେତେବେଳେ ସେ ଅଭିଷେକ ତାଙ୍କୁ ଛାଡ଼ିଦେଲା, ସେ ପାହାଡ଼ ଉପରକୁ ଯାଇ ପରମେଶ୍ୱରଙ୍କଠାରେ ତାଙ୍କର ଜୀବନକୁ ନେଇନେବା ନିମନ୍ତେ ବିନତି କଲେ, ବୁଝିଲେ। ଅଧିକ ଦିନ ହୋଇନାହିଁ ୱିଲିୟମ କାଉପରଙ୍କ କବର ପାଖରେ ଛିଡ଼ା ହୋଇଥିଲେ, ଯିଏକି ସେହି ପ୍ରସିଦ୍ଧ ଭଜନକୁ ଲେଖିଥିଲେ ଯାହାକୁ ଆମେ ଆମର ପ୍ରଭୁ ସେବାରେ ବ୍ୟବହାର କରିଥାଉ। ରକ୍ତରେ ପରିପୂର୍ଣ୍ଣ ଏକ ନିର୍ଝର ଅଛି। ମାନବଙ୍କ ଶିରାରୁ ଯାହା ଝରିଥାଏ, ପାପୀମାନେ ଯେଉଁଠାରେ ବନ୍ୟା ଗଭୀରରେ ଡୁବିତ ହୁଅନ୍ତି। କଣ ଆପଣ କେବେ ଶୁଣିଲେ କି ସେ ତାଙ୍କ ସହିତ କଣ ଘଟିଥିଲା? ସେହି ପ୍ରେରଣା ତାଙ୍କୁ ସେଥିରୁ ଛାଡ଼ି ଚାଲିଯିବା ପରେ ସେ ଆତ୍ମହତ୍ୟା କରିବା ପାଇଁ ନଦୀ ଖୋଜିବାକୁ ଚେଷ୍ଟା କରିଥିଲେ। ଓଲ୍ଡ କେଣ୍ଟକି ହୋମ୍ ଠାରୁ ଠିକ୍ ପାଖରେ ହିଁ ରୁହେ ଏବଂ ଷ୍ଟିଭେନ୍ ଫୋଷ୍ଟର ଆମେରିକାକୁ ତାର ସବୁଠାରୁ ସୁପ୍ରସିଦ୍ଧ ଲୋକଗୀତମାନ ଦେଇଥିଲେ। ଆଉ ଯେତେବେଳେ ସେ ଲେଖୁଥିଲେ, ଉର୍ଦ୍ଧ୍ୱରୁ ପ୍ରେରଣା ପାଉଥିଲେ, ସେହି ପ୍ରେରଣାରେ ଏକ ଗୀତ ଲେଖୁଥିଲେ। ତାପରେ ଯେତେବେଳେ ସେ ସେଥିରୁ ବାହାରି ଆସୁଥିଲେ, ସେ ଯାଉଥିଲେ ଓ ମଦ୍ୟପାନ କରୁଥିଲେ। ଶେଷରେ ଜଣେ ଚାକରକୁ ଡାକିଲେ ଆଉ ଏକ ଧାରୁଆ ଛୁରୀ ନେଲେ ଓ ଆତ୍ମହତ୍ୟା କଲେ। ଲୋକେ ଜାଣନ୍ତି ନାହିଁ ଯେ ସେ ଆତ୍ମିକ କ୍ଷେତ୍ରରେ ବାସ କରୁଥିବା ସେ ଲୋକମାନେ କଣ କଣ ଦେଇ ଗତି କରନ୍ତି। ତେବେ ଠାରେ ଆପଣ ଏହା ଅନୁଭବ କରନ୍ତି ଯେ ଆପଣ ଏକ ପର୍ବତକୁ ଘୁଞ୍ଚାଇ ପାରନ୍ତି, ମାତ୍ର ସେ ଅଭିଷେକକୁ ଆପଣଙ୍କଠାରୁ ଅନ୍ୟତ୍ର କେବଳ ଚାଲିଯିବାକୁ ଦିଅନ୍ତୁ। ଆଉ ସେ ଦ୍ୱାର ଦେଇ ଯିବା ଆରମ୍ଭ କରନ୍ତୁ। ଆପଣଙ୍କୁ ଧରିବା ପାଇଁ ଯଦି କେହି ଜଣେ ସେଠାରେ ନଥିବ, ଦେଖନ୍ତୁ। ତାପରେ ହୋଇପାରେ ଯେ କିଛି ଘଣ୍ଟା ପାଇଁ ଆପଣ କ୍ୱଚିତ୍ ହିଁ ଆଶ୍ଚର୍ଯ୍ୟ କରୁଥିବେ ଯେ ଆପଣ କେଉଁଠାରେ ଅଛନ୍ତି। ତାପରେ ରାତ୍ରି ପରେ ରାତ୍ରି ତା ଆପଣଙ୍କୁ ଅତ୍ୟନ୍ତ କ୍ଲାନ୍ତ କରିଦିଏ। ଆଉ ସାନ, ଆପଣଙ୍କୁ ଛୋଟ ସାରା ଏବଂ ରେବିକା ବିଷୟରେ କହିବାକୁ ଚାହେଁ। ତେଣୁ ପରଦିନ ସକାଳରେ ମୁଁ ଶୋଇପାରିଲି ନାହିଁ, ଆଉ ମୁଁ ଉଠି ପଡ଼ିଲି, ଗୋଟିଏ ଚୌକିରେ ବସିଥିଲି। ଆଉ କିଛି ସମୟ ପରେ ବେକି ବଡ଼ ହୋଇଥିବା ହେତୁ ତାର ସାର ଅପେକ୍ଷା ଲମ୍ବା ଗୋଡ଼ ଥିଲା, ଓ ତେଣୁ ବେକି ଦୌଡ଼ିକି ଆସିଲା, ଉଠିଲା, ବିଛଣାରୁ ଡେଇଁ ପଡ଼ିଲା, ତାର ସାନ ଭଉଣୀକୁ ନ ଉଠାଇ ଏବଂ ଏଠାରେ ସେ ଘର ଭିତର ଦେଇ ଆସିଲା। ଯେତିକି ଜୋରରେ ସେ ପାରିଲା, ସେତିକି ଜୋରରେ ଦୌଡ଼ିକି ଆସିଲା। ସେ କହୁଥିଲା, ବାପା ବାପା, ମୋର ଗୋଟିଏ ଗୋଡ଼ ବାହାର କାଢି ଦେଇଥିଲି। ଆଉ ସେ ତାହାକୁ ଡେଇଁ ପକାଇଲା ଉତ୍ତମ ସନ୍ତୁଳିତ ଭାବେ, ଏକ ପ୍ରକାର ସେ ଆଧୁନିକ ମଣ୍ଡଳୀ ପରି। ଆପଣ ଜାଣନ୍ତି, ତାହା ଏକ ଦୀର୍ଘ ସମୟ ଧରି ଖେଳରେ ରହିଆସିଛି। ଆପଣ ଜାଣନ୍ତି, ଅନେକ ଶହ ଶହ ବର୍ଷ ହେଲା ସେ ନିଜକୁ ଠିକ୍ ଭଲ ଭାବରେ ସନ୍ତୁଳିତ କରିପାରେ। ଏବଂ ସେ ନିଜର ବାହୁକୁ ମୋର ଚାରିଆଡ଼େ ରଖିଲା ଓ କହିଲା, ଓ ମୋ ବାପା, ମୋ ବାପା। ସାର ସାରା ସେହି ଉତ୍ତେଜନା ଭିତରେ ଉଠି ପଡ଼ିଲା। ତେଣୁ ମୁଁ ଜାଣେ ନାହିଁ ଯେ ଆପଣଙ୍କର ପିଲାମାନେ ତାହା କରନ୍ତି କି ନାହିଁ, ମୋର ତ କରନ୍ତି। ସାନଟି ଜ୍ୟେଷ୍ଠର ପୋଷାକ ଇତ୍ୟାଦି ହସ୍ତାନ୍ତରରେ ପାଇଥାଏ। ଆଉ ତେଣୁକରି ସାରା ବେକିର ପାଇଜାମା ପିନ୍ଧିଥିଲା, ତାର ଗୋଡ଼ ଗୁଡ଼ିକ ପ୍ରାୟ ଏତେ ଏତେ ଅଧିକ ଲମ୍ବା ଥିଲା। ଆପଣ ଜାଣନ୍ତି, ଆଉ ଏଠାରେ ସେ ଆସିଲା, ସାନ କୁନି ଛୋଟ ପିଲାଟିଏ, ଗଡ଼ି ପଡ଼ି ଝୁଣ୍ଟି ପଡ଼ି, ଆଉ ସେ ସେଠାରେ ପହଞ୍ଚିଲା ଅଳ୍ପ ବିଳମ୍ବ। ତେଣୁ ବେକି ବୁଲି ପଡ଼ି କହିଲା, ସାରା ମୋ ଭଉଣୀ, ମୁଁ ତତେ କିଛି କହିବାକୁ ଚାହେଁ। ସେ କହିଲା, ମୁଁ ଏଠାରେ ପ୍ରଥମ ଆସିଲି ଏବଂ ମୋ ପାଖରେ ଏକାଧିକାର ଅଛି, ତେଣୁ ମୁଁ ସମସ୍ତ ବାପା ପାଇଅଛି, ଆଉ ତୋ ପାଇଁ କିଛି ହେଲେ ବାକି ନାହିଁ। ଠିକ ସେହି ପ୍ରକାର କେତେକ ଲୋକ ଧର୍ମ ବିଷୟରେ ଚିନ୍ତା କରିବାକୁ ଚେଷ୍ଟା କରନ୍ତି, କଣ ନୁହେଁ କି? ଓହୋ, ତା ଠିକ ଅଟେ। ଏବଂ ବେଚାରା ସାନ ସାରା, ସେ ତାର ଛୋଟ ଓଠଟି ସ୍ଥଳକୁ କଲା ଏବଂ ତାର ଛୋଟ ଛୋଟ କଳା ଆଖି ଗୁଡ଼ିକ ମୋ ଆଡ଼କୁ ଚାହିଁଲା ଓ ସେ କାନ୍ଦିବାକୁ ଲାଗିଲା। ଏବଂ ବେକି ନିଜର ଗାଲକୁ ମୋ ଗାଲ ସହିତ ମିଶାଇ ମୋତେ ଆଲିଙ୍ଗନ କରୁଥିଲା। ମୁଁ ତାକୁ ଭଲ ପାଏ। ଆଉ ସାରା ଚାଲିଯିବାକୁ ଆରମ୍ଭ କଲା, କାରଣ ବେକି ପାଖରେ ସମସ୍ତ ବାପା ଥିଲେ। ମୁଁ ଅନ୍ୟ ଆଣ୍ଠୁକୁ ଏହି ପ୍ରକାର ବାହାର କଲି ଓ ତା ଆଡ଼କୁ ସେହିପରି ଇସାରା କଲି, ଓ ସେ ଠିକ୍ ଶୀଘ୍ର ଆନନ୍ଦରେ ଦୌଡ଼ି ଆସିଲା ଓ ମୋ ଆଣ୍ଠୁ ଉପରକୁ ଡେଇଁ ପଡ଼ିଲା, ଯେପରିକି ସେ ଅନେକ ସମୟ ଧରି ଆଖ ପାଖରେ ନଥିଲା। ଆଉ ତାହାର ଗୋଡ଼ମାନେ ମଧ୍ୟ ଭୂମିକୁ ପହଞ୍ଚୁ ନଥିଲା, ସେ ଏକ ପ୍ରକାର ଅଳ୍ପ ଟିକେ ଦୁର୍ବଳ ଥିଲା, ବୋଧହୁଏ ମୁଁ ଯେପରି ଅଟେ ଅଳ୍ପ ଟିକେ ଦୁର୍ବଳ, ଆପଣମାନେ ଜାଣନ୍ତି। ଏବଂ ସେ ନଥିଲା, ଭୂମିକୁ ପହଞ୍ଚି ପାରୁନଥିଲା, ସେ ଏକ ବଡ଼ ନାମଧାରୀ ସଂଗଠନ ନଥିଲା, ଆପଣ ଜାଣନ୍ତି। ଆଉ ତେଣୁକରି ସେ କଠିନ ଭୂମିକୁ ଓହ୍ଲାଇ ପାରୁନଥିଲା, ସେ ଯଥେଷ୍ଟ ସମୟ ଧରି ଆଖ ପାଖରେ ରହିନଥିଲା। ଆଉ ତେଣୁକରି ସେ ଏକ ପ୍ରକାର ଟଳମଳ ହେଉଥିଲା ଏବଂ ମୁଁ ଦୁଇ ବାହୁକୁ ତାର ଚାରିପାଖରେ ଏହିପରି ଭାବରେ ଦେଇଦେଲି ଓ ତାହାକୁ ମୋର ପାଖକୁ ଟାଣି ଆଣି ଆଲିଙ୍ଗନ କଲି। ଏବଂ ସେ ସେହି ଛୋଟ ଛୋଟ କଳା ଆଖି ଗୁଡ଼ିକୁ ଚମକାଇ ଦେଇ ରେବିକା ଆଡ଼କୁ ଚାହିଁଲା। ସେ କହିଲା, ରେବିକା ମୋ ଭଉଣୀ। ସେ କହିଲା, ଏହା ସତ ହୋଇପାରେ ଯେ ତୁ ସମସ୍ତ ବାପା ପାଇଅଛୁ, ମାତ୍ର ମୁଁ ଚାହେଁ ଯେ ତୁ ଗୋଟିଏ କଥା ଜାଣ, ବାପା ମୋର ସର୍ବତ୍ର କିଛି ପାଇଛନ୍ତି। ତେଣୁ ତାହା ହିଁ ଠିକ ସେହିପରି ଯେ ସେ ମୋର ସମସ୍ତ କିଛି ପାଇଛନ୍ତି। ବଡ଼ ବଡ଼ ବିଷୟଗୁଡ଼ିକ ରଖିବା ପାଇଁ ମୋ ପାଖରେ ଶିକ୍ଷା ନଥାଇପାରେ, ମାତ୍ର ଯେପର୍ଯ୍ୟନ୍ତ ମୁଁ ଜାଣେ ଯେ ମୋର ଦୁର୍ବଳତାରେ ସେ ମୋର ସମସ୍ତ କିଛିକୁ ପାଇଛନ୍ତି, ତାହାଙ୍କୁ କେବଳ ଦୁଇ ବାହୁକୁ ଚାରିପାଖରେ ରଖିବାକୁ ଦିଅନ୍ତୁ, ତାହା ମୋତେ ଠିକ୍ ଭଲ ଅନୁଭବ କରାଇବ। ତେବେ ଆସନ୍ତୁ ଆମେମାନେ ବାକ୍ୟ ଫିଟାଇବା ପୂର୍ବରୁ ତାହାଙ୍କୁ ଆଉ ଏକ ଅଳ୍ପ ଛୋଟ ପ୍ରାର୍ଥନାରେ ଶବ୍ଦ ଅର୍ପଣ କରିବା। ତେବେ ହେ ସ୍ୱର୍ଗସ୍ଥ ପିତା, ଆମେ ଅନୁଭବ କରୁଛୁ ଯେ ଆମେମାନେ ମଧ୍ୟ ପିଲାମାନଙ୍କ ପରିବର୍ତ୍ତେ ଏବଂ ତୁମେ ଆମମାନଙ୍କ ସହିତ ରହିବାକୁ ଓ ଆମମାନଙ୍କ ସହିତ ଉପାସନା କରିବାକୁ ଭଲ ପାଅ। ଆଉ ଯେତେବେଳେ ଆମେ ତୁମକୁ ଉପାସନା କରୁ ଏବଂ ତୁମେ ଆମମାନଙ୍କୁ ଭଲ ପାଅ ଓ ତୁମ ବାହୁରେ ଆମମାନଙ୍କୁ ଧରିଥାଅ ଏବଂ ତୁମର ପବିତ୍ର ଆତ୍ମାଙ୍କୁ ତଳକୁ ପଠାଇଥାଅ ଏବଂ ଆମମାନଙ୍କୁ ଏହା ଜଣାଇଥାଅ ଯେ ତୁମେ ଜୀବନ୍ତ ଅଟ ଏବଂ ତୁମେ ଆମମାନଙ୍କର ପିତା ଅଟ, ଆମେ ତୁମକୁ ବହୁତ ଅଧିକ ଧନ୍ୟବାଦ ଦେଉଛୁ। ତେବେ ଏହା ହେଉଛି ଆଜି ରାତ୍ରି ପବିତ୍ର ଆତ୍ମା ଆମମାନଙ୍କ ପାଖକୁ ଆସନ୍ତୁ। ହେ ପ୍ରଭୁ, ପ୍ରତ୍ୟେକ ହୃଦୟକୁ ପ୍ରେମ କର, ଆମମାନଙ୍କୁ ଏକ ନୂତନ ଆଶୀର୍ବାଦ ଦିଅ। ହେ ପିତା, ଆମମାନଙ୍କ ଉପରେ ଦୟାର ଶିଶିର ଢାଳି ଦିଅ। ଆମମାନଙ୍କର ପାପ ଗୁଡ଼ିକୁ ଦେଖ ନାହିଁ, ସେଗୁଡ଼ିକ ବହୁତ ଅଧିକ ଅଟେ। ହେ ପ୍ରଭୁ ସେଗୁଡ଼ିକୁ କ୍ଷମା କରିଦିଅ, ପିତା ସେଗୁଡ଼ିକୁ ଛାଡ଼ିଦିଅ ଏବଂ ଆମମାନଙ୍କୁ କେବଳ ତୁମ ବାହୁ ମଧ୍ୟକୁ ନେଇନିଅ ଓ ଆମର ଅସୁସ୍ଥତାକୁ ସୁସ୍ଥ କରିଦିଅ, ଆଉ ଆମର ପ୍ରାଣଗୁଡ଼ିକୁ ପରିଷ୍କାର କର ଏବଂ ଆମର ଆତ୍ମାଗୁଡ଼ିକୁ ମୁକ୍ତ କରିଦିଅ ହେ ପ୍ରଭୁ, ଯେପରିକି ଆମେ ତୁମର ଉପାସନା କରିପାରୁ ଓ ପ୍ରଶଂସା କରିପାରୁ, ଛୋଟ ପିଲାମାନଙ୍କ ପରି ହୋଇ ଘର ଚାରିପାଖରେ ଦୌଡ଼ି ପାରୁ, କେବଳ ଏହା ଜାଣି ଯେ ବାପା ଆମ ଉପରେ ନଜର ରଖିଛନ୍ତି। ହେ ପ୍ରଭୁ ପ୍ରଦାନ କର, ତେବେ କୌଣସି ବ୍ୟକ୍ତି ବାକ୍ୟକୁ ବ୍ୟାଖ୍ୟା କରିବା ହେତୁ ସକ୍ଷମ ନୁହନ୍ତି, ଆମେ ତା ହୃଦୟବୋଧ କରୁ। ଜନ ସିଂହାସନ ବିଶିଷ୍ଟ ବ୍ୟକ୍ତିଙ୍କ ଡାହାଣ ହାତରେ ପୁସ୍ତକକୁ ଦେଖିଲେ ଏବଂ ସ୍ୱର୍ଗରେ କୌଣସି ବ୍ୟକ୍ତି ନଥିଲେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ତଳେ କେହି ହେଲେ ନଥିଲେ ଯିଏକି ସେ ପୁସ୍ତକଟିକୁ ଖୋଲିବା ହେତୁ କିମ୍ବା ତାର ମୁଦ୍ରା ଗୁଡ଼ିକୁ ଫିଟାଇବା ହେତୁ ତାହାକୁ ନେବା ପାଇଁ ଯୋଗ୍ୟ ଥିଲେ। ଓ ସେଠାରେ ଏକ ମେଷ ଶାବକ ଉପରକୁ ଉଠି ଆସିଲେ ଯିଏକି ଜଗତ ପତ୍ର ଅବଧିଠାରୁ ହତ ହୋଇଥିଲେ ଏବଂ ସେ ଯୋଗ୍ୟ ଥିଲେ, ଆଉ ସେ ପୁସ୍ତକଟି ନେଲେ ଓ ତାର ମୁଦ୍ରା ଗୁଡ଼ିକୁ ଫିଟାଇଲେ ଏବଂ ପୁସ୍ତକ ଖୋଲିଲେ। ହେ ମେଷ ଶାବକ, ଆଜି ରାତ୍ରିରେ ଆସ। ହେ ପିତା, ଯେତେବେଳେ ଆମେ ତୁମଠାରେ ଅପେକ୍ଷା କରୁଅଛୁ, ଆମ ପ୍ରତି ସେହି ପୁସ୍ତକଟିକୁ ଖୋଲିଦିଅ, ଯେହେତୁ ଆମେ ଏହାକୁ ପରମେଶ୍ୱରଙ୍କ ମେଷ ଶାବକ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ରାତ୍ରି ଏଠାରେ ମୁଁ ତିନୋଟି ଶବ୍ଦର ଏକ ଛୋଟ ଶାସ୍ତ୍ରାଂଶ ପଦକୁ ବାଛିଅଛି। ମାତ୍ର ପ୍ରଥମେ ମୁଁ ସାଧୁ ଜୋହନ ତାର ଏକାଦଶ ପର୍ବ 23ତମ ପଦରୁ ଆରମ୍ଭ କରି ପାଠ କରିବାକୁ ଚାହେଁ।
ଜିସସ୍ ସେଡ୍ ଅନ୍ଟୁ ହର, ଥାଇ ବ୍ରଦର
ଶାଲ୍ ତାଙ୍କୁ କହିଲେ ତୁମ ଭାଇ ପୁଣି ଉଠିବ।
ମାର୍ଥା ସେଡ୍ ଅନ୍ଟୁ ହିମ,
ମାର୍ଥା ତାଙ୍କୁ କହିଲେ ସେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ।
ଜିସସ୍ ସେଡ୍ ଅନ୍ଟୁ ହର,
ଯୀଶୁ ତାହାକୁ କହିଲେ ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ, ପୁଣି ଯେ କେହି ବଞ୍ଚେ ଓ ମୋ ଠାରେ ବିଶ୍ୱାସ କରେ ସେ କଦାପି କେବେ ହେଁ ମରିବ ନାହିଁ, ଏହା କଣ ବିଶ୍ୱାସ କରୁଅଛ? ସେ ତାହାଙ୍କୁ କହିଲେ ହଁ ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ପରମେଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋର ବିଶ୍ୱାସ। ଆଉ ଏକ ମୂଳ ପାଠ ନିମନ୍ତେ ମୁଁ ଏହି ତିନୋଟି ଶବ୍ଦକୁ ନେବା ପାଇଁ ଇଚ୍ଛା କରେ, ଏହା କଣ ବିଶ୍ୱାସ କରୁଅଛ? କିଛି ସମୟ ପୂର୍ବେ ମୁଁ ଏକ କାହାଣୀ ପଢ଼ିଥିଲି, ମୁଁ ଭାବୁଛି ତାହା ଏକ କାଳ୍ପନିକ କାହାଣୀ ଥିଲା, ଆଉ ମୁଁ ଅନୁମାନ କରେ ଯେ ଅଧିକାଂଶ ସମସ୍ତ ସେବକମାନେ ଡାକ୍ତର ଇଂଗ୍ରାହମଙ୍କର ସେହି ପୁସ୍ତକ ଦାଉଦଙ୍କ ଗୃହର ରାଜକୁମାର ପାଠ କରିଥିବେ। ଏହା ଏକ ବହୁତ ମହାନ ପୁସ୍ତକ ଅଟେ। ଏହା ମୁଁ ଭାବୁଛି ଯେ ଏହାର ମୁଦ୍ରିତ ସଂସ୍କରଣଟି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଇଅଛି। ମୁଁ ଏହାକୁ ମୁଦ୍ରିତ ଆକାରରେ ପାଇବାକୁ ଚାହେଁ, ଯେପରିକି ମୁଁ ଏହାକୁ ଲୋକମାନଙ୍କ ମଧ୍ୟରେ ରଖିପାରେ। ଆଉ ସେଠାରେ ମୁଁ ଏକ ଛୋଟ ପ୍ରବନ୍ଧ ପାଠ କରୁଥିଲି ଏହି ଲାଜାର ଉପରେ, ଆଉ ଯୀଶୁଙ୍କ ଉପରେ ଏବଂ ମରିୟମ ଓ ମାର୍ଥାଙ୍କ ଉପରେ, ଯେଉଁମାନେ କି ଲାଜାର ଭଉଣୀମାନେ ଥିଲେ। ମୁଁ ସେଠାରେ ପାଠ କରୁଥିଲି ଯେ ଯେଉଁଠାରେ ଯୀଶୁ ରହୁଥିଲେ, ମୁଁ ବିଶ୍ୱାସ କରେ ଯେ ମାର୍ଥା ଏବଂ ମରିୟମଙ୍କ ସହିତ ସେମାନେ ଦୁହେଁ ସୁନ୍ଦର ଏବ୍ରିୟ ଝିଅମାନେ ଥିଲେ। ଏବଂ ଲାଜର ଯାଜକମାନଙ୍କ ପାଇଁ ବ୍ୟବସ୍ଥାର ଚିଠିଗୁଡ଼ିକ ତିଆରି କରିବା ପାଇଁ ମନ୍ଦିରରେ ଶାସ୍ତ୍ରୀ ହେବାର ଶିକ୍ଷା ଗ୍ରହଣ କରୁଥିଲେ କିମ୍ବା ତାଲିମ ନେଉଥିଲେ। ଆଉ ଯୀଶୁଙ୍କର ବିଶେଷ କରି ଲାଜରଙ୍କ ସହିତ ବହୁତ ସୁନ୍ଦର ସହଭାଗିତା ଥିଲା। ଯେତେବେଳେ ଆମେ ସେହି ପୁସ୍ତକରେ ପାଠ କରୁ ଯେ ଯେଉଁଠାରେ ସେ ସେମାନଙ୍କ ଘରକୁ ଆସିଲେ ଏବଂ ମାର୍ଥା ତାହାଙ୍କର କଥା ଶୁଣିବା ପାଇଁ ଟିକେ ବିବ୍ରତ ହୋଇ ପଡ଼ିଥିଲେ, ମାତ୍ର ତାଙ୍କୁ ତ ରାତ୍ରି ଭୋଜନ ପ୍ରସ୍ତୁତ କରି ନିଜ ସଜାଡ଼ିବାକୁ ପଡ଼ିଥିଲା, କିନ୍ତୁ ମରିୟମ ତାହାଙ୍କ ପାଦ ତଳେ ବସି ରହିଥିଲେ। ଆଉ ଯୀଶୁ କହିଲେ ଯେ ମରିୟମ ଉତ୍ତମ ବିଷ ବାଛି ନେଇଛି। ଏବଂ ତାପରେ ଆମକୁ କୁହାଯାଇଛି ଯେ ତାହା ଲାଜାର ହିଁ ଥିଲେ ଯିଏକି ଯୀଶୁଙ୍କୁ ଜୋହନଙ୍କ ନିକଟକୁ ଆଣିଥିଲେ ଡାକ୍ତର ଇଂଗ୍ରାହମଙ୍କର ପୁସ୍ତକର କାହାଣୀରେ ଏବଂ ଦାଉଦଙ୍କ ଗୃହର ରାଜକୁମାର ଉପରେ। ହୋଇପାରେ ତା ସତ ନ ହୋଇଥିବ, ମୁଁ ଜାଣେ ନାହିଁ, ମାତ୍ର ଏହାର ପୃଷ୍ଠଭୂମି ପାଇଁ କେବଳ ମାତ୍ର ସେ ସେମାନଙ୍କ ସହିତ ରହୁଥିବା ଅନୁମାନ କରାଯାଉଥିଲା। ତେବେ ଆମେମାନେ ଏହା ଶିକ୍ଷା କରିଅଛୁ ଏହି ଆଗାମୀ ବରଂ ଏହି ବିଗତ ସପ୍ତାହରେ, ଯେ ଯୀଶୁ ସାଧୁ ଜୋହନ 5:19 କହିଲେ ମୁଁ ପୁତ୍ର ନିଜଠାରେ କିଛି କରିପାରନ୍ତି ନାହିଁ, ମାତ୍ର ଯାହା ସେ ପିତାଙ୍କୁ କରୁଥିବାର ଦେଖନ୍ତି ପୁତ୍ର ମଧ୍ୟ ଠିକ୍ ତାହା ହିଁ କରନ୍ତି। ପିତା କାର୍ଯ୍ୟ କରନ୍ତି ଏବଂ ପୁତ୍ର ଠିକ୍ ସେ ସମାନ କାର୍ଯ୍ୟ କରନ୍ତି, ବୁଝିଲେ, ଯାହା ସେ ପିତାଙ୍କୁ କରୁଥିବାର ଦେଖନ୍ତି। ଏଣୁ ଏହାକୁ ପ୍ରକୃତରେ ସଠିକ୍ କାହାଣୀ କରିବାକୁ ହେଲେ ପିତା ପରମେଶ୍ୱର ନିଶ୍ଚିତ ଭାବରେ ତାହାଙ୍କ ପୁତ୍ର ଯୀଶୁଙ୍କ ସହିତ କଥା ହୋଇଥିବେ ଏବଂ କହିଥିବେ, ତୁମର ବନ୍ଧୁ ଲାଜାର ମରିବାକୁ ଯାଉଅଛି, ମାତ୍ର ଏହା ଭଲ ପାଇଁ ହେବାକୁ ଯାଉଅଛି, ତୁମେ ଘର ଛାଡ଼ିଦିଅ, ଦୂରକୁ ଚାଲିଯାଅ, କାରଣ ତାହା ନିମନ୍ତେ ପ୍ରାର୍ଥନା କରିବା ପାଇଁ ଏହା ତୁମକୁ କୁହାଯିବ, କିମ୍ବା ତାହାକୁ ସୁସ୍ଥ କରିବା ପାଇଁ କୁହାଯିବ, ଆଉ ମୁଁ ଚାହେଁ ନାହିଁ ଯେ ତୁମେ ତାହା କର। ଯଦି ଆପଣ କାହାଣୀଟିକୁ ଦେଖିବେ, ଯେତେବେଳେ ଆମେମାନେ ଆଗକୁ ଯାଉ, ଆପଣ ଦେଖିବେ ଯେ ତାହା ସେହି ସତ୍ୟର ଘଟିକା ପର୍ଯ୍ୟନ୍ତ ଆସି ପହଞ୍ଚେ। ଏଣୁ ଯୀଶୁ କୌଣସି ଚେତାବନୀ କିମ୍ବା କିଛି ବିନା ସେହି ଘରୁ ଚାଲିଗଲେ ଏବଂ ଅନ୍ୟ କୌଣସି ସ୍ଥାନକୁ ପଳାଇଗଲେ। ସେ ରାତ୍ରି ଆଉ ଫେରିଲେ ନାହିଁ, ଆଉ ସେ ଅନ୍ୟାନ୍ୟ କେତେକ ସହରକୁ ଚାଲିଗଲେ। ଆଉ ଠିକ ଯେମିତି ଯୀଶୁ ଘରୁ ବାହାରିଲେ, ସେତେବେଳେ ସଙ୍କଟ ପ୍ରବେଶ କଲା। ଏବଂ ଯେତେବେଳେ ଯୀଶୁ ଆପଣଙ୍କ ଘରକୁ ଛାଡ଼ି ଚାଲିଯାଆନ୍ତି, ସେତେବେଳେ ସଙ୍କଟ ତାହାର ମାର୍ଗରେ ଥାଏ। ତେଣୁ ମନେ ରଖନ୍ତୁ, ଯେତେବେଳେ ସେ ଆପଣଙ୍କ ଘରକୁ ଛାଡ଼ି ଚାଲିଯାଆନ୍ତି, ସଙ୍କଟ ବାଟରେ ଆସୁଥାଏ। ଯେତେବେଳେ ଆପଣ ସାମାଜିକ ସମାଜଗୁଡ଼ିକୁ ସମସ୍ତ କିଛି ବିଷୟକୁ ନିଜର ମଣ୍ଡଳୀରେ ନିଖୁଣ୍ଟ ଭାବେ କାର୍ଯ୍ୟରତ ହେଉଥିବାର ପାଆନ୍ତି, ଯେପରି କିଛି ଗୋଟାଏ ବଡ ବୃହତ ଷୋହଳ ସିଲିଣ୍ଡର ଥିବା ରିକନ ବ୍ୟାକର କାର୍ ଯାନ ପରି, ଏବଂ ଆପଣ ସେଥିରୁ ଯୀଶୁଙ୍କୁ ବାହାର କରିଦିଅନ୍ତି, ଯେତେବେଳେ ଯୀଶୁ ଆପଣଙ୍କର ମଣ୍ଡଳୀରୁ ଚାଲିଯାଆନ୍ତି, ସଙ୍କଟ ମାର୍ଗରେ ଆସୁଥାଏ। ହଁ ମହାଶୟ, ଯେତେବେଳେ ଯୀଶୁ ଏକ ନାମଧାରୀ ସଂସ୍ଥାକୁ ଛାଡ଼ି ଦିଅନ୍ତି, ସେମାନେ ଯଦି ତାହାଙ୍କୁ ଗୋଟିଏ ପଟକୁ ଅଲଗା କରିଦିଅନ୍ତି ଓ କୁହନ୍ତି, ତେବେ ବର୍ତ୍ତମାନ ଆମେମାନେ ଠିକ ଏହା ବିଶ୍ୱାସ କରୁନାହୁଁ ଯେ ଏହି ବିଷୟଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସଠିକ ହୋଇପାରେ, ଆଉ ଆପଣ ଅନ୍ୟ କିଛି ବିଷୟକୁ ଗ୍ରହଣ କରି ନିଅନ୍ତି, ତେବେ ସଙ୍କଟ ତାହାର ମାର୍ଗରେ ଆସୁଥାଏ। କେବଳ ତାହା ମନେ ରଖନ୍ତୁ, ତାହା ମୋତେ ଯୀଶୁଙ୍କର ଏକ କାହାଣୀକୁ ମନେ ପକାଇ ଦିଏ, ଯାହାକି ଲୋକଲିଖିତ ପୁସ୍ତକରେ ମିଳେ। ଆପଣ ଜାଣନ୍ତି ଯେ ଯେତେବେଳେ ସେ ପ୍ରାୟ 12 ବର୍ଷର ବାଳକ ଥିଲେ, ପେଣ୍ଟିକଷ୍ଟ ପର୍ବକୁ ତାହାଙ୍କର ଲୋକମାନେ ତାହାଙ୍କୁ ନେଇକି ଯାଇଥିଲେ, ଯେପରିକି ପ୍ରତିବର୍ଷ ତାହାଙ୍କର ପରମ୍ପରା ଥିଲା। ପୁଣି ଯେତେବେଳେ ସେମାନେ ଜେରୁସାଲେମ ନଗରରେ ପର୍ବ ପାଇଥିଲେ ଏବଂ ଏକ ଭଲ ସମୟ ଚାଲିଥିଲା, ଆମେମାନେ ବାଇବେଲରେ ପାଉ ଯେ ସେମାନେ ତାହାଙ୍କର ବିନା 3 ଦିନ ଯାତ୍ରା କରିନେଇଥିଲେ। ଏବଂ ସେମାନେ ଭାବି ନେଇଥିଲେ ଯେ ବୋଧହୁଏ ଏହାକୁ ହାଲୁକା ଜ୍ଞାନ କରିଥିଲେ, ଯେ ଯୀଶୁ ନିଶ୍ଚିତ ଭାବରେ ସେମାନଙ୍କର କୌଣସି ସମ୍ପର୍କୀୟମାନଙ୍କ ମଧ୍ୟରେ ରହିଥିବେ। ତେବେ ଆମେମାନେ ତାହା କରିପାରିବା ନାହିଁ। ଯେତେବେଳେ ସେମାନେ ଖୋଜିବା ପାଇଁ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଯିବାକୁ ଆସିଲେ, ସେ ସେଠାରେ ନଥିଲେ। ଆମେ ଏହାକୁ ହାଲୁକା ଭାବେ ନେଇପାରିବା ନାହିଁ, କେବଳ ଏଇଥିପାଇଁ ଯେହେତୁ ଆମେ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ପେଣ୍ଟିକଷ୍ଟ ଅଟୁ, ଏବଂ ଆମର ପୃଷ୍ଠଭୂମିମାନ ଏବଂ ଆମର ପିତୃପୁରୁଷମାନେ ମହାନ ବିଶ୍ୱାସୀମାନେ ଥିଲେ, ଆମେ ଏହାକୁ କେବଳ ତେବେ ହାଲୁକା ଭାବରେ ନେଇଥାଉ। ଯୀଶୁ ଆମ ସହିତ ଅଛନ୍ତି, ଆମେ ତାହା କରିପାରିବା ନାହିଁ। ଆମକୁ ତ ପ୍ରତିଦିନ ଏବଂ ପ୍ରତି ମିନିଟରେ ତାହାଙ୍କ ସହିତ ସମ୍ପର୍କରେ ରହିବାକୁ ଅଛି। ମୁଁ ତାହା କେତେ ଭଲ ପାଏ! ମୁଁ ତାହା ଚାହେଁ ଯାହା ପରମେଶ୍ୱର ବର୍ତ୍ତମାନ ଅଛନ୍ତି। ମୋର ପିତାମାତାଙ୍କର ପାଖରେ ଯାହା ଥିଲା, ମୋର ପୂର୍ବପୁରୁଷମାନଙ୍କ ପାଖରେ ଯାହା ଥିଲା, ତା ଅଦ୍ଭୁତ ଅଟେ। ସେମାନଙ୍କ ପାଖରେ ଯାହା ଥିଲା ତାହା ଉତ୍ତମ ଅଟେ। ମାତ୍ର ମୁଁ ଭାବୁଛି ଯେ ଆମେ ମାର୍ଗରେ ଆହୁରି ଆଗକୁ ଅଗ୍ରସର ହୋଇଅଛୁ। ଆସନ୍ତୁ ଦେଖିବା ଯେ ସେ ଆଜି କ'ଣ ଅଟନ୍ତି। ମୁଁ ପଛକୁ ଚାହେଁ ଶ୍ରୀମାନ ମୁଡି କ'ଣ କହିଥିଲେ ତାହା ଦେଖିବାକୁ ଚାହେଁ, କାରଣ ଆମେ ତ ଶ୍ରୀମାନ ମୁଡିଙ୍କ ଅପେକ୍ଷା ମାର୍ଗରେ ବହୁତ ଅଧିକ ଆଗକୁ ଅଗ୍ରସର ହୋଇଅଛୁ। ଆମର ମଣ୍ଡଳୀ ଗୁଡ଼ିକର ସମସ୍ୟା ଏହା ଯେ ଆମେ ପଛକୁ ଚାହିଁ ଏହା କହିଥାଉ। ତେବେ ଆସନ୍ତୁ ଦେଖିବା ଶ୍ରୀମାନ ଜନ୍ ୱେସ୍ଲି କ'ଣ କହିଛନ୍ତି, ଅନ୍ୟମାନଙ୍କ ମଧ୍ୟରୁ କେତେ କ'ଣ କହିଛନ୍ତି। ସେହି କାରଣରୁ ହିଁ ଧର୍ମ ନିଜର କ୍ଷେତ୍ରରେ ଯେତିକି ଅଗ୍ରସର ହୋଇଅଛି, ତା ଅପେକ୍ଷା କହିଁ ଅଧିକ ବିଜ୍ଞାନ ନିଜ କ୍ଷେତ୍ରରେ ଅଗ୍ରସର ହୋଇଅଛି। ଏଠାରେ 300 ବର୍ଷ ପୂର୍ବେ ଜଣେ ଫରାସୀ ବୈଜ୍ଞାନିକ ପ୍ରମାଣ କରିଥିଲେ ଯେ ଯଦି ଆପଣ 35 ମାଇଲ ପ୍ରତି ଘଣ୍ଟାର ଅତିଶୟ ବେଗରେ ଗତି କରିବେ, ମାଧ୍ୟାକର୍ଷଣ ଶକ୍ତି ଆପଣଙ୍କୁ ପୃଥିବୀରୁ ଉପରକୁ ଉଠାଇ ନେଇଯିବ। କ'ଣ ଆପଣ ଭାବୁଛନ୍ତି ଯେ ବିଜ୍ଞାନ ଆଜି ଫେରି ସେହି ପ୍ରସଙ୍ଗକୁ ସୂଚାଇବ? ସେମାନେ 1900 ମାଇଲ ପ୍ରତି ଘଣ୍ଟା ବେଗରେ ଗମନ କରୁଛନ୍ତି ଏବଂ ଯିବା ଜାରି ରଖିଛନ୍ତି। ସେମାନେ ଆଗକୁ ଚାହିଁ ଆଗକୁ ବଢି ଚାଲିଛନ୍ତି, ମାତ୍ର ଆମେ ପଛକୁ ଚାହିଁ ଏ ଦେଖିବାକୁ ଚାହୁଁ ଯେ ମୁଡି କ'ଣ କହିଥିଲେ, ସାଙ୍କି କ'ଣ କହିଥିଲେ, ଫିନ୍ନି କ'ଣ କହିଥିଲେ, ନକ୍ସ, କାଲ୍ଭିନ୍, ସେମାନଙ୍କ ମଧ୍ୟରୁ କେତେକ କ'ଣ କହିଥିଲେ। ସେମାନେ ଯାହା କହିଥିଲେ ତା ସମ୍ପୂର୍ଣ୍ଣ ଠିକ ଥିଲା, ତା ସେମାନଙ୍କ ଯୁଗ ପାଇଁ ଥିଲା, ମାତ୍ର ଆମେ ଆଗକୁ ଗତି କରୁଅଛୁ। ମୋ ଜେଜେବାପା ଏକ ବଳଦ ଗାଡ଼ି ଚଲାଇଥିଲେ, ମୁଁ ଏକ ଫୋର୍ଡ V8 କାର୍ ଚଲାଉଅଛି, ମୋ ପୁଅ ଏକ ଜେଟ୍ ବିମାନ ଉଡ଼ାଇବ। ତାର ଅର୍ଥ ହେଉଛି ଆମେମାନେ ଆଗକୁ ବଢ଼ୁଅଛୁ। ଧର୍ମ ମଧ୍ୟ ତାହା ହିଁ ହେବା ଉଚିତ। ପ୍ରଭୁଙ୍କ ଆଗମନକୁ ସନ୍ନିକଟ ଅଟେ। ମଣ୍ଡଳୀକୁ ତାର ଶକ୍ତି ସାମର୍ଥ୍ୟରେ ଆଗକୁ ବଢ଼ିବା ଉଚିତ। ବିଜ୍ଞାନ କେବଳ ସେତିକି ପର୍ଯ୍ୟନ୍ତ ଚଢ଼ିପାରେ ଏବଂ ତାପରେ ତାହାକୁ ହ୍ରାସ ପାଇବାକୁ ଅଛି। ମାତ୍ର ଆମ ପାଖରେ ତ ଅସରନ୍ତି ଭଣ୍ଡାର ଅଛି, ପରମେଶ୍ୱରଙ୍କର ଯେଉଁ ଅସୀମିତ ଶକ୍ତି, ଯାହା କେବେ ବି ସ୍ପର୍ଶ କରାଯାଇନି, ତା ଭିତରକୁ ଆମେ ପ୍ରବେଶ କରିବା ଉଚିତ। ଆମେମାନେ ତ ଆଜି ରାତିରେ ଆମ ସୌଭାଗ୍ୟର ଅଧୀନରେ 1 ମିଲିୟନ୍ ମାଇଲ ବାସ କରୁଅଛୁ। ଖ୍ରୀଷ୍ଟିଆନ ହେବାର ସୌଭାଗ୍ୟମାନଙ୍କୁ ଉପଭୋଗ କରୁଅଛୁ। ମୁଁ ସେତେବେଳେ ନିଜକୁ ଲଜ୍ଜିତ ଅନୁଭବ କରେ, ଯେତେବେଳେ ମୁଁ ଏଠାରେ ବାହାରକୁ ଅନାଏ ଏବଂ ସେ ଅନୁଷ୍ଠାନଗୁଡ଼ିକୁ ଏବଂ ସେ ଅସୁସ୍ଥତାକୁ ଓ ସେହି ସମସ୍ୟାଗୁଡ଼ିକୁ ଦେଖେ ଯାହାକି ବର୍ତ୍ତମାନ ଚାଲିଅଛି। ଆଉ ମଣ୍ଡଳୀକୁ ତ ରାସ୍ତାରେ ଚାଲି ଯାଉ ଯାଉ ରୋଗୀଙ୍କୁ ସୁସ୍ଥ କରିବା, ମୃତମାନଙ୍କୁ ପୁନରୁତ୍ଥାନ କରିବା, ଭୂତମାନଙ୍କୁ ବାହାର କରୁଥିବା ଉଚିତ, ଚିହ୍ନ ଚମତ୍କାର ସାଧନ କରୁଥିବା ଉଚିତ, ଏବଂ ସମଗ୍ର ବିଶ୍ୱକୁ ଏହା ଅନୁଭବ କରାଉଥିବା ଉଚିତ ଅଟେ ଯେ ଯୀଶୁଖ୍ରୀଷ୍ଟ ଜୀବିତ ଅଛନ୍ତି। ତାହା ହିଁ ଅଟେ ଯାହାକି ଆମମାନଙ୍କୁ କରିବା ଆବଶ୍ୟକ। କାହିଁକି ଆପଣ କୁହନ୍ତି ଶ୍ରୀମାନ ମୁଡି ତ କଦାପି ଶ୍ରୀମାନ ମୁଡି ଏହି ଦିନରେ ବାସ କରିନଥିଲେ? ତାହା ଠିକ ଅଟେ। ଆମେମାନେ ପ୍ରଭୁଙ୍କ ଆଗମନର ସମୟରେ ରହୁଅଛୁ ଏବଂ ଆମେ ଏହାକୁ ଅତିଶୟ ହାଲୁକା ଭାବରେ ଗ୍ରହଣ କରିନେଇଛୁ ଯେ ସେ ଆମମାନଙ୍କର ସମ୍ପର୍କୀୟମାନଙ୍କ ସହିତ ଅଛନ୍ତି। ମାତ୍ର ଅନ୍ୟ ଏକ ଦିନ ଯେତେବେଳେ ଜଣେ ଦାବିଦାର ଶ୍ରୀମାନ ଗ୍ରାହମଙ୍କୁ ଆହ୍ୱାନ କରିଥିଲେ, ଆମେମାନେ ଜାଣିବାକୁ ପାଇଲୁ ଯେ ସେ ଆମମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ନାହାନ୍ତି। ସେମାନେ ତାହାଙ୍କୁ କେଉଁଠାରେ ପାଇଥିଲେ, କେଉଁଠାରେ ସେମାନେ ଯୀଶୁଙ୍କୁ କେଉଁଠାରେ ପାଇଲେ? ଠିକ୍ ଯେଉଁଠାରେ ସେମାନେ ତାହାଙ୍କୁ ଛାଡ଼ି ଦେଇଥିଲେ। ସେମାନେ ତାହାଙ୍କୁ କେଉଁଠାରେ ଛାଡ଼ିଥିଲେ? ପେଣ୍ଟିକଷ୍ଟର ପର୍ବରେ। ଆମେମାନେ ଯୀଶୁଙ୍କୁ କେଉଁଠାରେ ଛାଡ଼ିଅଛୁ? ମଣ୍ଡଳୀ କେଉଁଠାରେ ଛାଡ଼ିଅଛି? ପେଣ୍ଟିକଷ୍ଟର ପର୍ବରେ। ଯେତେବେଳେ ଆମେମାନେ ସେଇ ପୁରୁଣାକାଳିଆ ପେଣ୍ଟିକଷ୍ଟାଲ ସାମର୍ଥ୍ୟ ଏବଂ ପେଣ୍ଟିକଷ୍ଟର ପର୍ବରୁ ଦୂରେଇ ଯାଉ, ଆମେ ଯୀଶୁଙ୍କ ଠାରୁ ଦୂରେଇ ଚାଲିଯାଉ। ବନ୍ଧୁ, ତାହା ବି କ'ଣ ଠିକ୍ ଅଟେ? ଆମେମାନେ ତ ଆମର ଅଧିକାର ଗୁଡ଼ିକର ଅଧୀନରେ ବାସ କରୁଅଛୁ। ହଁ ଶ୍ରୀମାନ, ସେମାନେ ତାହାଙ୍କୁ ପେଣ୍ଟିକଷ୍ଟ ପର୍ବରେ ଛାଡ଼ିଥିଲେ ଏବଂ ତାହା ଏକମାତ୍ର ସ୍ଥାନ ଅଟେ ଯେଉଁଠାରେ କି ମେଥଡିଷ୍ଟ, ବାପ୍ଟିଷ୍ଟ, ପ୍ରେସବିଟେରିଆନ ଏବଂ ପେଣ୍ଟିକଷ୍ଟାଲ ମାନେ ତାହାଙ୍କୁ କେବେ ବି ପାଇପାରିବେ ଯେ ସେହି ସ୍ଥାନକୁ ଫେରି ଯାଆନ୍ତୁ ଯେଉଁଠାରେ ତୁମେ ତାହାଙ୍କୁ ଛାଡ଼ିଥିଲେ। ପ୍ରଭୁଙ୍କ ଆନନ୍ଦ କେଉଁଠାରେ ଅଛି? ପ୍ରଭୁଙ୍କ ସାମର୍ଥ୍ୟ କେଉଁଠାରେ ଅଛି? ମଣ୍ଡଳୀ ଆଜି ପ୍ରଶ୍ନ କରେ, ଇତିହାସର ପରମେଶ୍ୱରଙ୍କୁ କ'ଣ ହେଲା? ସେ ତାହାଙ୍କର ଲୋକମାନଙ୍କ ଅପେକ୍ଷାରେ ଅଛନ୍ତି ଯେ ସେମାନେ ତାହାଙ୍କୁ ଘଟଣାସ୍ଥଳକୁ କେବେ ଡାକିବେ। ମାତ୍ର ସେଇ ଆମେ ତାହାକୁ ନାମଧାରୀ ସଂସ୍ଥାଗୁଡ଼ିକ ମାଧ୍ୟମରେ କରିପାରିବା ନାହିଁ, ଆମେ ତାହାକୁ ମନୋବିଜ୍ଞାନ ଅଧୀନରେ କରିପାରିବା ନାହିଁ, ଆମେ ତାହାକୁ ବୀଜଗଣିତ ଅଧୀନରେ କରିପାରିବା ନାହିଁ, କିମ୍ବା ଆମେ ତାହାକୁ ଶିକ୍ଷା ସହିତ କରିପାରିବା ନାହିଁ। ଆମେ ନିଜକୁ ପୃଥକ କରିଥାଉ, ନିଜକୁ ଭାଗ ଭାଗ କରିଥାଉ, ଆମେ ବିଭାଜିତ ନୁହଁ। ଆମେମାନେ ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଜଣେ ବ୍ୟକ୍ତି ଅଟୁ, ଆମେମାନେ ସମସ୍ତେ ଖ୍ରୀଷ୍ଟଙ୍କଠାରେ ଏକ ଅଟୁ, ଏବଂ ଆମର ନାମଧାରୀ ସଂସ୍ଥାଗୁଡ଼ିକ ତାହା କେବେ ହେଲେ କରିବେ ନାହିଁ। ସେମାନେ ଯେତେ ଭଲ ହେଲେ ସୁଦ୍ଧା ସେମାନେ ତାହା କରିବେ ନାହିଁ। ଆମର ଶିକ୍ଷା ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ। ଯାହାକି କେବେ ସୁସମାଚାରରେ ରହିଥିଲା ତାହା ହେଲା ଶିକ୍ଷା। ଆମକୁ ଯାହା ଦରକାର ତାହା ଶିକ୍ଷା ନୁହେଁ। ଆମମାନଙ୍କୁ ତ ଶକ୍ତି ପ୍ରଦର୍ଶନ କରିବା ହେତୁ ମଣ୍ଡଳୀରେ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଏବଂ ପ୍ରଦର୍ଶନ ଆବଶ୍ୟକ। ଯୀଶୁ କଦାପି କହିନାହାନ୍ତି ସମଗ୍ର ଜଗତକୁ ଯାଅ ଏବଂ ଶିକ୍ଷା ଦିଅ। ସେ କଦାପି କହିନାହାନ୍ତି ସମସ୍ତ ଜଗତକୁ ଯାଅ ଏବଂ କର। ସେ କହିଲେ ସମସ୍ତ ଜଗତକୁ ଯାଅ ଏବଂ ସୁସମାଚାର ପ୍ରଚାର କର। ଏବଂ ସୁସମାଚାର ହେଉଛି ପବିତ୍ର ଆତ୍ମାଙ୍କ ସାମର୍ଥ୍ୟକୁ ପ୍ରୋତ୍ସାହନକୁ ପ୍ରଦର୍ଶନ କରିବା। ଆମେମାନେ ଯେଉଁଠାରେ ରହିବା ଉଚିତ ତାହାଠାରୁ ଆମେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ମାଇଲ ବାଟ ଦୂରରେ ଅଛୁ। ଆସନ୍ତୁ ଆମେମାନେ ଆଗକୁ ବଢ଼ିବା, ଆସନ୍ତୁ ଆମେମାନେ ସେଠାକୁ ଫେରିବା ଯେଉଁଠାରେ ପେଣ୍ଟିକଷ୍ଟ ପର୍ବରେ ଆମେମାନେ ତାହାଙ୍କୁ ଛାଡ଼ି ଦେଇଥିଲୁ। ଯୀଶୁ କହିଲେ ଯୋହନରେ, ମୁଁ ବିଶ୍ୱାସ କରେ ତାର ପଞ୍ଚଦଶ ପର୍ବରେ, ସେ କହିଲେ ମୁଁ ଦ୍ରାକ୍ଷରତା, ତୁମେମାନେ ଶାଖା ଅଟ। ତାହେଲେ ଯଦି ସେହି ଦ୍ରାକ୍ଷରତା ପ୍ରଥମ ଶାଖା ବାହାର କଲା ଏବଂ ସେ ଶାଖାରୁ ଏକ ପ୍ରେରିତ କ୍ରିୟାର ପୁସ୍ତକ ଲେଖା ହେଲା, ଦ୍ୱିତୀୟ ଶାଖା ଅନ୍ୟ ଏକ ପ୍ରେରିତ କ୍ରିୟା ପୁସ୍ତକ ପ୍ରସ୍ତୁତ କରିବ, ତୃତୀୟ ଶାଖା ଆଉ ଏକ ପ୍ରେରିତ କ୍ରିୟା ପୁସ୍ତକ ପ୍ରସ୍ତୁତ କରିବ, ଏବଂ ସେ ଦ୍ରାକ୍ଷରତାରୁ ବାହାରୁଥିବା ପ୍ରତ୍ୟେକ ଶାଖା ସେ ପ୍ରଥମ ଶାଖା ପରି ହିଁ ସମାନ ହେବ। ତେବେ ଆପଣ କଲମ କରିପାରନ୍ତି, ଆମେ ତା ଜାଣୁ। ମୁଁ ଗୋଟିଏ କମଳା ଲେମ୍ବୁ ଗଛ ଦେଖିଅଛି ଯେଉଁଥିରେ କି ପ୍ରାୟ ଆଠଟି ଭିନ୍ନ ପ୍ରକାର ଫଳ ଲାଗିଥିଲା। ମୁଁ ଏକ କମଳା ଗଛ ଦେଖିଅଛି ଯେଉଁଥିରେ କି ଅଙ୍ଗୁର ଫଳ, ଲେମ୍ବୁ ଓ ସମସ୍ତ କିଛି ଫଳ ଫଳିଥିଲା, ମାତ୍ର ସେଗୁଡ଼ିକ ସେଥିରେ ଖଞ୍ଜା ଯାଇଥିଲା। ଆଜି ତାହା ହିଁ ମାମଲା ଅଟେ। ଆମେମାନେ ଆମର ଚିନ୍ତାଧାରା ଗୁଡ଼ିକୁ ଖଞ୍ଜି ଦେଇଅଛୁ, ଆମର ନାମଧାରୀ ସଂସ୍ଥା ଗୁଡ଼ିକରେ ଖଞ୍ଜି ଦେଇଛୁ। ମାତ୍ର ଯଦି ସେହି ଗଛ କେବେ ନିଜେ ଅନ୍ୟ ଏକ ଫଳ ଦ୍ରାକ୍ଷରତା ଉତ୍ପନ୍ନ କରେ, ତେବେ ତାହା ସେହି ମୂଳ ଗଛ ପରି ହିଁ ହେବ ଯାହାକି ଭିତରକୁ ଯାଇଅଛି। ହାଲେଲୁୟା। ଓହ, ମଣ୍ଡଳୀ ଏକାଠି ମିଶ୍ରିତ ହୋଇଯିବ, ମାତ୍ର ଆମେ ତ ସେହି ମୂଳର ସାମର୍ଥ୍ୟ ଆବଶ୍ୟକ କରୁ। ଆମେ ତ ପବିତ୍ର ଆତ୍ମା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଶକ୍ତି ଆବଶ୍ୟକ କରୁ। ତାହା ହିଁ ଅଟେ ଯାହା ସେ ଆମକୁ କରିବା ପାଇଁ କହିଥିଲେ। ମୁଁ ଦ୍ରାକ୍ଷରତା, ତୁମାନେ ଶାଖା। ଯଦି ଗୋଟିଏ ଦ୍ରାକ୍ଷରତା ଏକ ଡାଳ ଉତ୍ପନ୍ନ କରେ ଏବଂ ତାହା ସୁନ୍ଦର ନୀଳ ରଙ୍ଗର ଅଙ୍ଗୁର ଗୁଡ଼ିକୁ ଉତ୍ପନ୍ନ କରିଥାଏ, ତେବେ ପରବର୍ତ୍ତୀ ଦ୍ରାକ୍ଷରତା ଯାହା ସେ ବାହାର କରିବ ସେଥିରେ ସୁନ୍ଦର ନୀଳ ରଙ୍ଗର ଅଙ୍ଗୁର ହିଁ ରହିଥିବ। ଯଦି ପ୍ରଥମ ଦ୍ରାକ୍ଷରତା ଆସିଲା ଏବଂ ସେମାନେ ପବିତ୍ର ଆତ୍ମାଙ୍କ ପ୍ରଭାବରେ ଆସିଲେ ଓ ସେମାନେ ମହାନ ଚମତ୍କାର ମାନ କଲେ ଏବଂ ଚିହ୍ନମାନ ସାଧନ କଲେ ଓ ସେମାନଙ୍କ ସାକ୍ଷ୍ୟକୁ ଏକ ଜଗତ ପ୍ରତି ମୁଦ୍ରାଙ୍କିତ କଲେ, ଏପରିକି ସେମାନଙ୍କ ମଧ୍ୟରୁ ଅନେକ ନିଜର ସାକ୍ଷ୍ୟ ଦ୍ୱାରା, ସେମାନେ ନିଜର ରକ୍ତ ଦ୍ୱାରା ସେମାନେ ସେମାନଙ୍କର ସାକ୍ଷ୍ୟକୁ ମୁଦ୍ରାଙ୍କିତ କଲେ, ସେମାନେ ସୁସମାଚାରକୁ ନେଇକି ଆସିବା ପାଇଁ ସମସ୍ତ ପ୍ରକାର ବିପଦମାନ ଏବଂ ସବୁକିଛି ଦେଇଗଲେ, ସେମାନେ କଷ୍ଟ ପାଇଲେ, ସେମାନେ ମାଡ଼ ଖାଇଲେ, ସେମାନଙ୍କୁ ଦଣ୍ଡ ଦିଆଗଲା। କଣ ଆମେ ନିଶ୍ଚିତ ଭାବରେ ଏକ କୋମଳ ଫୁଲର ଶଯ୍ୟାରେ ସ୍ୱର୍ଗକୁ ନିଆଯିବା ଯେତେବେଳେ କି ଅନ୍ୟମାନେ ପୁରସ୍କାର ପାଇବା ପାଇଁ ସଂଗ୍ରାମ କରିଥିଲେ ଏବଂ ରକ୍ତାକ୍ତ ସମୁଦ୍ର ଦେଇ ଯାତ୍ରା କରିଥିଲେ, ଆମେ କଣ କରିବାକୁ ଆଶା କରୁ? ଯଦି ମୋତେ ରାଜତ୍ୱ କରିବାକୁ ଅଛି ତେବେ ମୋତେ ନିଶ୍ଚିତ ଯୁଦ୍ଧ କରିବାକୁ ହେବ। ହେ ପ୍ରଭୁ, ମୋ ସାହସକୁ ବଢ଼ାଅ। ସୁନିଶ୍ଚିତ ଭାବରେ ଆମେ ଏକ ପ୍ରୟୋଜନ କରୁ। ଆମକୁ ନୂତନ ନାମଧାରୀ ସଂସ୍ଥାର ପ୍ରୟୋଜନ ନାହିଁ, ଆମକୁ ଏକ ନୂତନ ଗୀର୍ଜାଘର ପ୍ରୟୋଜନ ନାହିଁ। ଆଜି ଆମକୁ ଯାହା ଦରକାର ତାହା ହେଉଛି ଏକ ପୁରୁଣା କାଳିଆ ବାରିପଟ, ଆକାଶ ନୀଳ, ପାପ ହତ୍ୟାକାରୀ ପେଣ୍ଟିକଷ୍ଟ ଉଦ୍ଦୀପନା, ଯାହାକି ପେଣ୍ଟିକଷ୍ଟ ଜନ୍ମ ନେଇଥିଲା ଏବଂ ପୁନର୍ବାର ମଣ୍ଡଳୀକୁ ଫେରିଅଛି। ଯୀଶୁଙ୍କୁ ଦୃଶ୍ୟ ଆଣିବା ପାଇଁ ପୁନର୍ବାର ପବିତ୍ର ଆତ୍ମାଙ୍କ ଶକ୍ତି ଫେରିଅଛି। ଇତିହାସର ପରମେଶ୍ୱର ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଦୃଶ୍ୟରେ ଉଠି ଆସନ୍ତି। ଆମକୁ ଏହା ଦରକାର ଅଟେ। ତାହିଁ ତ ଆଜି ଆମ ମଣ୍ଡଳୀ ସହିତ ମାମଲା ଅଟେ। ଆମେ ବହୁତ ଅଧିକ ପଛକୁ ଚାଲି ଯାଉଅଛୁ, ଆମେ ଜଗତର ଚାକଚକ୍ୟତାରେ ପଡ଼ିଯାଉଅଛୁ, ପୁଣି ଧୀରେ ଧୀରେ ବର୍ଷକୁ ବର୍ଷ ଏହା ଅଳ୍ପ ଟିକେ ମରିବାକୁ ଲାଗେ ଏବଂ ଶୁଖିବାକୁ ଲାଗେ। ଏହା ଖୁବ୍ ଶୀଘ୍ର ଛେଦନର ସମୟ ଉପସ୍ଥିତ ଅଟେ। ପରମେଶ୍ୱର ଏହାକୁ ସେତିକି ସୁନିଶ୍ଚିତ ଭାବେ କାଟିବେ ଯେତିକି ସୁନିଶ୍ଚିତ ମୁଁ ଏହି ମଞ୍ଚ ଉପରେ ଛିଡ଼ା ହୋଇଅଛି। ପରମେଶ୍ୱର ତାକୁ ଫଳ ଧାରଣ କରାଇବା ଉଦ୍ଦେଶ୍ୟରେ ତାକୁ କାଟି ପକାଇବେ। ସେହିଦିନ ମାନଙ୍କ ମଧ୍ୟରୁ ଗୋଟିଏ ଦିନରେ ସେଥିରୁ ଜଗତର କାର୍ଯ୍ୟଗୁଡ଼ିକୁ କାଟି ପକାଇବେ। ଏପରି ଏକ ଲଜ୍ଜାଜନକ ବିଷୟ ଯେପରି ଭାବରେ ମଣ୍ଡଳୀ ଧର୍ମ ନାମରେ କାର୍ଯ୍ୟ କରିଚାଲିଛି ଏବଂ ଆମେମାନେ ପାଉ ଯେତେବେଳେ ଯୀଶୁ ଛାଡ଼ି ଚାଲିଗଲେ ମୃତ୍ୟୁ ପ୍ରବେଶ କଲା। ଯେତେବେଳେ ଯୀଶୁ ଆମ ମଣ୍ଡଳୀକୁ ଛାଡ଼ି ଚାଲିଯାଆନ୍ତି ପବିତ୍ର ଆତ୍ମାଙ୍କ ଶକ୍ତି ଆମ ମଣ୍ଡଳୀକୁ ଛାଡ଼ି ଚାଲିଯାଏ ଏହା ଦୁର୍ବଳ ହେବାର ଆରମ୍ଭ ହୁଏ ଏବଂ ମରିଯାଏ ଏବଂ କିଛି ସମୟ ପରେ ସେଥିରେ ଆଉ କିଛି ରହିନଥାଏ। ତେବେ ଯେତେବେଳେ ଯୀଶୁ ଛାଡ଼ି ଚାଲିଗଲେ ମୃତ୍ୟୁ ପ୍ରବେଶ କଲା। ଓହ ତା କେଡ଼େ ଏକ ଦୁଃଖଦ ସମୟ ଥିଲା। ଧ୍ୟାନ ଦିଅନ୍ତୁ ସେମାନେ ସର୍ବତ୍ର ଏଡ଼େତେଡ଼େ ଆଶ୍ଚର୍ଯ୍ୟ ହେଲେ ଆଉ ସେମାନେ ଯୀଶୁଙ୍କୁ ଡାକ ପଠାଇଲେ ମାତ୍ର ସେ ଆସିଲେ ନାହିଁ। ସେମାନେ ପୁନର୍ବାର ତାହାଙ୍କୁ ଡାକ ପଠାଇଲେ ଆଉ ସେ ଆସିଲେ ନାହିଁ ମାତ୍ର ସେ ଜାଣିଥିଲେ ଯେ ସେ କଣ କରିବାକୁ ଯାଉଥିଲେ। ସେ ଆଜି ରାତ୍ରି ଜାଣିଛନ୍ତି ଯେ ସେ କଣ କରିବାକୁ ଯାଉଛନ୍ତି ଏହା ତାହାଙ୍କ ସହିତ ହଜିଯାଇ ନାହିଁ। ସେ ଅବିକଳ ଭାବରେ ଜାଣନ୍ତି ଯେ ସେ କଣ କରିବାକୁ ସ୍ଥିର କରୁଛନ୍ତି। ସେ ଏକ ଗୋଷ୍ଠୀ ଲୋକଙ୍କୁ ଉଠାଇବାକୁ ଯାଉଛନ୍ତି ଠିକ ସେତିକି ସୁନିଶ୍ଚିତ ଭାବରେ ଯେତିକି ମୁଁ ଏହି ମଞ୍ଚ ଉପରେ ଛିଡ଼ା ହୋଇଅଛି। ସେ ଆପଣ ନାମ ନିମନ୍ତେ ବିଜାତି ପିଢ଼ିରୁ ଏକ ଗୋଷ୍ଠୀଙ୍କୁ ଉଠାଇବେ ସେ ତା କରିବେ। ଏହା ବର୍ତ୍ତମାନ ଜିହୁଦୀ ମାନଙ୍କର ସମୟ ସନ୍ନିକଟ ଅଟେ ଏବଂ ବିଜାତି ମାନଙ୍କର ସମୟ ସମାପ୍ତ ହେଉଅଛି କାରଣ ସେମାନେ ବର୍ତ୍ତମାନ ବାହାରକୁ ବାହାରି ଯାଇଛନ୍ତି। ସେମାନେ ଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ସେମାନେ ସେମାନଙ୍କର ଚିହ୍ନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ସେମାନେ ଈଶ୍ୱରୀୟ ବୋଲି କୁହାଯାଉଥିବା ସମସ୍ତ କିଛି ବିଷୟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ତାହାକୁ ଏକ ପ୍ରକାର ମନର କଥା ଜାଣିବା କିମ୍ବା ଶୈତାନ ଶକ୍ତି ଭାବରେ ନାମିତ କରନ୍ତି ଓ ଏପରି କରନ୍ତି। ସେମାନେ ପବିତ୍ର ଆତ୍ମାଙ୍କୁ ନିନ୍ଦା କରୁଛନ୍ତି ଏବଂ ଆପଣାକୁ ପରମେଶ୍ୱରଙ୍କଠାରୁ ଅନ୍ୟତ୍ର ମୁଦ୍ରାଙ୍କିତ କରୁଛନ୍ତି। ଆଉ ପରମେଶ୍ୱର ସେ ସଂଖ୍ୟାଲଘୁଙ୍କୁ କିଛି ସମୟ ପରେ ନେବେ ଏବଂ ଏହାକୁ ଏକ ଶକ୍ତିଶାଳୀ ମଣ୍ଡଳୀ ରୂପେ ଉତ୍ଥାପିତ କରିବେ ଓ ତାପରେ ଆତ୍ମାଙ୍କୁ ଜିହୁଦୀମାନଙ୍କ ନିକଟକୁ ଫେରାଇ ଦେବେ ଏବଂ ବିଜାତି ମଣ୍ଡଳୀକୁ ଘରକୁ ନେଇଯିବେ। ଅବିକଳ ଭାବେ ଠିକ ସେ ବର୍ତ୍ତମାନ ପ୍ରସ୍ତୁତି କରାଯାଉଅଛି। ତେବେ ଆମେମାନେ ପ୍ରାୟ ଶେଷ ସମୟରେ ଅଛୁ। ଯୀଶୁ ସେ ଜାଣିଥିଲେ ଆଉ କିଛି ସମୟ ପରେ ସେ କହିଲେ ଆମର ବନ୍ଧୁ ଲାଜା ନିଦ୍ରା ଯାଇଅଛନ୍ତି। କାହିଁକି ଶିଷ୍ୟମାନେ ଭାବିଥିଲେ ଯେ ସେ ଅଳ୍ପ ଟିକେ ବିଶ୍ରାମ ନେଉଛନ୍ତି। ସେ କହିଲେ ହଁ ଯଦି ସେ ନିଦ୍ରା ଯାଇଛନ୍ତି ତେବେ ସେ ବହୁତ ଭଲ କରୁଛନ୍ତି। ହଁ ସେ ନିଜର ଶବ୍ଦରେ ସେମାନଙ୍କର ଶବ୍ଦରେ କହିଥିଲେ ଯେପରିକି ସେମାନେ ବୁଝିବେ କହିଲେ ସେ ମରିଛନ୍ତି ଏବଂ ତୁମାନଙ୍କ ସକାଶୁ ମୁଁ ଆନନ୍ଦିତ ଯେ ମୁଁ ସେଠାରେ ନଥିଲି। ବୁଝିଲେ ତୁମାନଙ୍କ ସକାଶୁ ମୁଁ ଆନନ୍ଦିତ ଯେ ମୁଁ ସେଠାରେ ନଥିଲି କାରଣ ସେମାନେ ତାକୁ ସୁସ୍ଥ କରିବାକୁ କହିଥାନ୍ତେ ମାତ୍ର ସେ ଜାଣିଥିଲେ ଯେ ସେ ତାହା କରିପାରିବେ ନାହିଁ କାରଣ ଦର୍ଶନ ଏପର୍ଯ୍ୟନ୍ତ ରହିଥିଲା। ସେହି ଚାରିଦିନ ପରେ ସେ ଜାଣିଥିଲେ ଯେ ତାହା ସେ ସମୟ ଥିଲା ଯାହାକି ପିତା ତାହାଙ୍କୁ କହିଥିଲେ। କେତେ ସୁନ୍ଦର ସେ ସମାଧି ପାଖରେ କହିଲେ ପିତା ମୁଁ ତୁମକୁ ଧନ୍ୟବାଦ ଦେଉଛି ତୁମେ ଆଗରୁ ଶୁଣିଅଛ ମାତ୍ର ମୁଁ କେବଳ ଏହା ସେମାନଙ୍କ ପାଇଁ କହୁଅଛି ଯେଉଁମାନେ କି ପାଖରେ ଛିଡ଼ା ହୋଇଛନ୍ତି। ବୁଝିଲେ ସେ ତା ପୂର୍ବରୁ ଜାଣିଥିଲେ ଯେ ସେ କଣ କରିବାକୁ ଯାଉଛନ୍ତି। ସେ କହିଲେ ମୁଁ ଯାଇ ତାଙ୍କୁ ନିଦ୍ରାରୁ ଜାଗ୍ରତ କରିବି। ତେବେ ମୁଁ କଳ୍ପନା କରିପାରେ ଯେ ସେ ଛୋଟ ଘରଟି ବାସ୍ତବରେ ଭାଙ୍ଗି ଯାଇଥିଲା ଅନ୍ନଦାତା ଚାଲି ଯାଇଥିଲେ ଦୁଃଖ ମାଡ଼ି ଆସିଥିଲା। ଓ ଏହା କେତେ ଅଦ୍ଭୁତ ଅଟେ ଯେତେବେଳେ ଆପଣ ଏକ ଦୁଃଖୀ ଘର କିମ୍ବା ଏକ ଦୁଃଖୀ ହୃଦୟ ପାଇଥାନ୍ତି ତାପରେ ଯୀଶୁ ହଠାତ୍ ଦୃଶ୍ୟମାନ ହୁଅନ୍ତି କଣ ତା ନୁହେଁ କି। ମୁଁ କଳ୍ପନା କରି ମାର୍ଥାଙ୍କୁ ଦେଖିପାରୁଛି ଜଣେ ସୁନ୍ଦର ସାନ ମହିଳା ଯାହାଙ୍କ ମୁଖମଣ୍ଡଳ ଉପରେ ଏକ କଳା ଓଢ଼ଣୀ ଅଛି ଏବଂ ସାନ ମରିୟମ ଆଉ ସେମାନେ ପରସ୍ପର ଜଣେ ଅନ୍ୟକୁ ଧରିଛନ୍ତି କହୁଛନ୍ତି ଆମେମାନେ କଣ କରିବା ବାପା ଓ ମା ଚାଲି ଯାଇଛନ୍ତି ଏବଂ ଆମର ମୂଲ୍ୟବାନ ଭାଇ ତେବେ ଆମେ ମଣ୍ଡଳୀ ଛାଡ଼ି ଦେଇଅଛୁ ଏବଂ ଆମେ ସେଠାରୁ ବହିଷ୍କୃତ କରାଯାଇଅଛୁ ଓ ନାଜରତୀୟ ଯୀଶୁଙ୍କୁ ଅନୁସରଣ କରିବା ନିମନ୍ତେ ବାହାରି ଆସିଅଛୁ ଆଉ ସେ କୌଣସି ସ୍ଥାନକୁ ଚାଲି ଯାଇଛନ୍ତି ଓ ଆମମାନଙ୍କୁ ଛାଡ଼ି ଯାଇଛନ୍ତି। ମୁଁ ଶୁଣିପାରୁଛି ଜଣେ ସମାଲୋଚକ ଆସିଲା ଓ କହିଲା ହେ ସେ ଦିବ୍ୟ ଆରୋଗ୍ୟକାରୀ ଗାଲିଲିର ସେ ଭବିଷ୍ୟତଟା କେଉଁଠାରେ ଅଛି ସେ ବର୍ତ୍ତମାନ କେଉଁଠାରେ ଦେଖନ୍ତୁ ଯେତେବେଳେ ପ୍ରକୃତରେ ତାହା ପାଇଁ କିଛି କରିବାର ସମୟ ଆସିଲା ସେ ଚାଲିଯାଇଛି ତାହା ସେଠାରେ ଅଟେ। ଦେଖନ୍ତୁ ପରମେଶ୍ୱର ତାହା କରିବାକୁ କେବଳ ଭଲ ପାଆନ୍ତି ଲୋକମାନଙ୍କୁ ତାହା କେବଳ କରିବା ପାଇଁ ଦିଅନ୍ତି କେବଳ ଲୋକମାନଙ୍କୁ ତାହା ଦେଖାଇବାକୁ ଦିଅନ୍ତି ଯେ ସେମାନେ କଣ ଅଟନ୍ତି। ହଁ ସେମାନେ ପ୍ରକୃତରେ କଣ ଅଟନ୍ତି ତାହା ଦେଖିବା ପାଇଁ କେବଳ ପରୀକ୍ଷା କରନ୍ତି ସେମାନଙ୍କୁ ଏକ ଆଶୀର୍ବାଦ ଦିଅନ୍ତି। ସେ ପ୍ରକଟିତ ହୁଅନ୍ତି ଆପଣାକୁ ଦେଖାନ୍ତି ଲୋକମାନଙ୍କ ନିକଟରେ ନିଜକୁ ପରିଚିତ କରାନ୍ତି କେବଳ ଏହା ଦେଖିବା ପାଇଁ ଯେ ସେମାନେ କେଉଁ ପ୍ରକାର ପ୍ରତିକ୍ରିୟା ଦେବେ କେବଳ ଏହା ଦେଖିବା ପାଇଁ ଯେ ସେମାନେ ଏହି ବିଷୟରେ କଣ କରିବେ। ତେବେ ଆମେମାନେ ତାହାପରେ ପାଉ କିଛି ଦିନ ପରେ ତାହା ଚାରିଦିନ ଉତ୍ତାରେ ଗରିବ ଲାଜାର ମରିଗଲା ସେମାନେ ତାହାଙ୍କୁ କବର ଦେଲେ ଦ୍ୱିତୀୟ ଦିନ ତୃତୀୟ ଦିନ ଚତୁର୍ଥ ଦିନ ତେବେ କେହି ହେଲେ ଜାଣନ୍ତି ଯେ ତିନି ଦିନ ପରେ କ୍ଷୟ ପାଇବା ଆରମ୍ଭ ହୋଇଥାଏ। ସର୍ବପ୍ରଥମେ ମୁହଁରୁ ନାକଟି ଝଡ଼ିଥାଏ ଏବଂ ତାପରେ କ୍ଷୟ ପାଇବା ଆରମ୍ଭ ହୁଏ ଚର୍ମପୋକ ଗୁଡିକ ଶରୀରକୁ ଖାଇବା ଆରମ୍ଭ କରିଦିଅନ୍ତି। ସେମାନେ ତାକୁ ଭୂମିରେ ଶୁଆଇ ଦେଇ ସେ ଗୁମ୍ଫାର ଉପରେ ଯେଉଁଠାରେ ସେମାନେ ତାଙ୍କୁ ରଖିଥିଲେ ଏକ ବଡ଼ ପଥର ଥୋଇଦେଲେ ଏବଂ ପ୍ରତ୍ୟେକ ଥର ବେଳକୁ ବେଳ ସେ ଯୁବା ଝିଅମାନେ ବାହାରି ଆସି ସେ କବର ନିକଟରେ ଆଣ୍ଠୁ ମାଡ଼ି କାନ୍ଦୁଥିଲେ ଏବଂ କିଛି ସମୟ ପରେ ଚାରିଆଡ଼େ ଏହି ଖବର ବ୍ୟାପିଗଲା ଯୀଶୁ ଆସିଛନ୍ତି ଆମେମାନେ ତାହାଙ୍କୁ ନଗରରେ ପ୍ରବେଶ କରୁଥିବାର ଦେଖିଅଛୁ। ଓ ସେ ସାନ ମାର୍ଥା ଯିଏକି ଏପରି ଥିଲା ଏପରି ଦେଖାଯାଉଥିଲା ଯେ ସେହି ବିଷୟରେ ଏତେ ଅନଭିଜ୍ଞ ଥିଲା ଯେ ସେ ତାହା ସେତେବେଳେ ପ୍ରମାଣ କଲା ଯେ ସେ କେଉଁଥିରେ ଗଢା ହୋଇଅଛି। ଏଠାରେ ସେ ଆସିଲା ଯେତେବେଳେ ସେ ନିଜର ମାର୍ଗରେ ଦୌଡ଼ି ଦୌଡ଼ି ଖୋଜି ଆସିଥିଲା। ମୁଁ ମାର୍ଗରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏହା କହୁଥିବାର ଶୁଣିପାରେ, ତେବେ ମୁଁ ଭାବୁଛି ଯେ ତୁମେ ବର୍ତ୍ତମାନ ସନ୍ତୁଷ୍ଟ ଅଟ ଯେ ତୁମର ଧର୍ମ ମିଥ୍ୟା ଥିଲା। ସେ ସେମାନଙ୍କୁ କେବଳ ଅଣଦେଖା କରି ଚାଲିଗଲା, ସମସ୍ତ ସମାଲୋଚକମାନଙ୍କୁ ଅତିକ୍ରମ କରି ଚାଲିଗଲା। ସେ ଚାଲି ଚାଲି ତଳକୁ ଗଲା ଯେପର୍ଯ୍ୟନ୍ତ କି ତାହାଙ୍କୁ ଦକ୍ଷିଣ ନେଲା, ବୋଧହୁଏ କୌଣସି ରାସ୍ତାର କୋଣରେ ସେ ବସି ରହିଥିଲେ। ତେବେ ଏପରି ଲାଗୁଥିଲା ଯେ ସେ ନିଶ୍ଚୟ ହୋଇପାରେ ତାହାଠାରେ ତାଙ୍କୁ କଡ଼ା କଥା କହି ଅପମାନିତ କରିବାର ଏବଂ ତାଙ୍କୁ ମନ୍ଦ ଭାଷାରେ କଥା କହିବାର ଅଧିକାର ରହିଥିଲା। କାହିଁକି ସେ ତ ଦୌଡ଼ି ଯାଇ ଏହା କହିଲା ନାହିଁ, ହେଇ ଦେଖ ହେଇ ଦେଖ, ତୁମେ ପରା ଜଣେ ଭବିଷ୍ୟତ ବକ୍ତା, ପରମେଶ୍ୱରଙ୍କ ଜଣେ ଲୋକ ହେବ, ଯେତେବେଳେ ଆମେ ତୁମକୁ ଡାକିଲୁ ତୁମେ ସେତେବେଳେ କାହିଁକି ଆସିଲ ନାହିଁ, କାହିଁକି ଆମେ ତ ବର୍ତ୍ତମାନ ନଗରର ହାସ୍ୟାସ୍ପଦ ବିଷୟ ହୋଇଯାଇଅଛୁ। ଆମେ ତୁମକୁ ଅନୁସରଣ କରିବା ପାଇଁ ନିଜର ମଣ୍ଡଳୀରୁ ବାହାରି ଆସିଲୁ। ଏପରି ମନେ ହେଉଥିଲା ଯେପରି ତାହାଙ୍କଠାରେ ଏକ ଅଧିକାର ଥିଲା। ମାତ୍ର ଆପଣ ଜାଣନ୍ତି, ଯେପରିକି ମୁଁ ପ୍ରଚାର କରିଥିଲି ମେଷଶାବକ ଏବଂ କପୋତ, ଯଦି ଆମେ ଏକ ମେଷଶାବକ ଅଟୁ, ଗୋଟିଏ ମେଷଶାବକ ତାର ପାଇଥିବା ପ୍ରତ୍ୟେକ ଅଧିକାରକୁ ତ୍ୟାଗ କରିଦେଇଥାଏ। ଅବିକଳ ଠିକ ଅଟେ, ତା ପାଖରେ ପଶମ ଛଡ଼ା ଆଉ କିଛି ନଥାଏ, ତେଣୁ ତାହାକୁ ତାହା ହିଁ ତ୍ୟାଗ କରିବାକୁ ପଡ଼ିଥାଏ। ଆଉ ଆପଣ ପରମେଶ୍ୱରଙ୍କ ସେବା କରିବା ପାଇଁ ଆପଣଙ୍କ ପାଖରେ ଥିବା ସମସ୍ତ ଅଧିକାରକୁ ତ୍ୟାଗ କରିଥାନ୍ତି। ଅବିକଳ ଭାବେ ଠିକ ଅଟେ। ମୁଁ ସ୍ତ୍ରୀ ଲୋକମାନଙ୍କ ବିଷୟରେ କହୁଥିଲି ଯେ ପ୍ରକାର ସେମାନେ ଏଇ ଛୋଟ ଛୋଟ ପୁରୁଣା ପୋଷାକ ଗୁଡ଼ିକୁ ପିନ୍ଧିଥାନ୍ତି, ଆପଣ ଜାଣନ୍ତି। ଆଉ ସେମାନେ କହିଲେ, ତେବେ ଆମେ ତ ଆମେରିକୀୟ ଅଟୁ, ଆମେ ଯାହା ଚାହିଁବୁ ତାହା କରିପାରିବୁ। ମୁଁ କହିଲି, ତା ଅବିକଳ ଠିକ, ମାତ୍ର ଯଦି ଆପଣ ଏକ ମେଷଶାବକ ଅଟନ୍ତି ତେବେ ଆପଣ ନିଜ ଅଧିକାର ଗୁଡ଼ିକୁ ତ୍ୟାଗ କରିଦେବେ। ଧୂମପାନ କରିବା ଏବଂ ସେହିପରି ବିଷୟ କରି ଚାଲିବା ତାହା ଜଣେ ସ୍ତ୍ରୀ ଲୋକ ହେତୁ କରିବା ପାଇଁ ସବୁଠାରୁ ମନ୍ଦ କାର୍ଯ୍ୟ ଅଟେ। ତ ଅବିକଳ ଠିକ। ଜଣେ ମହିଳା ମୋତେ କହିଲେ, ଅଧିକ ଦିନ ହୋଇନାହିଁ ମୋ ସହିତ କଥାବାର୍ତ୍ତା କରୁଥିଲେ, କହିଲେ, ମାତ୍ର ଭାଇ ବ୍ରାନମ୍, ସେମାନେ ଅନ୍ୟ ପ୍ରକାରର ପୋଷାକ ତିଆରି କରନ୍ତି ନାହିଁ। ମୁଁ କହିଲି, ମାତ୍ର ସେମାନେ ସିଲାଇ ମେସିନ୍ ତିଆରି କରନ୍ତି ଓ ସାମଗ୍ରୀ ମାନ ବିକ୍ରି କରନ୍ତି, ତାହା ପାଇଁ ଆଦୌ କୌଣସି ବାହାନା ନାହିଁ। ଅବିକଳ ଠିକ ଅଟେ। ମନେ ରଖନ୍ତୁ, କୌଣସି ଏକ ଦିନ ଆପଣ ଏଠାରେ ନିଜର ସ୍ୱାମୀଙ୍କ ପାଇଁ ଶୁଦ୍ଧ ହୋଇଥାଇ ପାରନ୍ତି, ମାତ୍ର ଆପଣ ତାହା ପାଇଁ ବ୍ୟଭିଚାର ହେତୁ ଉତ୍ତର ଦେବେ, ଠିକ ଯେତିକି ସୁନିଶ୍ଚିତ ଭାବରେ ଯିଏ କି ଜଣେ ସ୍ତ୍ରୀ ଲୋକକୁ ତାହା ସହିତ ବ୍ୟଭିଚାରର ଦୃଷ୍ଟିରେ ଦେଖେ, ସେ ତାହା ସହିତ ନିଜ ହୃଦୟରେ ବ୍ୟଭିଚାର କରିସାରିଲାଣି। ଆଜି ପେଣ୍ଟିକୋଷ୍ଟାଲ ମହିଳାମାନଙ୍କ ସହିତ ମାମଲା କ'ଣ ଅଟେ, ତା ବିଷୟରେ ଆଶ୍ଚର୍ଯ୍ୟ କରୁଅଛି। କିପରି ଭାବରେ ଆପଣମାନେ ସେ ପୁରୁଣା ଆଜ୍ଞାକାରିତାରୁ ଦୂରକୁ ଚାଲିଯାଇଅଛନ୍ତି, କିପରି ଭାବରେ ଆପଣଙ୍କର ମାତାମାନେ ଲମ୍ବା କେଶ ରଖୁଥିଲେ, ଆଉ ଆଜି ପେଣ୍ଟିକୋଷ୍ଟ ମହିଳାମାନେ ଦଳେ ମାର୍ଡି ଗ୍ରାସଙ୍କ ଭଳି ରଙ୍ଗଲେପନ କରନ୍ତି, ନିଜର କେଶ କାଟନ୍ତି ଏବଂ ସେହିପରି ପୁରୁଣା ଛୋଟ ଛୋଟ ଅର୍ଦ୍ଧ ଜାମା ପିନ୍ଧନ୍ତି, ଠିକ ଯେପରିକି ଅବଶିଷ୍ଟ ଅନ୍ୟ ସମସ୍ତେ କରନ୍ତି। ବାହାରକୁ ବାହାରନ୍ତି ଏବଂ ଅପରାହ୍ନରେ ଅଗଣାର ଘାସ କାଟନ୍ତି, ଯେତେବେଳେ ପୁରୁଷମାନେ ସେହି ବାଟ ଦେଇ ଆସୁଥାନ୍ତି। ହେ ନାରୀ, କ'ଣ ଆପଣ ଅନୁଭବ କରନ୍ତି ଯେ ଆପଣଙ୍କୁ ସେହି ପୁରୁଷମାନଙ୍କ ସହିତ ବ୍ୟଭିଚାର କରିବାକୁ ଉତ୍ତର ଦେବାକୁ ପଡ଼ିବ? ଆପଣ ନିଜକୁ ସେହି ଉଦ୍ଦେଶ୍ୟରେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତି। ଏହା ମଣ୍ଡଳୀ ଓ ଲୋକମାନଙ୍କ ଉପରେ ଏକ ମନ୍ଦ ଆତ୍ମା ଅଟେ, ଆଉ ସେମାନେ ତାହା ଜାଣନ୍ତି ନାହିଁ, ଅନ୍ଧ ଅଟନ୍ତି ଏବଂ ତାହା ଜାଣନ୍ତି ନାହିଁ। ଏହା ସତ୍ୟ ଅଟେ। ବୋଧହୁଏ ଆପଣ ଏହା କହିପାରିବେ ଯେ ମୋର ସୁସମାଚାର ପ୍ରଚାରକ ଭାବରେ ତାହା କହିବାର ଅଧିକାର ନାହିଁ, ତେବେ ମୋତେ ତ ପବିତ୍ର ଆତ୍ମାଙ୍କ ନେତୃତ୍ୱ ଅନୁସରଣ କରିବାକୁ ପଡ଼ିବ। ତାହା ହିଁ ସବୁକିଛି ଅଟେ ଯାହା ମୁଁ କହିପାରେ। ଆପଣ ଯଦି ମୁଁ ନ୍ୟାୟ ବିଚାରରେ ଆପଣଙ୍କୁ ଭେଟେ, ତେବେ ମୋତେ ନିଜ ହାତରେ ଆପଣଙ୍କ ରକ୍ତର ଦାୟୀ ହେବାକୁ ପଡ଼ିବ ନାହିଁ। ଶୈତାନ ପରି ଦେଖାଯାଉଥିବା ପ୍ରତ୍ୟେକ ଭୂମିରୁ ଦୂରେଇ ଯାଆନ୍ତୁ, ସେଥିରୁ ଦୂରେଇ ରୁହନ୍ତୁ, ସେଥିରୁ ପଳାଇ ଯାଆନ୍ତୁ। ମୋର ଏଥିରେ କିଛି ଜାୟସ ନାହିଁ ଯେ କେତେ ଟେଲିଭିଜନ ତାରକାମାନେ, ଆପଣ ଏଠାରେ ଏକ ଟେଲିଭିଜନ ତାରକା ନୁହନ୍ତି, ଆପଣ ତ ପରମେଶ୍ୱରଙ୍କ ପୁତ୍ରୀ ଅଟନ୍ତି। ଅନ୍ୟ ଏକ ଦିନ ସକାଳରେ ଜଣେ ପାଳକଙ୍କ ମଣ୍ଡଳୀରେ ପ୍ରଚାର କରୁଥିଲି, ଜଣେ ବୃଦ୍ଧ କ୍ରୀତଦାସଙ୍କ ବିଷୟରେ। ସେହି ସମୟରେ ଯେତେବେଳେ ବହୁ ପୂର୍ବେ ସେମାନେ କ୍ରୀତଦାସମାନଙ୍କର କ୍ରୟ ବିକ୍ରୟ କରୁଥିଲେ, ଆଉ ସେମାନେ ଆସୁଥିଲେ ଓ ନିଲାମରେ ସେମାନଙ୍କୁ କ୍ରୟ କରୁଥିଲେ, ଆଉ ଲୋକମାନେ ଥିଲେ ସେମାନେ କାନ୍ଦୁଥିଲେ, କ୍ରନ୍ଦନ କରୁଥିଲେ, କାରଣ ସେମାନଙ୍କ ମାତୃଭୂମି ସେମାନେ ଆଉ କଦାପି ଫେରିକି ଯିବେ ନାହିଁ। ଏବଂ ସେମାନଙ୍କୁ ସେହି କ୍ରୀତଦାସମାନଙ୍କୁ ଚାବୁକ ମାରିବାକୁ ପଡୁଥିଲା, ଏବଂ ସେମାନଙ୍କୁ ଏପରି କ୍ରୟ କରୁଥିଲେ ଯେପରିକି ଆପଣ ଏକ ଯାନବାହନ କ୍ରୟ କରନ୍ତି, ଯେକୌଣସି ବିଷୟ ଦେଇ, କୌଣସି ମୂଲ୍ୟ ଦେଇ, ଆଉ ସେଇ ମଣିଷମାନଙ୍କୁ ବିକ୍ରୟ କରୁଥିଲେ। ଗୋଟେ ଦିନ ଜଣେ କ୍ରେତା ଆସିଲେ, ଜଣେ ଦଲାଲ, ଏକ ବଡ଼ ସଂସ୍ଥା ବରଂ ଏକ ବଡ଼ ବୃକ୍ଷାରୋପଣ କ୍ଷେତ୍ରକୁ ଆସିଲେ, ଏବଂ ସେ ପଚାରିଲେ, ଆପଣଙ୍କ ପାଖରେ କେତୋଟି କ୍ରୀତଦାସ ବିକ୍ରୟ ନିମନ୍ତେ ଅଛନ୍ତି? କହିଲେ, ତେବେ ମୋତେ କେତୋଟି ଅଦଳ ବଦଳ କରିବାକୁ ଅଛି। ସେମାନେ ନିଜ ପାଇଁ ସବୁ ବଡ଼ ବଳିଷ୍ଠ ନେବାକୁ ଚେଷ୍ଟା କରୁଥିଲେ, ସେହି ମାତା ପିତାଙ୍କୁ ନେଉଥିଲେ। ଯଦି ସେହି ପୁରୁଷ ବିବାହ କରିଥିବା ସ୍ତ୍ରୀ ଲୋକଟି ଅଳ୍ପ ଦୁର୍ବଳ ମହିଳା ଥିଲା, ତେବେ ଏହି ବଡ଼ ହୃଷ୍ଟପୃଷ୍ଟ ପୁରୁଷମାନଙ୍କୁ ନେଇ ଯାଉଥିଲେ ଓ ସେମାନଙ୍କୁ ପ୍ରଜନନ କରୁଥିଲେ ଘୋଡ଼ା ଓ ପଶୁମାନଙ୍କ ପରି। ତା କଦାପି ଠିକ ନୁହେଁ। ପରମେଶ୍ୱର ମନୁଷ୍ୟ ନିର୍ମାଣ କଲେ, ମଣିଷ କ୍ରୀତଦାସ ନିର୍ମାଣ କଲା, ଏହା ଆରମ୍ଭରୁ ହିଁ ଠିକ ନଥିଲା। କଦାପି ପରମେଶ୍ୱର କୌଣସି ମନୁଷ୍ୟ ଦାସ ହେଉ ବୋଲି ଇଚ୍ଛା କରନ୍ତି ନାହିଁ, ନା ଆଜ୍ଞା, ଆଉ ନୁହେଁ। ଦେଖନ୍ତୁ କଣ ଘଟିଲା, ତେବେ ସେ ସବୁ ମଧ୍ୟରେ ଏହି ବ୍ୟକ୍ତି ଜଣକ କହିଲେ, ତେବେ ମୁଁ ସେମାନଙ୍କ ମଧ୍ୟରୁ କେତେକଙ୍କୁ କିଣିବାକୁ ପସନ୍ଦ କରିବି। ସେଠାରେ ଜଣେ ଯୁବା କ୍ରୀତଦାସଙ୍କୁ ଦେଖିଲେ, ସେମାନଙ୍କୁ ତାହାକୁ ଚାବୁକ ମାରିବାକୁ ପଡୁନଥିଲା, ତାର ଚିବୁକ ଉର୍ଦ୍ଧସ୍ତ ଥିଲା, ମସ୍ତକ ଟେକି ରହିଥିଲା, ଠିକ ଜଣେ ଭଦ୍ରଲୋକ ପରି ଏପାଖ ସେପାଖ ଚାଲି ବୁଲୁଥିଲା। ଆଉ ସେ ଦଲାଲ କହିଲେ, ମୁଁ ତାହାକୁ କିଣିବାକୁ ଚାହେଁ। ଉତ୍ତର ଦେଲେ, ମାତ୍ର ସେ ବିକ୍ରୟ ନିମନ୍ତେ ନୁହେଁ। ସେ ପଚାରିଲେ, ଆଚ୍ଛା କାହିଁକି? ପଚାରିଲେ, କଣ ସେ ମାଲିକ କି? ସେ ଉତ୍ତର ଦେଲେ, ନା, ସେ ବି ଜଣେ କ୍ରୀତଦାସ ଅଟେ। ତେବେ ପଚାରିଲେ, କାହିଁକି? କଣ ଆପଣ ଅନ୍ୟମାନଙ୍କ ତୁଳନାରେ ତାହାକୁ ଅଧିକ ଭଲ ଖାଇବାକୁ ଦିଅନ୍ତି କି? ସେ ଉତ୍ତର ଦେଲେ, ନା, ସେ ଅନ୍ୟମାନଙ୍କ ସହିତ ମିଶି ସେଠାରେ ରୋଷେଇ ଶାଳାରେ ଖାଏ। ସେ ଜଣେ କ୍ରୀତଦାସ ଅଟେ। ପଚାରିଲେ, ତେବେ କେଉଁ ବିଷୟ ତାହାକୁ ଅନ୍ୟମାନଙ୍କ ତୁଳନାରେ ଏତେ ଅଧିକ ଭିନ୍ନ କରେ? ସେହି ମାଲିକ ଉତ୍ତର ଦେଇ କହିଲେ, ମୁଁ ନିଜେ ବହୁତ ଦିନ ପର୍ଯ୍ୟନ୍ତ ତାହା ବିଷୟରେ ଚିନ୍ତା କରୁଥିଲି, ମାତ୍ର ଦିନେ ମୁଁ ଜାଣିବାକୁ ପାଇଲି, ସୁଦୂର ତାହାର ମାତୃଭୂମିରେ ତାର ପିତା ସେହି ଜନଜାତିର ରାଜା ଅଟନ୍ତି। ଏବଂ ଯଦିଓ ସେ ଘରୁ ଦୂରରେ ଜଣେ ପରଦେଶୀ ଅଟେ, ତଥାପି ସେ ଜାଣେ ଯେ ସେ ଜଣେ ରାଜାର ପୁତ୍ର ଅଟେ, ଏବଂ ସେ ନିଜକୁ ସେହି ଜଣକା ପରି ବ୍ୟବହାର କରେ। ଯଦି ତାହା ଯଦି ଜଣେ ଆଫ୍ରିକୀୟ ଜନଜାତିର ଆଦିବାସୀ ଏହା ହୃଦୟଙ୍ଗମ କରିପାରେ ଯେ ତାହାର ପିତା ଜଣେ ରାଜା ଅଟନ୍ତି, ଆଉ ଏଠାରେ ଏକ ବିଦେଶୀ ଦେଶରେ ଜଣେ ପରଦେଶୀ ହୋଇ ସୁଦ୍ଧା ଏହା ଜାଣିପାରେ ଯେ ସମୁଦ୍ର ପାଣିରେ ସେ ଜଣେ ରାଜାଙ୍କର ପୁତ୍ର ଅଟେ, ତାହେଲେ ମହିଳା ଏବଂ ପୁରୁଷମାନେ ନିଜକୁ କିପରି ଭାବରେ ବ୍ୟବହାର କରିବା ଉଚିତ ଯେତେବେଳେ କି ଆପଣ ପରମେଶ୍ୱରଙ୍କର ପୁତ୍ର ଏବଂ କନ୍ୟା ଅଟନ୍ତି, ସେହିପରି କାର୍ଯ୍ୟ କରନ୍ତୁ। ନିଶ୍ଚିତ ଭାବରେ ନିଜକୁ ଉତ୍ତମ ଆଚରଣ ରଖନ୍ତୁ, ନିଜକୁ ପରିଷ୍କାର ରଖନ୍ତୁ ଏବଂ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟା ପରି ବ୍ୟବହାର କରନ୍ତୁ। ଏଥିରେ ଆଶ୍ଚର୍ଯ୍ୟର ବିଷୟ ନୁହେଁ, ତାହାକି ଏକ ଅବସ୍ଥା ଅଟେ। ଆମେମାନେ ଏଠାରେ ଅଛୁ। ଓ ସାନ ମାର୍ଥା ଦୌଡ଼ି କରି ଆସିଲା। ସେପରି ଦେଖାଯାଉଥିଲା ଯେ ତାହାଠାରେ ତାହାଙ୍କ ବିରୁଦ୍ଧରେ କହିବା ପାଇଁ କିଛି ଏକ ଉପାୟ ଅଛି। ତୁମେ ମୋର ଭାଇ ପାଖକୁ କାହିଁକି ଆସିଲ ନାହିଁ? ଦେଖ, ଆମେ ତୁମ ପାଇଁ କଣ କରିଅଛୁ, ଆଉ ତୁମେ ଆମକୁ ହତୋତ୍ସାହିତ କଲ। ତେବେ ଯଦି ସେ ତାହା କହିଥାନ୍ତା, କାହାଣୀଟି କେବେ ହେଲେ ସେହିପରି ଶେଷ ହୋଇନଥାନ୍ତା ଯେପରି ତାହା ହେଲା। ନା ଆଜ୍ଞା, ଏହା ତ ତାହା ଅଟେ ଯେ ଆପଣ ପରମେଶ୍ୱରଙ୍କ ଦିବ୍ୟ ଉପହାର ନିକଟକୁ କିପରି ଭାବରେ ପହଞ୍ଚନ୍ତି। ଯଦି ପରମେଶ୍ୱର ଏକ ଉପହାର ପଠାନ୍ତି, ତେବେ ଆପଣଙ୍କୁ ତାହା ନିକଟକୁ ଠିକ ଭାବରେ ପହଞ୍ଚିବାକୁ ହେବ। ଯଦି ଆପଣ କେବେ ହେଲେ ଏଥିରେ କିଛି ପାଇବାକୁ ଆଶା କରନ୍ତି, ତେବେ ଆପଣଙ୍କୁ ଏହାର ନିକଟକୁ ଠିକ ଭାବରେ ପହଞ୍ଚିବାକୁ ହେବ। ମାର୍ଥା ତାହା ଜାଣିଥିଲେ। ବୋଧହୁଏ ସେ ସୁନେମୀୟ ସ୍ତ୍ରୀ ଲୋକ ଏବଂ ତାର ଶିଶୁ ବିଷୟରେ ପାଠ କରିଥିଲା, ଆଉ ସେ ଯଦି ସେ ସୁନେମୀୟ ସ୍ତ୍ରୀ ଲୋକ ଏହା ଜାଣିଥିଲା ଯେ ପରମେଶ୍ୱର ଏଲିଅଙ୍କ ଠାରେ ଥିଲେ, ତେବେ କେତେ ଅଧିକ ସେ ଯୀଶୁଙ୍କ ଠାରେ ଥିବେ ନିଶ୍ଚିତରେ। ଏଣୁ ସେ ସଠିକ ଉପାୟ ଅବଲମ୍ବନ କରି ଉପରକୁ ଗଲା। ସେ ଦୌଡ଼ି ଯାଇ ତାହାଙ୍କ ପାଦ ତଳେ ପଡ଼ିଗଲା। ମୋତେ ତା ଭଲ ଲାଗେ। ତାହାଙ୍କ ପାଦ ତଳେ ପଡି କହିଲା, ପ୍ରଭୁ, ତାହା ହେଉଛି ତାହାଙ୍କର ସଠିକ ଆଖ୍ୟା। ତାହା ହିଁ ତ ସେ ଥିଲେ, ସେ ତାହାର ପ୍ରଭୁ ଥିଲେ। ପ୍ରଭୁ, ତୁମେ ଯଦି ଏଠାରେ ଥାନ୍ତ, ମୋର ଭାଇ ମରିନଥାନ୍ତା। ଓହ ମୋ ପ୍ରଭୁ, ଓ ମୁଁ ତାହାଙ୍କର ମହାନ ହୃଦୟକୁ ଦେଖି କଳ୍ପନା କରିପାରେ। ଯେତେବେଳେ ସେ ସୁନ୍ଦର ନାରୀକୁ ଅନାଇଲେ, ତାହାର ଗାଲରୁ ଲୁହ ଝରି ଆସୁଥିଲା। କହିଲା, ପ୍ରଭୁ, ଯଦି ତୁମେ ଏଠାରେ ଥାନ୍ତ, ମୋ ଭାଇ ମରିନଥାନ୍ତା। ଧ୍ୟାନ ସହକାରେ ଦେଖନ୍ତୁ ସେ କଣ କହିଲା। ମାତ୍ର ବର୍ତ୍ତମାନ ସୁଦ୍ଧା, ହେ ପ୍ରଭୁ, ଯଦିଓ ସେ ମରିଅଛି, ଯଦ୍ୟପି ଚର୍ମ ପୋକମାନେ ତାହାର ଶରୀରରେ ଚଲାବୁଲା କରୁଛନ୍ତି, ତଥାପି ସୁଦ୍ଧା, ହେ ପ୍ରଭୁ, ତୁମେ ଯାହା ପରମେଶ୍ୱରଙ୍କୁ ମାଗିବ, ପରମେଶ୍ୱର ତାହା ତୁମକୁ ପ୍ରଦାନ କରିବେ। ଓ ତାହା ହେଉଛି ରହସ୍ୟ। ଆପଣ କହିପାରନ୍ତି, ମୁଁ ପ୍ରତ୍ୟେକ ଚିକିତ୍ସାଳୟରେ ପଚରା ଉଚରା କରିଛି, ଡାକ୍ତର କହିଛନ୍ତି ମୁଁ ମରିବାକୁ ଯାଉଅଛି, ମାତ୍ର ତଥାପି ସୁଦ୍ଧା, ହେ ପ୍ରଭୁ, ମୁଁ ବାତ ରୋଗରେ ସର୍ବସ୍ୱ ଅପଙ୍ଗ ଅଟେ, ମୁଁ ଘୁଞ୍ଚି ପାରୁନାହିଁ, ମାତ୍ର ବର୍ତ୍ତମାନ ତଥାପି, ହେ ପ୍ରଭୁ। ସେ ସାନ ଛୁଆଟିର ଗତକାଲି ରାତିରେ ମୁଣ୍ଡରେ ପାଣି ଭରି ଯାଇଥିଲା, ତାହା ଏତେ ବଡ଼ ଥିଲା, ଏପରି କିଛି ହେଲେ ନାହିଁ ଯାହାକି ଆପଣ କରିପାରିଥାନ୍ତି। ଏହା ବିସ୍ତାରିତ ହୋଇଥାନ୍ତା ଓ ଏହାର ଛୋଟ ମୁଣ୍ଡକୁ ଫଟାଇ ଦେଇଥାନ୍ତା ଏବଂ ମାରିଦେଇଥାନ୍ତା, ମାତ୍ର ବର୍ତ୍ତମାନ ସୁଦ୍ଧା, ହେ ପ୍ରଭୁ, ସେ ତଥାପି ସେ ସମାନ ପରମେଶ୍ୱର ଅଟନ୍ତି, ସେ ତଥାପି ସେ ସମାନ ପ୍ରଭୁ ଅଟନ୍ତି, ଏପରିକି ବର୍ତ୍ତମାନ ସୁଦ୍ଧା, ହେ ପ୍ରଭୁ। ଆଉ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଡାହାଣ ପଟେ ବସି ରହି ସେହି ବିଷୟଗୁଡ଼ିକ ଉପରେ ମଧ୍ୟସ୍ଥି କରୁଛନ୍ତି, ଯାହାକି ଆମେ ଦାବି କରୁ ଯେ ସେ ଆମ ପାଇଁ କରିଛନ୍ତି। ତେବେ ମୁଁ ପ୍ରକୃତରେ ଧାର୍ମିକ ଅନୁଭବ କରୁଅଛି, ନିଶ୍ଚିତରେ କରୁଅଛି। ଆପଣ ଯେକୌଣସି ପ୍ରକାରେ ମୋତେ ଏକ ପବିତ୍ର ପାଖଣ୍ଡ ବୋଲି ଡାକିବାକୁ ଚାହୁଁଛନ୍ତି, ଏଣୁ ଆପଣ ମଧ୍ୟ ଆରମ୍ଭ କରିପାରନ୍ତି ଏବଂ ଏହାକୁ କହିଦେଇପାରନ୍ତି। ତେଣୁ ହଁ ଆଜ୍ଞା, ଏପରିକି ବର୍ତ୍ତମାନ, ହେ ପ୍ରଭୁ, ତୁମେ ଯାହା ପରମେଶ୍ୱରକୁ ମାଗିବ, ପରମେଶ୍ୱର ତାହା କରିବେ। ଆମର ପିତାଙ୍କୁ ଯାହା କିଛି ମାଗିବ, ମୁଁ ତାହା କରିବି, ଯୀଶୁ କହିଲେ। ଏପରିକି ବର୍ତ୍ତମାନ ସୁଦ୍ଧା, ହେ ପ୍ରଭୁ, ତୁମେ ଯାହା ମାଗିବ, ପରମେଶ୍ୱର ତାହା ତୁମକୁ ପ୍ରଦାନ କରିବେ। ଓ ତା ନିଶ୍ଚିତରେ ତାହାଙ୍କର ମହାନ ହୃଦୟରେ ବିଚାର ଆନ୍ଦୋଳିତ ହୋଇଥିବ। ସେ କହିଲେ, ତୁମ ଭାଇ ପୁନର୍ବାର ବଞ୍ଚି ଉଠିବ। ସେ କହିଲା, ହଁ ପ୍ରଭୁ, ସେ ବଞ୍ଚି ଉଠିବ। ସେ ଜଣେ ଭଲ ପିଲା ଥିଲା। ଶେଷ ଦିନର ସାଧାରଣ ପୁନରୁତ୍ଥାନରେ ସେ ଉଠି ଆସିବ। ସେ ଯେଉଁଦିନ ସାଧାରଣ ପୁନରୁତ୍ଥାନରେ ବିଶ୍ୱାସ କରୁଥିଲେ, ଶେଷ ଦିନର ପୁନରୁତ୍ଥାନରେ ସେ ଉଠି ଆସିବ। ତାହାଙ୍କୁ ଦେଖନ୍ତୁ, ସେ ଆପଣାର ସେ ଛୋଟ ନିଜସ୍ୱକୁ ଅନ୍ୟତ୍ର କଲେ। ସେ କହିଲେ, ମୁଁ ପୁନରୁତ୍ଥାନ ଏବଂ ଜୀବନ, ଓ ମୋର ପ୍ରଭୁ। ତା ପୂର୍ବରୁ ଏପରି କୌଣସି ହେଲେ ମନୁଷ୍ୟ ନଥିଲେ ଯିଏକି ତାହା କହିପାରିଥିଲେ, ତାପରେ ମଧ୍ୟ କେହି ହେଲେ ଏପରି ହେବେ ନାହିଁ ଯିଏକି ତାହା କହିପାରିବେ। ସେ ହିଁ କେବଳ ଜଣେ ମାତ୍ର ଅଟନ୍ତି ଯିଏକି ଏହା କହିପାରନ୍ତି, ମୁଁ ପୁନରୁତ୍ଥାନ ଏବଂ ଜୀବନ ଅଟେ। ସଦାପ୍ରଭୁ କୁହ, ଯିଏ ମୋ ଠାରେ ବିଶ୍ୱାସ କରେ, ଯଦିଓ ସେ ମୃତ ଥାଏ, ତଥାପି ସେ ବଞ୍ଚି ଉଠିବ। ଏବଂ ଯିଏ କେହି ଜୀବିତ ଥାଏ ଓ ମୋ ଉପରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ। ଏହା କଣ ବିଶ୍ୱାସ କରୁଅଛ? ସେ କହିଲା, ହଁ ପ୍ରଭୁ। ଓ ସେ ଜାଣିଥିଲା ଯେ କିଛି ଗୋଟାଏ ଘଟିବାକୁ ଯାଉଅଛି, ଘଟିବାକୁ ହିଁ ଅଛି। ଯେତେବେଳେ ଏକ ସଚ୍ଚୋଟ ହୃଦୟରୁ ବିଶ୍ୱାସ ପରମେଶ୍ୱରଙ୍କୁ ସାକ୍ଷାତ କରିଥାଏ, ସେତେବେଳେ ସେହି ଚକ୍ର ଗୁଡିକ ସେହିପରି ଭାବରେ ଏକାଠି ହୋଇ ଆସେ, କିଛି ଗୋଟାଏ ଘଟିବାକୁ ହିଁ ଥାଏ। ମୁଁ ଆଜି ରାତ୍ରି ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଦର୍ଶକ ବୃନ୍ଦଙ୍କୁ ଆହ୍ୱାନ କରେ, ହେବାକୁ ଦିଅ ଯେ ଆପଣଙ୍କର ବିଶ୍ୱାସ ସେହିପରି ଭାବରେ ପରମେଶ୍ୱରଙ୍କ ସହିତ ଯୋଡ଼ି ହୋଇଯାଉ। ଅଳ୍ପ କିଛି ମିନିଟ୍ରେ ଆମର ଆଉ ଏକ ପେଣ୍ଟିକଷ୍ଟ ହୋଇଯିବ। ଏହି ସହରରେ ଏପରି ଏକ ଉଦ୍ଦୀପନାର ଜାଗରଣ ହେବ ଯେ ସେମାନଙ୍କୁ ଶାନ୍ତ ରଖିବା ହେତୁ ଦେଶରେ ପର୍ଯ୍ୟାପ୍ତ ପୋଲିସ ହିଁ ନିହତ ହେବ। ତାହା ଠିକ ଅଟେ, ଏକ ପ୍ରକୃତ ଉଦ୍ଦୀପନା ହେବ, ଏପରିକି ବର୍ତ୍ତମାନ ହେ ପ୍ରଭୁ, ହଁ ପ୍ରଭୁ, ଆମେମାନେ ଏଥିରୁ ଓହରି ଯାଇଅଛୁ, ଆମେମାନେ ଏହା କରିଅଛୁ ଏବଂ ତାହା କରିଅଛୁ। ମୋର ଏଥିରେ କିଛି ଫରକ ପଡ଼େ ନାହିଁ ଯେ ଆପଣ କ'ଣ କରିଛନ୍ତି, ଏପରିକି ବର୍ତ୍ତମାନ ହେ ପ୍ରଭୁ, ଆପଣ ଯେ ତାହାଙ୍କୁ ଡାକିବେ ସେହି ଅପେକ୍ଷାରେ ଅଛନ୍ତି। ସେ ଏହା କ'ଣ ବିଶ୍ୱାସ କରୁଅଛ ନିଶ୍ଚିତରେ, ହଁ ଆଜ୍ଞା, ଏପରିକି ବର୍ତ୍ତମାନ ସୁଦ୍ଧା ଆପଣ ତାହାଙ୍କୁ ଯାହା କିଛି ମାଗିବେ, ତୁମେ ତାଙ୍କୁ କେଉଁଠାରେ ରଖିଅଛ, ତେଣୁ ସେ ତଳେ ସମାଧିକୁ ଯାଆନ୍ତୁ। ସେ କାନ୍ଦିବା ହେତୁ ଯଥେଷ୍ଟ ମନୁଷ୍ୟ ଥିଲେ, ସେ ମୃତମାନଙ୍କୁ ପୁନରୁଦ୍ଧିତ କରିବା ହେତୁ ଯଥେଷ୍ଟ ପରମେଶ୍ୱର ଥିଲେ। ଏଠାରେ କିଛି ସମୟ ପୂର୍ବେ ଜଣେ ମହିଳା, ଯିଏକି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରେ ଅଟନ୍ତି, ମୁଁ ଏହାକୁ ନାମଧାରୀ ବିଷୟରେ କରିବା ପାଇଁ କଦାପି ଏକ ଅଭ୍ୟାସ କରିନାହିଁ, ମାତ୍ର ଏହି ମହିଳା ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ ଯୀଶୁ ଦିବ୍ୟ ଥିଲେ। ସେମାନେ କହନ୍ତି ଯେ ସେ ତ କେବଳ ଜଣେ ଭବିଷ୍ୟତବକ୍ତା ଥିଲେ, ତେବେ ସେ ଥିଲେ, ଯଦି ସେ କେବଳ ଜଣେ ଭବିଷ୍ୟତବକ୍ତା ଥିଲେ ତେବେ ଆମେମାନେ ସମସ୍ତେ ପାପରେ ଅଛୁ। ସେ ଏକ ତ ପରମେଶ୍ୱର ଥିଲେ, ପରମେଶ୍ୱର କୌଣସି ମତେ କମ୍ ନଥିଲେ, କିମ୍ବା ଜଗତରେ ଥିବା ସବୁଠୁ ବଡ଼ ପ୍ରତାରଣାକାରୀ ଥିଲେ, ତା ଠିକ, ସେ ଜଣେ ମନୁଷ୍ୟଠାରୁ ଅଧିକ ଥିଲେ। ସେ ମହିଳା କହିଲେ ସେ ଦିବ୍ୟ ନଥିଲେ। ଆଜି ଏହି ସାମାଜିକ ସୁସମାଚାରରେ ସେହିପରି ବିଷୟର ବହୁଳତା ଅଛି। ଯୀଶୁଖ୍ରୀଷ୍ଟଙ୍କୁ ଜଣେ ଭବିଷ୍ୟତବକ୍ତା କରିବାକୁ ଚେଷ୍ଟା କରୁଛନ୍ତି, କାହିଁକି ସେ ତ ଭବିଷ୍ୟତବକ୍ତାମାନଙ୍କର ପରମେଶ୍ୱର ଥିଲେ, ନିଶ୍ଚିତରେ ସେ ଥିଲେ। ସେ ମହିଳା କହିଲେ ମୁଁ ଆପଣଙ୍କୁ ଆପଣଙ୍କର ବାଇବେଲ ଦ୍ୱାରା ତାହା ପ୍ରମାଣ କରିବି, ସେ ତ କେବଳ ଜଣେ ମନୁଷ୍ୟ ଥିଲେ, ଆପଣ ତାହା କରନ୍ତୁ। ସେ ମହିଳା କହିଲେ ଯେତେବେଳେ ସେ ଲାଜାରଙ୍କ ସମାଧିକୁ ଗଲେ, ବାଇବେଲ କହେ ସେ କାନ୍ଦିଲେ, ତାହାଙ୍କୁ ମରଣଶୀଳ ହେବାକୁ ହୋଇଥିଲା, ନଚେତ ସେ କାନ୍ଦି ପାରିନଥାନ୍ତେ। ମୁଁ କହିଲି ମହିଳା, କଣ ଏହା ହିଁ ଆପଣଙ୍କର ଶାସ୍ତ୍ର ଅଟେ କି? ମୋର ଏଠାରେ ଏହା କହିବା ଦ୍ୱାରା ନିନ୍ଦନୀୟ ହେବାର ଅଭିପ୍ରାୟ ନୁହେଁ, ମାତ୍ର ମୁଁ ଆପଣମାନଙ୍କୁ ତାହା କହିବି ଯାହା ମୁଁ ତାଙ୍କୁ କହିଥିଲି। ସେ ମହିଳା କହିଲେ ତାହା ଏତିକି ହିଁ ଅଟେ। ମୁଁ କହିଲି ସେହି ବକ୍ତବ୍ୟଟି ଅନାହାରରେ ମରୁଥିବା ଗୋଟିଏ କୁକୁଡ଼ାର ଛାଇରୁ ତିଆରି ହୋଇଥିବା ଝୋଳଠାରୁ ମଧ୍ୟ ଦୁର୍ବଳ ଅଟେ। ମୁଁ କହିଲି ତେବେ ସପକ୍ଷରେ ଛିଡ଼ା ହେବା ପାଇଁ ଆପଣଙ୍କ ପାଖରେ ଗୋଟିଏ ସୁଦ୍ଧା ବିଷୟ ନାହିଁ। ସେ ମହିଳା କହିଲେ କାହିଁକି? ସେ ତ କାନ୍ଦିଥିଲେ, ତାହା ଏହା ଦର୍ଶାଏ ଯେ ସେ ମରଣଶୀଳ ଥିଲେ। ମୁଁ କହିଲି ସେ ଉଭୟ ମରଣଶୀଳ ଏବଂ ଅମର ଥିଲେ, ସେ ସଶରୀରରେ ପରମେଶ୍ୱର ଥିଲେ। ସେ ମହିଳା କହିଲେ ଓ ନିର୍ବୋଧ ବିଷୟ। ମୁଁ କହିଲି ସେ କାନ୍ଦୁଥିବା ଅବସ୍ଥାରେ ସମାଧିକୁ ଗଲେ ତାହା ଯଥେଷ୍ଟ ସତ୍ୟ ଅଟେ, ମାତ୍ର ଯେତେବେଳେ ସେ ତାହାଙ୍କର ଛୋଟ ନିଜସ୍ୱକୁ ସଳଖ କଲେ, ବାଇବେଲ କୁହେ ତାହାଙ୍କୁ ଦେଖାଯିବା ଭଳି ଏପରି ବହୁତ କିଛି ନଥିଲା, ଏପରି କୌଣସି ସୌନ୍ଦର୍ଯ୍ୟ ନଥିଲା ଯେ ଆମେ ତାହାଙ୍କୁ ଇଚ୍ଛା କରୁଥାନ୍ତୁ। ମାତ୍ର ଯେତେବେଳେ ସେ ସେହି ଛୋଟ କାନ୍ଦଗୁଡ଼ିକୁ ଝାଡ଼ି ଦେଇ କହିଲେ ଲାଜାର ଉଠି ଆସ, ଆଉ ଏପରି ଜଣେ ବ୍ୟକ୍ତି ଯିଏକି ଚାରିଦିନ ହେଲା ମରିଯାଇଥିଲା ଏବଂ କବରରେ କ୍ଷୟପ୍ରାପ୍ତ ହୋଇଥିଲା, ସେ ବାହାରି ଆସିଲା। ତାହା ତ ଜଣେ ମନୁଷ୍ୟଠାରୁ କହି ଅଧିକ ଥିଲେ। ମତେ ଦେଖାନ୍ତୁ ଯେ କୌଣସି ବ୍ୟକ୍ତି ତାହା କେବେ କରିପାରିବେ। ଏହା କଣ ଥିଲା? ଦୁର୍ନୀତି ତାହାର ସ୍ୱାମୀକୁ ଜାଣିଥିଲା, ଜୀବନ ତାହାର ସୃଷ୍ଟିକର୍ତ୍ତାଙ୍କୁ ଜାଣିଥିଲା, କିଛି ଗୋଟାଏ ବିଷୟ ଘଟିବାକୁ ଥିଲା। ସେ କଥା କହିଲେ ଏବଂ ଜଣେ ବ୍ୟକ୍ତି ଯିଏକି ମୃତ ଥିଲା ଏବଂ ଚାରିଦିନ ହେଲା କବରରେ ପଡ଼ି ରହିଥିଲା ଜୀବନକୁ ଫେରି ଉଠି ଆସିଲା ଏବଂ ନିଜ ପାଦରେ ଛିଡ଼ା ହୋଇ ବଞ୍ଚି ରହିଲା। ହାଲେଲୁୟା! ତାହା ତ ପରମେଶ୍ୱର ନିଜର ପୁତ୍ରଙ୍କଠାରେ ଥିଲେ। ହଁ ଆଜ୍ଞା, ତାହା ତ ପରମେଶ୍ୱର ଆପଣାକୁ ତାହାଙ୍କ ମାଧ୍ୟମରେ ପୁତ୍ରଙ୍କ ମାଧ୍ୟମରେ ପରିଚିତ କରାଉଥିଲେ। ତାହା ତ ପରମେଶ୍ୱର କହୁଥିଲେ ଜଣେ ମନୁଷ୍ୟ ନୁହେଁ, ସେ ସେତେବେଳେ ଜଣେ ମନୁଷ୍ୟ ଥିଲେ ଯେତେବେଳେ ସେ ସେହିଦିନ ସେହି ଗଛର ଆଖପାଖରେ କିଛି ଖାଇବା ପାଇଁ ଖୋଜୁଥିଲେ। ସେ ଜଣେ ମନୁଷ୍ୟ ଥିଲେ, ମାତ୍ର ଯେତେବେଳେ ସେ ପାଞ୍ଚ ରୁଟି ଏବଂ ଦୁଇଟି ମାଛ ନେଇ 5000 ଖାଇବା ପାଇଁ ଦେଲେ, ତାହା ତ ଜଣେ ମନୁଷ୍ୟଠାରୁ କହି ଅଧିକ ଥିଲେ। ତାହା ତ ପରମେଶ୍ୱର ସେମାନଙ୍କୁ ସେଠାରେ ପ୍ରତିପୋଷଣ କରିଥିଲେ। ସେ ତ ଜଣେ ଭବିଷ୍ୟବକ୍ତାଙ୍କ ଠାରୁ ଅଧିକ, ଜଣେ ମନୁଷ୍ୟଠାରୁ ଅଧିକ ଥିଲେ, ସେ ଜଣେ ପରମେଶ୍ୱର ମଣିଷ ଥିଲେ ନିଶ୍ଚିତରେ। ସେ ସେହି ରାତ୍ରିରେ ସେହି ଛୋଟ ଡଙ୍ଗାର ପଛପଟରେ ଶୋଇଥିଲେ ଆଉ ସମୁଦ୍ର ଗର୍ଜନ କରୁଥିଲା ଏବଂ ସେଠାରେ ସେହି ଶକ୍ତିଶାଳୀ ସମୁଦ୍ରରେ ତାହା ଏକ ବୋତଲ ଠିପି ପରି ଦୋହଲୁଥିଲା। ଯେତେବେଳେ ସମୁଦ୍ରର 10,000 ସୈତାନମାନେ ଏହା ଶପଥ କରିଥିଲେ ଯେ ସେମାନେ ସେହି ରାତ୍ରି ତାହାଙ୍କୁ ବୁଡ଼ାଇ ଦେବେ, ସେ ଜଣେ ମନୁଷ୍ୟ ଥିଲେ, ଅସୁସ୍ଥମାନଙ୍କ ପାଇଁ ପ୍ରାର୍ଥନା କରି ଦୁର୍ବଳ ଓ କ୍ଲାନ୍ତ ହୋଇଯାଇଥିଲେ, ସେଠାରେ ପଛରେ ଶୋଇଥିଲେ ଆଉ ଏପରିକି ପବନ ମଧ୍ୟ ତାହାଙ୍କୁ ବିଚଳିତ କରୁନଥିଲା। ସେ ଜଣେ ମନୁଷ୍ୟ ଥିଲେ ଯେତେବେଳେ ସେ ଶୋଇଥିଲେ, ମାତ୍ର ଯେତେବେଳେ ସେ ଉଠି ପଡ଼ିଲେ ଓ ଡଙ୍ଗାର ଅଗରେ ପାଦ ଥୋଇଲେ, ଉପରକୁ ଚାହିଁଲେ ଓ ଏହା କହିଲେ ତୁନି ହୁଅ, ଶାନ୍ତ ହୁଅ, ଓ ପବନ ତରଙ୍ଗ ତାହାଙ୍କର କଥା ମାନିଲେ, ତା ଜଣେ ମନୁଷ୍ୟଠାରୁ କହି ଅଧିକ ଥିଲେ। ତାହା ତ ପରମେଶ୍ୱର ମନୁଷ୍ୟ ଭିତରେ ରହି ଆପଣଙ୍କୁ ପରିଚିତ କରାଉଥିଲେ, ତାହା ଠିକ ଅଟେ। ସେ କୃଷ ଉପରେ ରହିଥିବା ବେଳେ ଜଣେ ମନୁଷ୍ୟ ଥିଲେ, ଯେତେବେଳେ ସେ ଦୟା ପାଇଁ କାନ୍ଦିଥିଲେ, ଯେତେବେଳେ ସେ କାନ୍ଦି କାନ୍ଦି ଏହା କହିଥିଲେ ମୁଁ ତୁଷାର୍ଥ, ସେ ଜଣେ ମନୁଷ୍ୟ ଥିଲେ। ଯେତେବେଳେ ସେ ମରିଗଲେ, ସେ ଜଣେ ମନୁଷ୍ୟ ଥିଲେ। ମାତ୍ର ଇଷ୍ଟର ସକାଳେ ଯେତେବେଳେ ସେ ମୃତ୍ୟୁ, ନରକ ଏବଂ କବରର ମୁଦ୍ରା ଗୁଡ଼ିକୁ ଭାଙ୍ଗିଥିଲେ ଓ ପୁନର୍ବାର ବଞ୍ଚି ଉଠିଥିଲେ, ସେ ଜଣେ ମନୁଷ୍ୟଠାରୁ କହି ଅଧିକ ଥିଲେ। ଏହା ତ ପରମେଶ୍ୱର ପ୍ରକଟିତ ହୋଇଥିଲେ। ଏଥିରେ କୌଣସି ଆଶ୍ଚର୍ଯ୍ୟ ବିଷୟ ନୁହେଁ ଯେ କବି କହିଲେ ଜୀବିତ ରହି ସେ ମୋତେ ପ୍ରେମ କଲେ, ମୃତ ହୋଇ ସେ ମୋତେ ଉଦ୍ଧାର କଲେ, କବର ପ୍ରାପ୍ତ ହୋଇ ସେ ମୋର ପାପକୁ ବହୁ ଦୂରକୁ ନେଇଗଲେ, କବରରୁ ଉଠି ସେ ତାହା ନିମନ୍ତେ ଉନ୍ମୁକ୍ତ ଭାବେ ଧାର୍ମିକ ଗଣନା କଲେ। ସେଦିନ ସେ ଆସୁଅଛନ୍ତି ଓ ଗୌରବମୟ ଦିନ। ସେ କହିଲେ ଯେହେତୁ ମୁଁ ଜୀବିତ, ତୁମେ ମଧ୍ୟ ଜୀବିତ ଅଟ, ଏହା କଣ ବିଶ୍ୱାସ କରୁଅଛ? ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଏହା କ'ଣ ବିଶ୍ୱାସ କରୁଅଛ? ମୁଁ ବିଶ୍ୱାସ କରେ ଯେ ପବିତ୍ର ଆତ୍ମା ବର୍ତ୍ତମାନ ଠିକ୍ ଏଠାରେ ଅଛନ୍ତି। ଏହା କ'ଣ ବିଶ୍ୱାସ କରୁଅଛ? ମୁଁ ବିଶ୍ୱାସ କରେ ଯେ ସେମାନଙ୍କୁ ତାହାଙ୍କର ଉପସ୍ଥିତି ପୂର୍ଣ୍ଣ କରିଦେବେ। ଏହା କ'ଣ ବିଶ୍ୱାସ କରୁଅଛ? ମୁଁ ବିଶ୍ୱାସ କରେ ଯେ ପବିତ୍ର ଆତ୍ମା ତାହାଙ୍କର ଉପସ୍ଥିତିକୁ ଢାଳିବାକୁ ଚାହୁଁଛନ୍ତି, ସମସ୍ତ ରୋଗୀମାନଙ୍କୁ ସୁସ୍ଥ କରିବାକୁ ଚାହୁଁଛନ୍ତି, ସେ ସମସ୍ତ ଲୋକମାନଙ୍କୁ ଯେଉଁମାନେ କି ପବିତ୍ର ଆତ୍ମା ପ୍ରାପ୍ତ ହୋଇନାହାନ୍ତି ପରିପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ଏହା କ'ଣ ବିଶ୍ୱାସ କରୁଅଛ? କ'ଣ ଆପଣ ନିଜର ସମସ୍ତ ହୃଦୟରେ ବିଶ୍ୱାସ କରୁଛନ୍ତି? ଆସନ୍ତୁ ଆମେମାନେ ନିଜର ପାଦରେ ଛିଡ଼ା ହେବା ଓ ତାହାଙ୍କୁ ପ୍ରଶଂସା କରିବା। ମୁଁ ବିଶ୍ୱାସ କରେ ଯେ ସେ ବର୍ତ୍ତମାନ ଠିକ୍ ଆମମାନଙ୍କ ଉପରେ ଓହ୍ଲାଇ ଆସିବେ। ହେ ପ୍ରଭୁ ପରମେଶ୍ୱର, ସ୍ୱର୍ଗ ପୃଥିବୀର ସୃଷ୍ଟିକର୍ତ୍ତା, ଅନନ୍ତ ଜୀବନର ଲେଖକ, ପ୍ରତ୍ୟେକ ଉତ୍ତମ ଉପହାରର ପ୍ରଦାନକାରୀ, ଆମେ ଏହା ବିଶ୍ୱାସ କରୁଅଛୁ। ଆମେ ବିଶ୍ୱାସ କରୁ ଯେ ଏହା ତ ତୁମେ ହିଁ ଏହି ସଭାରେ ଏଠାରେ ଅଛ। ଆମେ ବିଶ୍ୱାସ କରୁ ଯେ ଏହା ତ ତୁମେ ହିଁ ଅଟ ଯିଏକି ଆମର ପ୍ରାଣଗୁଡ଼ିକୁ ଆଶୀର୍ବାଦ କରୁଅଛନ୍ତି। ଆମେ ବିଶ୍ୱାସ କରୁ ଯେ ଏହା ତ ତୁମେ ହିଁ ଅଟ ଯିଏକି ଆମମାନଙ୍କ ଉପରେ ନିଜର ଆତ୍ମାକୁ ଢାଳୁଅଛନ୍ତି। ଆମେ ବିଶ୍ୱାସ କରୁ ଯେ ତୁମେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟ। ଆମେ ବିଶ୍ୱାସ କରୁ ଯେ ତୁମେ ଚିରଦିନ ପାଇଁ ଜୀବିତ ଅଟ ଓ ଆମର ନାମଗୁଡ଼ିକ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇଅଛି। ସମସ୍ତ ଆକାଶ ପୃଥିବୀ ଲୋପ ପାଇଯିବ, ମାତ୍ର ଆମେ ସବୁଦିନ ପାଇଁ ବଞ୍ଚିବା, କାରଣ ତୁମେ ସବୁଦିନ ପାଇଁ ବଞ୍ଚିଅଛ। ହେ ପ୍ରଭୁ, ତୁମେ ତା ଆମମାନଙ୍କୁ ପ୍ରତିଜ୍ଞା କରିଅଛ। ଆମେ ଏହାକୁ ଆମର ସମସ୍ତ ହୃଦୟରେ ବିଶ୍ୱାସ କରୁ। ଆମ ଭିତରେ ଥିବା ସମସ୍ତ କିଛି ବିଷୟ ଆମେ ଏହାକୁ ବିଶ୍ୱାସ କରୁ। ପ୍ରଭୁ, ମୁଁ ତାହାଙ୍କୁ ପ୍ରେମ କରେ, ମୁଁ ତାହାଙ୍କୁ ପ୍ରେମ କରେ। କ'ଣ ଆପଣ ତାହାଙ୍କୁ ବିଶ୍ୱାସ କରନ୍ତି କି? ମୁଁ ବିଶ୍ୱାସ କରେ ଯେ ତାହା ପବିତ୍ର ଆତ୍ମା ଅଟନ୍ତି। କିଛି ଗୋଟାଏ ବିଷୟ ଆମ ଉପରେ ଆସୁଅଛି, ଏହା କ'ଣ ବିଶ୍ୱାସ କରୁଅଛ? ମୁଁ ବିଶ୍ୱାସ କରେ ଯେ ସେ ବର୍ତ୍ତମାନ ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ କରିବାକୁ ଚାହୁଁଛନ୍ତି। ଏହା କ'ଣ ବିଶ୍ୱାସ କରୁଅଛ? ତାହାଙ୍କ ପ୍ରତି ନିଜର ହାତ ଉଠାନ୍ତୁ, ନିଜର ପାଦରେ ଛିଡ଼ା ହୁଅନ୍ତୁ। ଏହା କ'ଣ ବିଶ୍ୱାସ କରୁଅଛ? ପବିତ୍ର ଆତ୍ମା ଏଠାରେ ଅଛନ୍ତି, ଏହା ହିଁ ତାହା ଅଟେ। ପିତର କହିଲେ ଏହା ହେଉଛି ତାହା, ଏହା ହିଁ ତାହା ଅଟେ, ସେହି ପବିତ୍ର ଆତ୍ମା। ହେ ସଦାପ୍ରଭୁ, ଆକାଶ ପୃଥିବୀର ସୃଷ୍ଟିକର୍ତ୍ତା, ଏହି ଲୋକମାନଙ୍କ ଉପରେ ନିର୍ଜର ଶକ୍ତିକୁ, ନିଜର ଆଶୀର୍ବାଦକୁ ଓ ନିଜର ଉତ୍ତମତାକୁ ପଠାଅ ଏବଂ ସେମାନଙ୍କର ହୃଦୟଗୁଡ଼ିକୁ ଆଶୀର୍ବାଦ କର ଏବଂ ସେମାନେ ଏହା ଦେଖନ୍ତୁ ଯେ ମନୁଷ୍ୟପୁତ୍ର ଚିରଦିନ ପାଇଁ ଜୀବିତ ଅଟନ୍ତି। ହେ ପ୍ରଭୁ, ଏହାକୁ ପ୍ରଦାନ କର। ଆମେ ସେମାନଙ୍କୁ ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ଉପସ୍ଥାପନ କରୁଅଛୁ। କେହି ଯଦି ପବିତ୍ର ଆତ୍ମା ପାଇନାହାନ୍ତି, ନିଜର ହାତକୁ ଉଠାନ୍ତୁ ଏବଂ ପରମେଶ୍ୱରଙ୍କୁ ପ୍ରଶଂସା କରନ୍ତୁ। ମୁଁ ବିଶ୍ୱାସ କରେ ଯେ ସେ ଆପଣଙ୍କ ଉପରେ ଓହ୍ଲାଇ ଆସିବେ। କେହି ଜଣେ ସେମାନଙ୍କ ଉପରେ ନିଜର ହାତକୁ ରଖନ୍ତୁ, ଏହା ହିଁ ସେହି ଘଟିକା ଅଟେ। ଆମେ ଆଉ କାହିଁକି ଅଧିକ ଅପେକ୍ଷା କରିବା? ଏହା ହିଁ ହେଉଛି ସେହି ସମୟ, ଏହା ହିଁ ହେଉଛି ପେଣ୍ଟିକଷ୍ଟ ପାଇଁ ପରମେଶ୍ୱରଙ୍କ ନିକଟକୁ ଫେରିବାର ସମୟ। ପରମେଶ୍ୱର ସହିତ ସଠିକ୍ ସମ୍ବନ୍ଧ ରଖନ୍ତୁ। ପେଣ୍ଟିକଷ୍ଟ ଜୀବନ୍ତ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ନିଜର ହୃଦୟକୁ ଉତ୍ତେଜିତ କରନ୍ତୁ। ହେବାକୁ ଦିଅ ଯେ ତାହାଙ୍କର ଆତ୍ମା ତୁମ ଭିତରକୁ ବିଚରଣ କରି ଆସନ୍ତୁ, ତୁମକୁ ପରିପୂର୍ଣ୍ଣ କରନ୍ତୁ। ସେ ଏଠାରେ ରାତ୍ରି ପରେ ରାତ୍ରି ଅଛନ୍ତି, ରୋଗୀଙ୍କୁ ସୁସ୍ଥ କରିବା ପାଇଁ, ଅନ୍ଧକୁ ଦୃଷ୍ଟିଶକ୍ତି ଦେବା ପାଇଁ। ସେହି ମହାନ ଏବଂ ଶକ୍ତିଶାଳୀ ସାମର୍ଥ୍ୟ ମାଧ୍ୟମରେ ସେ ନିଜକୁ ସଦାସର୍ବଦା ସେହି ମହାନ ବୋଲି ପ୍ରମାଣ କରନ୍ତୁ। ହାଲେଲୁୟା! ତାହାଙ୍କୁ ପ୍ରଶଂସା କର, ନିଜର ହାତ ଉଠାଅ। ଆପଣ କେଉଁଠାରେ ଅଛନ୍ତି ତାହା ଭୁଲିଯାଅ, କେବଳ ଏତିକି ଜାଣ ଯେ ଆପଣ ତାହାଙ୍କର ଚାରିପାଖରେ ଅଛନ୍ତି ଏବଂ ତାହାଙ୍କ ଉତ୍ତମତା ଆଉ ତାହାଙ୍କର ଗୌରବ ଓ ତାହାଙ୍କର ଶକ୍ତି ପୁଣି ତାହାଙ୍କର ଦୟା ଚିରକାଳ ସ୍ଥାୟୀ ଅଟେ। ସେ ଚିରଦିନ ସମାନ ଅଟନ୍ତି, ପ୍ରଭୁଙ୍କର ନାମ ଧନ୍ୟ ହେଉ। ହାଲେଲୁୟା! ଓହ, ତାହାଙ୍କର ପବିତ୍ର ନାମର ପ୍ରଶଂସା ହେଉ। ଓହ, ସେ କେଡ଼େ ଅଦ୍ଭୁତ, କେତେ ଶକ୍ତିଶାଳୀ ଅଟନ୍ତି! କେତେ ଲୋକ ଠିକ୍ ବର୍ତ୍ତମାନ ନିଜର ଜୀବନକୁ ପରମେଶ୍ୱରଙ୍କ ନିକଟରେ ସତେଜ ଭାବରେ ଉତ୍ସର୍ଗ କରିବାକୁ ପସନ୍ଦ କରିବେ? ନିଜର ହାତ ଉଠାନ୍ତୁ। କେତେକ ଲୋକ ନିଜର ଜୀବନକୁ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବାକୁ ପସନ୍ଦ କରିବେ? ଏହା ହିଁ ତାହା ଅଟେ। ନିଜର ହାତ ଉଠାନ୍ତୁ। ଆସନ୍ତୁ ପେଣ୍ଟିକଷ୍ଟକୁ ଦେଖିବା, ଆସନ୍ତୁ ପରମେଶ୍ୱରଙ୍କ ଲୋକମାନଙ୍କୁ ଦେଖିବା। ମୁଁ ମୋର ହାତକୁ ଉଠାଇବି, ପ୍ରଭୁ ମୁଁ ଏଠାରେ ଅଛି, ମତେ ପଠାଅ। ତାପରେ ବେଦୀର ଅଙ୍ଗାର କହିଲା ସହିତ ଏକ ଦୂତକୁ ନେଇ, ପ୍ରଭୁ ତୁମ ସାମର୍ଥ୍ୟକୁ ଆମ ଉପରକୁ ପଠାଅ। ହେ ପରମପିତା ପରମେଶ୍ୱର, ତୁମର ଆତ୍ମାର ପରିପୂର୍ଣ୍ଣତାରେ ତାହା ପ୍ରଦାନ କର। ହେ ପ୍ରଭୁ, ଆମର ପ୍ରାର୍ଥନା ଶୁଣ, ଆମର ପ୍ରାର୍ଥନା ଶୁଣ। ଆମେମାନେ ବିଶ୍ୱାସୀ ସନ୍ତାନ ପରି ଛିଡ଼ା ହୋଇଅଛୁ, ତାହାଙ୍କର ନାମର ପ୍ରଶଂସା ହେଉ। ଓ ମହିମାର ତରଙ୍ଗ ପଡ଼ୁଥିବା ପରି, ଓ ଦୟାର ଶିଶିର ଟୋପା ସଦୃଶ, ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଏହା ହେଉଛି ଆମର ପ୍ରାଣଗୁଡ଼ିକ ଅପେକ୍ଷା କରୁଥାଉ। ଏହା କ'ଣ ବିଶ୍ୱାସ କରୁଅଛ? ଏହା କ'ଣ ବିଶ୍ୱାସ କରୁଅଛ? ଏହା ହେଉଛି ସେହି ପବିତ୍ର ଆତ୍ମା ଯିଏକି ଆଗମନ କରନ୍ତି। ଏହା ହେଉଛି ସେହି ଅଦୃଶ୍ୟ ଶକ୍ତି ଯାହାକି ଆମକୁ ପରମେଶ୍ୱରଙ୍କ ରାଜ୍ୟ ଭିତରକୁ ପେଣ୍ଟିକଷ୍ଟ ଆଶୀର୍ବାଦ ଭିତରକୁ ପଢ଼ାଇ ନେଇଯାଏ। ଘରକୁ ଫେରି ଆସନ୍ତୁ, ଆପଣଙ୍କ ଘରକୁ ଫେରିବାର ଆଶା କରାଯାଏ। ଆପଣ ବହୁମୂଲ୍ୟ ଲୋକମାନେ ଅଟନ୍ତି। ପରମେଶ୍ୱର ଚାହାନ୍ତି ଯେ ଆପଣମାନେ ନିଜକୁ ସମର୍ପିତ କରନ୍ତୁ। ସେହି ଲୋକମାନେ ଆପଣଙ୍କୁ ପରିଷ୍କାର କରନ୍ତୁ। ହେ ପୁରୁଷମାନେ ନିଜକୁ ସଫା କରନ୍ତୁ। ଆସନ୍ତୁ ପରମେଶ୍ୱର ନିକଟକୁ ଫେରିଯିବା ପାଇଁ ଆରମ୍ଭ କରିବା ଏବଂ ଏକ ବାସ୍ତବିକ ନିର୍ମଳ ହୃଦୟ ସହିତରେ ପରମେଶ୍ୱରଙ୍କୁ ସେବା କରିବା। ପରମେଶ୍ୱରଙ୍କ ପ୍ରଶଂସା ହେଉ। ପବିତ୍ର ଆତ୍ମା ସଭାରେ ବିଚରଣ କରୁଅଛନ୍ତି। କେବଳ ତାହା କରନ୍ତୁ ଯାହା କରିବା ପାଇଁ ଆପଣ ଚାଳନା ଅନୁଭବ କରନ୍ତି। ପବିତ୍ର ଆତ୍ମାଙ୍କୁ କେବଳ ନିଜ ଉପରେ ବିଚରଣ କରିବାକୁ ଦିଅନ୍ତୁ। ମୁଁ ଆଉ କିଛି କହିପାରେ ନାହିଁ। ମୁଁ ବର୍ତ୍ତମାନ କ'ଣ କହିବି ଜାଣେ ନାହିଁ। ପବିତ୍ର ଆତ୍ମା ସର୍ବତ୍ର ଭବନ ଉପରେ ଅଛନ୍ତି। ପ୍ରଭୁଙ୍କର ନାମ ଧନ୍ୟ ହେଉ। ପ୍ରଭୁଙ୍କର ପ୍ରଶଂସା ହେଉ। ଓ ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କର ପ୍ରଶଂସା ହେଉ। ପ୍ରଭୁଙ୍କର ପ୍ରଶଂସା ହେଉ। କେଡ଼େ ଅଦ୍ଭୁତ, କେଡ଼େ ଗୌରବମୟ ଆପଣଙ୍କର ମୁଖରେ ପରମେଶ୍ୱରଙ୍କ ସାଧୁମାନଙ୍କର ପ୍ରଶଂସା। କେଡ଼େ ସୁନ୍ଦର, କେଡ଼େ ଅଦ୍ଭୁତ ଯାହାକି ପବିତ୍ର ଆତ୍ମାଙ୍କ ଉପସ୍ଥିତିରେ ଏଠାରେ ବିଚରଣ କରୁଅଛନ୍ତି ଏବଂ ଆମକୁ ତାହାଙ୍କର ମହିମା ଦେଖାଉଅଛନ୍ତି। ଏହି ବହୁସଂଖ୍ୟକ ଲୋକମାନଙ୍କ ମଧ୍ୟରେ ଏକଚିତ୍ତ ଭାବରେ ତାହାଙ୍କର ନାମକୁ ପ୍ରଶଂସା କରୁଅଛି। ଠିକ୍ ସେହିଠାରେ ବୁଲି ପଡ଼ନ୍ତୁ ଏବଂ କାହାରି ସହିତ ହାତ ମିଶାନ୍ତୁ। କୁହନ୍ତୁ, ଭାଇ ପ୍ରଭୁଙ୍କର ପ୍ରଶଂସା ହେଉ, ଭଉଣୀ ପ୍ରଭୁଙ୍କର ପ୍ରଶଂସା ହେଉ। ଆସନ୍ତୁ ଆମେମାନେ ଠିକ୍ ସେହି ମନୋଭାବରେ ଆସିଯାଉ ଏବଂ ପରମେଶ୍ୱର ଆମକୁ ଉତ୍ତେଜିତ କରନ୍ତୁ। ପ୍ରଭୁଙ୍କର ପ୍ରଶଂସା ହେଉ, ତା ଠିକ୍ ଅଟେ। ଆପଣ ସମସ୍ତ ମେଥଡିଷ୍ଟ ଏବଂ ବାପ୍ଟିଷ୍ଟ ଓ ପ୍ରିସ୍ବେଟେରିଆନ ପେଣ୍ଟିକଷ୍ଟାଲ ଏବଂ ସପ୍ତମଦୂତ ଆଡଭାଣ୍ଟିଷ୍ଟ ପୁଣି ଆପଣ ଯାହା ବି ଅଟନ୍ତି, ପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଜଣେ ଅନ୍ୟ ସହିତ ପରସ୍ପର ହାତ ମିଶାନ୍ତୁ। ଏହା ହିଁ ତାହା ଅଟେ। ଓ ହାଲେଲୁୟା ହାଲେଲୁୟା ହାଲେଲୁୟା। ଓ ମୁଁ ବହୁତ ଆନନ୍ଦିତ ଅଟେ ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ। ମୁଁ ବହୁତ ଆନନ୍ଦିତ ଅଟେ। ଓ କାନ୍ଥ ଗୁଡ଼ିକ ଭାଙ୍ଗି ଯାଉଅଛି, ଅଦରକାରୀ ବିଷୟ ଗୁଡ଼ିକ ବାହାରି ଯାଉଅଛି। ମହିମା ହେଉ ତାହାଙ୍କର ପବିତ୍ର ନାମକୁ ପ୍ରଶଂସା କରି ପ୍ରଭୁଙ୍କଠାରେ ସ୍ୱାଧୀନତା। ପ୍ରଭୁଙ୍କର ନାମ ଧନ୍ୟ ହେଉ। ଓ ହାଲେଲୁୟା ପରମେଶ୍ୱରଙ୍କ ପ୍ରଶଂସା ହେଉ। ଓ ମୁଁ ତାହା ଦେଖିବାକୁ କେବଳ ଭଲ ପାଏ, ଲୋକମାନେ ପରସ୍ପର ଜଣେ ଅନ୍ୟ ସହିତ ହାତ ମିଶାଉଅଛନ୍ତି ଏବଂ ସେମାନଙ୍କର ମୁଖମଣ୍ଡଳ ଗୁଡ଼ିକ ଆଲୋକପ୍ରଦ ହେଉଅଛି। ପରମେଶ୍ୱରଙ୍କ ଶକ୍ତି କହୁଅଛି, ଏହା ହିଁ ତାହା ଅଟେ, ଏହା ହିଁ ତାହା ଅଟେ। ଆମମାନେ ପରମେଶ୍ୱରଙ୍କ ସନ୍ତାନ ଅଟୁ। ଆମେ ସମସ୍ତେ ଗୋଟିଏ ମହାନ ବଡ଼ ମଣ୍ଡଳୀ ଅଟୁ। ତାହାଙ୍କର କନ୍ୟା ସେ ଗୌରବମୟ ଜଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଜଣେ ମହାନ ବ୍ୟକ୍ତି ଅଟୁ। ପ୍ରଭୁଙ୍କ ଆଗମନ ପାଖେଇ ଆସୁଛି, ତାହାଙ୍କର ଲୋକମାନେ ଏକତ୍ରିତ ହେଉଅଛନ୍ତି ଏବଂ ପରସ୍ପରକୁ ତାହାଙ୍କ ଉପସ୍ଥିତିର ପ୍ରେମ ଏବଂ ଶକ୍ତି ଦ୍ୱାରା ପ୍ରେମ କରୁଅଛନ୍ତି। ଓ ଏହା ସ୍ୱର୍ଗ ପରି ଅଟେ। ଓ ଏହା ଭଲ ଅଟେ। ଆମେ ଓ କେଡ଼େ ଗୌରବମୟ, କେଡ଼େ ଅଦ୍ଭୁତ। ଆତ୍ମାରେ ଏବଂ ଶକ୍ତିରେ ପ୍ରଭୁଙ୍କୁ ଉପାସନା କରିବା ଏପରି ଏକ ସମୟ ତା ବନ୍ଦ କରିବା ପାଇଁ ଥିଲା, ଆମେ ଆରମ୍ଭ କରିଦେଲୁ। ସେଠାରେ କିଛି ହେଲେ ନାହିଁ। ମୁଁ ଭାଇମାନଙ୍କୁ କହିଲି, ଭାଇମାନେ ବନ୍ଦ କରିବା ପାଇଁ କୌଣସି ସ୍ଥାନ ହିଁ ନାହିଁ। ଏଠାରେ ପରି କୌଣସି ସ୍ଥାନ ନାହିଁ ଯାହାକି ଆମେ କଦାପି ଆରମ୍ଭ କରିନାହୁଁ, ତେଣୁ ଆମେ ବନ୍ଦ କରୁନାହୁଁ। କେବଳ ଅଦ୍ଭୁତ, କେତେ ଜଣ ପ୍ରକୃତରେ ଭଲ ଅନୁଭବ କରୁଛନ୍ତି କେବଳ ପ୍ରଭୁଙ୍କର ଉପସ୍ଥିତି। ଓ ମୋ ପ୍ରଭୁ, ଏହା ଅଦ୍ଭୁତ ଅଟେ, ପ୍ରଭୁଙ୍କର ଏଠାରେ ଉପସ୍ଥିତି। ତେବେ ପ୍ରଭୁଙ୍କର ଉପସ୍ଥିତି ଏଠାରେ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ, ଲୋକମାନଙ୍କୁ ଭଲ କରିବା ପାଇଁ ଅଛି। କେବଳ ତାହାଙ୍କୁ ବିଶ୍ୱାସ କରନ୍ତୁ। କ'ଣ ଆପଣ ତାହାଙ୍କୁ ବିଶ୍ୱାସ କରନ୍ତି? ଯଦି ଆମେ ତାହାଙ୍କୁ ବିଶ୍ୱାସ କରିପାରିବା, ସମସ୍ତ ବିଷୟ ସମ୍ଭବ ଅଟେ। କ'ଣ ଆପଣ ତାହା ବିଶ୍ୱାସ କରନ୍ତି? ତେଣୁ ଆପଣ ବିଶ୍ୱାସ କରନ୍ତି ଯେ ତାହା ପ୍ରଭୁଙ୍କର ଉପସ୍ଥିତି ଅଟେ। ତେବେ ଯେତେବେଳେ ଆପଣ ମୋତେ କେବଳ ଗୋଟିଏ କ୍ଷଣ ଦିଅନ୍ତୁ, ବର୍ତ୍ତମାନ କେବଳ ଗୋଟିଏ କ୍ଷଣ ଦିଅନ୍ତୁ ଏବଂ କେବଳ ଗୋଟିଏ କ୍ଷଣ ପାଇଁ ଶୁଣନ୍ତୁ, ମୋତେ ଆପଣମାନଙ୍କୁ ପ୍ରମାଣ କରିବାକୁ ଦିଅନ୍ତୁ ଯେ ଏଠାରେ ଏହା ପବିତ୍ର ଆତ୍ମା ଅଟନ୍ତି। ମୋତେ ଆପଣମାନଙ୍କୁ ଦେଖାଇବାକୁ ଦିଅନ୍ତୁ ଯେ ସେହି ପବିତ୍ର ଆତ୍ମା ଠିକ ସେହି ଜଣକ ଯିଏକି କଥାବାର୍ତ୍ତା କରନ୍ତି, ସେହି ଜଣକା ଯିଏ କାର୍ଯ୍ୟ କରନ୍ତି ସେ ତାହା ଜାଣନ୍ତି। ତେବେ ଏଠାରେ ଏପରି କେତେଜଣ ଅଛନ୍ତି ଯେଉଁମାନେ କି ଅସୁସ୍ଥ ଅବସ୍ଥାରେ ଆସିଥିଲେ? ଆସନ୍ତୁ ଆମେ ଆପଣଙ୍କର ହାତ ଗୁଡ଼ିକ ଦେଖିବା। ସେହିମାନେ ଯେଉଁମାନଙ୍କର କି କିଛି ଏକ ଅସୁସ୍ଥତା ଥିଲା, ଏପରି ଲୋକ ଅଛନ୍ତି ସେଠାରେ। ଜଣେ ଲୋକ ଛିଡ଼ା ହୋଇଛନ୍ତି, ମହାଶୟ କଣ ଆପଣ ବିଶ୍ୱାସ କରନ୍ତି କୌଣସି ପ୍ରାର୍ଥନା କାର୍ଡ ଦିଆଯାଇ ନାହିଁ ମତେ? କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିପାରିବେ? କଣ ଆପଣ ବିଶ୍ୱାସ କରନ୍ତି ଯେ ସେ ମୋତେ ଆପଣଙ୍କର ସମସ୍ୟା କହିପାରିବେ? ଏ ଆପଣଙ୍କ ଗୋଟେ ପାର୍ଶ୍ୱରେ ଅଛି, ଆପଣଙ୍କର ଏକ ଶଲ୍ୟ ଚିକିତ୍ସା ହେବାକୁ ଯାଉଅଛି, ତାହା ଠିକ? ଆପଣଙ୍କର ନାମ ଶ୍ରୀମାନ କାର୍ଟ୍ରାଇଟ୍ ଅଟେ, ତା ଠିକ ଅଟେ। କଣ ତା ଠିକ କି? ନିଜର ହାତ ହଲାନ୍ତୁ, ଠିକ ଅଛି, ଘରକୁ ଯାଆନ୍ତୁ ଏବଂ ଭଲରେ ରୁହନ୍ତୁ, ଆପଣଙ୍କର ତାହା ଆଉ ଦରକାର ନାହିଁ। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ସେ ବ୍ୟକ୍ତି ଯିଏକି ସେହି ଶିଶୁକୁ ନିଜ ହସ୍ତରେ ଧରିଛନ୍ତି, କଣ ଆପଣ ମୋତେ ପରମେଶ୍ୱରଙ୍କ ସେବକ ବୋଲି ବିଶ୍ୱାସ କରନ୍ତି କି? କଣ ଆପଣ ଏହାକୁ ପବିତ୍ର ଆତ୍ମା ବୋଲି ବିଶ୍ୱାସ କରନ୍ତି? ମୁଁ ଆପଣଙ୍କୁ ଜାଣେ ନାହିଁ, କଣ ତା ଠିକ? ମୋ ଜୀବନରେ ଆପଣଙ୍କୁ କେବେ ଦେଖି ନାହିଁ, ଆମେ ଅପରିଚିତ ଅଟୁ। କଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ପବିତ୍ର ଆତ୍ମା ମୋତେ କହିପାରନ୍ତି ଯେ ସେ ଶିଶୁ ସହିତ କି ମାମଲା ଅଟେ, ଗୋଟିଏ ଦାଗ ଅଛି, ତା ଠିକ? କଣ ତା ଠିକ ନୁହେଁ କି? ନିଶ୍ଚିତ ଭାବରେ ଆପଣ ଏଠାରୁ ନୁହନ୍ତି ନା? ଆପଣଙ୍କ ପେଟରେ ଏକ ସମସ୍ୟା ଅଛି, ଆପଣ ନିଜେ ତାହାର ଯନ୍ତ୍ରଣା ଭୋଗୁଛନ୍ତି, ତା ଠିକ ଅଟେ, କଣ ନୁହେଁ କି? ଆପଣ କାନ୍ସାସ ସହରରୁ ଅଟନ୍ତି, ଠିକ ଅଛି, ଫେରି ଯାଆନ୍ତୁ, ଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରନ୍ତୁ। ହାଲେଲୁୟା, ଆପଣ ବିଶ୍ୱାସ କରନ୍ତୁ। କଣ ଆପଣ ଏହାକୁ ନିଜର ସମସ୍ତ ହୃଦୟରେ ବିଶ୍ୱାସ କରନ୍ତି କି? ଏଠାରେ ସଦାପ୍ରଭୁଙ୍କ ଦୂତ ଅଛନ୍ତି। ଏହି ଛୋଟ ଛୋଟ ଆକାର ବିଶିଷ୍ଟ ମହିଳା ଉପରେ ଘୁରି ବୁଲିଲା, ଯିଏକି ଏକ ପ୍ରକାର ବୃଦ୍ଧ ଅଟନ୍ତି, ଠିକ ଏଠାରେ ବସିଛନ୍ତି, ହାର୍ନିଆ ରୋଗରେ ପୀଡିତ ଅଟନ୍ତି। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ସେ ହାର୍ନିଆରୁ ସୁସ୍ଥ କରିବେ? ଭଉଣୀ, ଆପଣ ଟୋପି ଉପରେ ଯାହାର ଛୋଟ ଲାଲ ଫୁଲଟି ଅଛି, ନିଜର ହାତ ଉଠାନ୍ତୁ, ଠିକ ଅଛି, ଘରକୁ ଯାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଆମେନ୍। ଓ ଏହା ପରମେଶ୍ୱର ଅଟନ୍ତି, ଏହା ପରମେଶ୍ୱର ପୁତ୍ର ଖ୍ରୀଷ୍ଟ ଅଟନ୍ତି, ସେ ମୃତ୍ୟୁରୁ ପୁନରୁଦ୍ଧିତ ହୋଇଛନ୍ତି, ସେଠାରେ ଅଛନ୍ତି। ତେବେ ପରସ୍ପର ଜଣେ ଅନ୍ୟ ଉପରେ ହାତ ରଖନ୍ତୁ ଓ କେବଳ ଏକ ଉତ୍ତମ ପ୍ରାର୍ଥନାଟିଏ ପ୍ରଦାନ କରନ୍ତୁ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଯେତେବେଳେ କି ମୁଁ କାହାରି ଜଣକାକୁ ଏଠାକୁ ଆସିବାକୁ କୁହେ, ଭାଇ ଏଠାକୁ ଆସନ୍ତୁ, ଯେତେବେଳେ ଆପଣ ପରସ୍ପର ଜଣେ ଅନ୍ୟ ଉପରେ ହାତ ରଖିଛନ୍ତି, ଏହା ଦେଖାଇବା ପାଇଁ ଯେ ପରମେଶ୍ୱର ମଧ୍ୟ ସୁସ୍ଥ କରନ୍ତି। ମୋ ପାଖରେ ମଧ୍ୟ ଏଠାରେ ଭାଇ ଅଛନ୍ତି ଯିଏକି ପ୍ରାର୍ଥନା କରିବାକୁ ଯାଉଛନ୍ତି। ଆଗକୁ ଯାଆନ୍ତୁ, ଠିକ ଅଛି, ପରମେଶ୍ୱରଙ୍କର ପ୍ରଶଂସା ହେଉ।